ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ଆଉ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କୁ ସକଳ ପ୍ରକାର ବସ୍ତୁ ବିନା ମୂଲ୍ୟରେ ସେ ପ୍ରଦାନ କରିଅଛନ୍ତି। ହେ ପ୍ରଭୁ, ଯେଉଁ ମହତ୍ ବଳିଦାନକୁ ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ କାଲବରୀରେ ପ୍ରଦାନ କଲେ, ସେଥିପାଇଁ ଆମମାନେ ଆପଣଙ୍କର ଅଶେଷ କୃତଜ୍ଞ ଅଟୁ। ଅର୍ଥାତ୍ ଏହା ଆମମାନଙ୍କୁ ସହଭାଗିତା ମଧ୍ୟରେ ପୁନର୍ବାର ମିଳିତ କରିଅଛନ୍ତି, ଯେପରିକି ଆମମାନେ ତଦ୍ୱାରା ଏହି ଭରସାକୁ ଲିଖିତ ବାକ୍ୟାନୁସାରେ ବୁଝିପାରିବା। ଯଦି ତୁମମାନେ ମୋଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କଠାରେ ରହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ, ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ପୁଣି ଏହାରି ନିମନ୍ତେ ଆମମାନେ କୃତଜ୍ଞ ଅଟୁ, ଆଉ ପ୍ରାର୍ଥନା କରୁ ଯେ ଆମମାନ ମଧ୍ୟରେ ଯେତିକିଟା ପରିମାଣର ବିଶ୍ୱାସ ରହିଛି, ସେତିକିଟି ପରିମାଣ ବିଶ୍ୱାସକୁ ଦେଇ ଆମମାନଙ୍କୁ ବିଶ୍ୱାସୀ ହେବାକୁ ସାହାଯ୍ୟ କରନ୍ତୁ। ତତ୍ପରେ ହେ ପ୍ରଭୁ, ଦିବସର ସକଳ ପ୍ରକାର ଯାତନାକୁ, ଏହି ଜୀବନ ନିମନ୍ତେ ରହିଥିବା ସକଳ ପ୍ରକାର ଚିନ୍ତାକୁ, ପାଳକଙ୍କଠାରୁ ଆରମ୍ଭ କରି ସଦସ୍ୟମାନଙ୍କ ପର୍ଯ୍ୟନ୍ତ ରହିଥିବା ଭାରକୁ ଆମ ସମସ୍ତଙ୍କଠାରୁ ଦୂରେଇ ଦେବାକୁ ଅନୁଗ୍ରହ ପ୍ରଦାନ କରନ୍ତୁ, ଯେପରିକି ଆମମାନଙ୍କ ମସ୍ତିଷ୍କରେ ଭାରଗ୍ରସ୍ତ କରିଲା ଭଳି କୌଣସି ଚିନ୍ତା ଆଉ ନ ରହେ। ମାତ୍ର ଅପେକ୍ଷା କରୁଥିବା ଯୋଗୁଁ ପବିତ୍ର ଆତ୍ମା ଆମମାନଙ୍କୁ ଦେଉଥିବା ନିର୍ଦ୍ଦେଶ ଗୁଡାକୁ ଧ୍ୟାନର ସହିତ ଶୁଣିଥାଉ, ଯେପରିକି ଆମମାନେ କିଛିଟା ଉତ୍ତମ କାର୍ଯ୍ୟ ସଫଳ କରିପାରୁ। ଆମମାନଙ୍କ ପରସ୍ପର ସହିତ ସହଭାଗିତା ରଖିଥିବା ଯୋଗୁଁ ଆପଣଙ୍କ ବିଷୟରେ କିଛିଟା ଅଧିକ ଜ୍ଞାନର ପ୍ରସଙ୍ଗକୁ ଜାଣିପାରୁ। ଯେହେତୁ ହେ ପ୍ରଭୁ, ପ୍ରକୃତରେ ସେହି ଉଦ୍ଦେଶ୍ୟରେ ପ୍ରଣୋଦିତ ହୋଇ ଏହି ଉତ୍ତପ୍ତ ସମୟରେ ଆମମାନେ ଆସି ଏଠାରେ ଏକତ୍ରିତ ହୋଇଅଛୁ। ଆପଣଙ୍କର ଜୀବନ୍ତ ବଚନରୁ ଆମମାନଙ୍କୁ କୁହନ୍ତୁ, ପୁଣି ସେ ଜୀବିତ ବଚନ ଆମମାନଙ୍କ ହୃଦୟରେ ସ୍ନାଧିକାର କରୁ ଆଉ ବାସ କରି ରହିଥାଉ, ଯେପରିକି ଆମମାନେ ତଦ୍ୱାରା ଆକୃତି ବିଶିଷ୍ଟ ହେଉ ଆଉ ସୁଗଠିତ ହେଉ, ଜଗତ ନିମନ୍ତେ ନୁହେଁ ମାତ୍ର ଆତ୍ମାଙ୍କର ନବୀକରଣ ଦ୍ୱାରା ଆମମାନେ ନୂତନ ସ୍ୱଭାବରେ ପରିବର୍ତ୍ତିତ ହେଉ, ପରମେଶ୍ୱରଙ୍କ ପୁତ୍ରଙ୍କ ସ୍ୱରୂପରେ ନବୀକୃତ ହେଉ। ଓହୋ, ଆମମାନେ ଯେତେବେଳେ ଚିନ୍ତା କରିଥାଉ ଆମମାନ ହୃଦୟ ଥର ହୋଇ ଉଠେ। ପୁଣି ଆମମାନେ ଈଶ୍ୱରଙ୍କ ପୁତ୍ରଗଣ ଆଉ କନ୍ୟାଗଣ ହୋଇ ପରିଚିତ ଯେ ହେବୁ, ଏହାକୁ ବୁଝୁଥିବା ଯୋଗୁଁ ଆମମାନଙ୍କ ହୃଦୟ ଆନନ୍ଦର ଢେଉରେ ଉତ୍ଫୁଲ୍ଲିତ ହୋଇଉଠେ। ଆମ୍ଭେମାନେ ତାଙ୍କ ଦ୍ୱିତୀୟ ଆଗମନର ଅତି ନିକଟବର୍ତ୍ତୀ ସ୍ଥାନରେ ଦଣ୍ଡାୟମାନ ଅଟୁ, ଆଉ ରାଷ୍ଟ୍ର ଗୁଡାକ ପୁଣି ରାଜ୍ୟ ଗୁଡାକ ଆମମାନଙ୍କ ଚରଣ ତଳେ ଥରହର ହେଉଅଛନ୍ତି। ଜଗତର ସବୁକିଛି ବସ୍ତୁ ଲୋପ ହେଉଅଛି, ମାତ୍ର ଏକଦା ସେଠି ଆସିବେ, ପୁଣି ଆମମାନଙ୍କୁ ଏପରି ଏକ ରାଜ୍ୟ ଘେନିଯିବେ ଯେଉଁ ସ୍ଥାନରେ ଶେଷ ହୋଇଯିବା ଭଳି କୌଣସି ବିଷୟ ରହିନଥିବ, କିମ୍ବା ଏହା ଆଉ କଦାପି ବିଚଳିତ ହେବ ନାହିଁ। ତେଣୁ ସେହି ସମୟର ବିଷୟକୁ ଚିନ୍ତା କରିବା ଦ୍ୱାରା ଆମମାନେ ସେ ରାଜ୍ୟର ଅଧିକାରୀଗଣ ଅଟୁ। ହେ ପରମେଶ୍ୱର, ଆଜି ଆମମାନଙ୍କ ହୃଦୟକୁ ଆଉ କର୍ଣ୍ଣକୁ ସୁନ୍ନତ କରନ୍ତୁ, ପବିତ୍ର ଆତ୍ମାଙ୍କ ଦ୍ୱାରା ପୁଣି ବଚନର ବିଶୁଦ୍ଧ ଜଳରେ ପ୍ରକ୍ଷାଳନ କରିବା ଦ୍ୱାରା ଆମମାନଙ୍କୁ ନିର୍ମଳ କରନ୍ତୁ, ଯେହେତୁ ତାଙ୍କରି ନାମରେ ପୁଣି ତାଙ୍କରି ମହିମା ନିମନ୍ତେ ଆମମାନେ ଏହା ଯାତନା କରୁଅଛୁ। ଆମେନ୍। ଆଜିର ଏହି ପ୍ରାତଃକାଳରେ ମୁଁ ଏକ ବିଷୟବସ୍ତୁକୁ ଉଦ୍ଧାର କରିବାକୁ ଚାହେଁ। ପୁଣି ସେପରି ଆରୋଗ୍ୟତାର ଉପାସନା ଯଦି ଆୟୋଜନ କରାଯାଇଥିଲା, ଯେ କିଛିଟା ଭିନ୍ନ ଧରଣର ବିଷୟକୁ ମୁଁ ପ୍ରଚାର କରିବାକୁ ମନସ୍ଥ କରୁଥିଲି, ତଥାପି ଆମମାନେ ଏପରି ସୂଚନା ଦେଇଥାଉ ଯେ ପ୍ରାର୍ଥନାର କାର୍ଡ ଗୁଡାକ 8ଟା ସମୟରୁ ଆରମ୍ଭ କରି 8:30 କିମ୍ବା 9ଟା ପର୍ଯ୍ୟନ୍ତ ବାଣ୍ଟି ଦିଆଯିବ। ଆଉ କିଛି ସମୟ ପୂର୍ବେ ବିଲି ଆଳୟ ମଧ୍ୟକୁ ଆସିଥିଲା, ପୁଣି ସେ କହିଥିଲା ଏଠାରେ କଷ୍ଟେ ମଷ୍ଟେ କେହି ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ, ତେଣୁ ପ୍ରାର୍ଥନାର କାର୍ଡ ଗୁଡାକୁ ସେ ବାଣ୍ଟି ନଥିଲା। ସେହି ହେତୁରୁ ଆମେମାନେ କରିବୁ, ପୁଣି ମଣ୍ଡଳୀକୁ ସୁଧାରିବା ଅଭିପ୍ରାୟରେ ମୁଁ ଏହି ବିଷୟବସ୍ତୁକୁ ଗ୍ରହଣ କରିବାକୁ ବିଚାର କଲି। ସୁତରାଂ ଜଗତ ଦ୍ୱାରା ପ୍ରତାରିତ ଏକ ମଣ୍ଡଳୀ, ଏହାରି ଉପରେ ମୁଁ ପ୍ରଚାର କରିବାକୁ ଚାହେଁ। ଆଉ ବିଚାରକର୍ତ୍ତାଙ୍କ ପୁସ୍ତକର 16 ଅଧ୍ୟାୟର 10 ପଦରୁ ଆରମ୍ଭ କରି ଏକ ଅଂଶକୁ ମୁଁ ପାଠ କରିବାକୁ ଇଚ୍ଛା କରେ। ଏଥି ଉତ୍ତରେ ଦଲିଲା ସାମସନ୍ଙ୍କୁ କହିଲା, ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭେ ମୋତେ ମିଥ୍ୟା କହିଲ, ଏବେ ତୁମ୍ଭେ କାହିଁରେ ବନ୍ଧା ଯାଇପାର ତାହା ମୋତେ କୁହ। କହିଲେ ସେ ତାହାକୁ କହିଲା, ଯେଉଁ ରଜ୍ଜୁରେ କୌଣସି କାମ କରାଯାଇ ନାହିଁ, ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ସମାନ ହୋଇଯିବି। ଦଲିଲା ନୂତନ ରଜ୍ଜୁ ନେଇ ତାହାକୁ ବାନ୍ଧି କହିଲା, ସାମସନ୍, ଫିଲିଷ୍ଟେ ମାନେ ତୁମକୁ ଧରିଲେ।
And there was liars in wait abiding in the chamber।
ଓଗାଳିବା ଲୋକମାନେ ଅନ୍ତପୁରରେ ଥିଲେ। ଏଥିରେ ସେ ଖଣ୍ଡେ ସୂତା ପରି ଆପଣା ବାହୁ ଉପରୁ ତାହା ଛିଣ୍ଡାଇ ପକାଇଲା। ତେବେ ଦଲିଲା ସାମସନଙ୍କୁ କହିଲା, ତୁମ୍ଭେ ଏ ପର୍ଯ୍ୟନ୍ତ ମୋତେ ଉପହାସ କରିଅଛ ଓ ମିଥ୍ୟା କହିଅଛ, ତୁମ୍ଭେ କାହିଁରେ ବନ୍ଧା ଯାଇପାର ତାହା ମୋତେ କୁହ। ତହିଁରେ ସେ ତାହାକୁ କହିଲା, ଯେବେ ତୁମ୍ଭେ ବୁଣା ଯାଇଥିବା ବସ୍ତ୍ରରେ ମୋତେ ମସ୍ତକ କେଶରେ ସାତ ବେଣୀ ବୁଣିବ ତେବେ ହୋଇପାରେ। କହୁଁ ସେ ତନ୍ତ ଖୁଣ୍ଟିରେ ତାହା ବାନ୍ଧି ତାହାକୁ କହିଲା, ସାମସନ ପଲେଷ୍ଟିୟ ମାନେ ତୁମ୍ଭକୁ ଧରିଲେ। ତହିଁରେ ସେ ନିଦ୍ରାରୁ ଉଠି ତନ୍ତ ଖୁଣ୍ଟି ଉପାଡ଼ି ବସ୍ତ୍ର ନେଇ ଚାଲିଗଲା। ଏଣୁ ସେ ତାହାକୁ କହିଲା, ମୋହର ପ୍ରତି ତ ତୁମ୍ଭର ମନ ନାହିଁ, ତୁମେ ମୋତେ ପ୍ରେମ କରୁଛ ବୋଲି କେମନ୍ତ କହୁଅଛ। ଏହି ତିନି ଥର ଯାକ ତୁମ୍ଭେ ମୋତେ ଉପହାସ କଲ ଓ ତୁମ୍ଭର ମହାବଳ କାହିଁରେ ଥାଏ ତାହା ମୋତେ କହିଲ ନାହିଁ। ଏହି ରୂପେ ସେ ନୀତି କଥାରେ ତାହାକୁ ଅନୁରୋଧ କରି ଏମନ୍ତ ବ୍ୟସ୍ତ କଲା ଯେ ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା। ତହିଁରେ ସେ ତାହାକୁ ଆପଣା ମନର ସମସ୍ତ କଥା ଜଣାଇ କହିଲା, ମୋହର ମସ୍ତକରେ କେବେ କ୍ଷୀର ଲାଗେ ନାହିଁ, କାରଣ ମୁଁ ଆପଣା ମାତାର ଗର୍ଭରୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନାସରୀୟ ଲୋକ ହୋଇଅଛି। ଯେବେ ମୁଁ ଖୈର ହେବି ତେବେ ମୋର ବଳ ଯୋଗୁଁ ମୋ ବଳ ମୋଠୁ ଯିବ ଓ ମୁଁ ଦୁର୍ବଳ ହୋଇ ଅନ୍ୟ ସକଳ ଲୋକର ସମାନ ହୋଇଯିବି। ଯେତେବେଳେ ସେ ଯେ ତାହାକୁ ଆପଣା ମନର ସମସ୍ତ କଥା କହିଅଛି, ଏହା ଦଲିଲା ଦେଖି ପଲେଷ୍ଟିୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇଲା, ଓ ତୁମମାନେ ଏଇଥରକ ଆସ, କାରଣ ସେ ମୋତେ ଆପଣା ମନର ସମସ୍ତ କଥା କହିଅଛି। ଏହା କହି ସେମାନଙ୍କୁ ଡାକିଲା। ତହିଁରେ ପଲେଷ୍ଟିୟ ଅଧିପତିମାନେ ହସ୍ତରେ ରୂପା ନେଇ ତାହା ପାଖକୁ ଆସିଲେ। ତହୁ ସେ ତାହାକୁ ଆପଣା ଆଣ୍ଠୁରେ ଶୁଆଇଲା ଆଉ ମନୁଷ୍ୟ ଡକାଇ ତାହାର ମସ୍ତକର ସାତ ବେଣୀ ଖୈର କଲା। ଏହି ରୂପେ ସେ ତାହାକୁ କ୍ଲେଶ ଦେବାକୁ ଲାଗିଲା ଓ ତାହାର ବଳ ତାହାଠାରୁ ଗଲା। ତହୁ ସେ କହିଲା, ସାମସନ ପଲେଷ୍ଟିୟ ମାନେ ତୁମକୁ ଧରିଲେ। ତହୁ ସେ ନିଦ୍ରାରୁ ଜାଗ୍ରତ ହୋଇ କହିଲା, ମୁଁ ଅନ୍ୟାନ୍ୟ ସମୟ ପରି ବାହାରକୁ ଯାଇ ଆପଣାକୁ ଝାଡ଼ିବି, ମାତ୍ର ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ ଏହା ସେ ଜାଣିଲା ନାହିଁ।
Now I wish to read for a text for this subject.
ପ୍ରକାଶିତ ବାକ୍ୟର ଦ୍ୱିତୀୟ ଅଧ୍ୟାୟର 21-23 ପଦରୁ ଉଦ୍ଧୃତ କରି ଏହି ବିଷୟବସ୍ତୁର ମଧ୍ୟରୁ ଏକ ଉପଦେଶକୁ ଆଣିବା ନିମନ୍ତେ ପୁଣି ପ୍ରଚାର କରିବା ନିମନ୍ତେ ମୁଁ ଇଚ୍ଛା କରିବି। ଆମ୍ଭେ ତାହାକୁ ମନ ପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ। ଦେଖ, ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବିଚାର କରନ୍ତି ସେମାନେ ତାହାର କର୍ମ ସହଭାଗିତାରୁ ମନ ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବୁ। ପୁଣି ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ, ସେଥିରେ ଆମ୍ଭେ ଯେ ମର୍ମର ଓ ହୃଦୟର ପରୀକ୍ଷକ। ପୁଣି ତୁମମାନଙ୍କ ପ୍ରତ୍ୟେକ ଜଣଙ୍କୁ ଆପଣା ଆପଣା କର୍ମାନୁସାରେ ଫଳଦାତା ଏହା ମଣ୍ଡଳୀ ଜାଣିବେ।
May the Lord add his blessings.
ଆପଣାର ପାଠିତ ବଚନ ଉପରେ ପରମେଶ୍ୱର ଆପଣା ଆଶୀର୍ବାଦକୁ। ସାମସନ ବହୁଳ ରୂପେ ଏକ ମଣ୍ଡଳୀର ସ୍ୱରୂପ ଥିଲେ, ପୁଣି ଯଥାଯଥ ରୂପେ ଆରମ୍ଭ କରିଥିଲେ। ସେ ଏକ ସୁଚାରୁ ମାର୍ଗରେ ଆପଣାର ଯାତ୍ରାକୁ ଆରମ୍ଭ କରିଥିଲେ। ସେ ଆରମ୍ଭ କରିଥିଲେ ପୁଣି ସାମର୍ଥ୍ୟରେ ଭରପୁର ଥିବା ଜଣେ ସାମର୍ଥ୍ୟ ବ୍ୟକ୍ତି ରୂପେ ଜଣାଶୁଣା ଥିଲେ। ସେ ତ ଆରମ୍ଭ କରିଥିଲେ ତାଙ୍କର ସକଳ ବଚନକୁ ରକ୍ଷା କରୁଥିବା ଯୋଗୁଁ, ପୁଣି ତାଙ୍କର ଆଜ୍ଞା ଗୁଡାକୁ ପ୍ରତିପାଳନ କରୁଥିବା ଯୋଗୁଁ ସେ ପ୍ରଭୁଙ୍କର ଉତ୍ତମ ସେବା କରୁଥିଲେ। ପୁଣି କେତେକାଂଶରେ ତାହା ମଣ୍ଡଳୀର ତୁଳନା ପରି ବିଷୟ ଥିଲା। ଏହା ଆରମ୍ଭ କରିଥିଲା ଯେପରିକି ଜାଗତିକ ଭାବେ ଆମେ ପ୍ରକାଶ କରି କହିଥାଉ ବା ଯେପରି ଆମେ କହିପାରିବା, ତଦନୁସାରେ ଏହା ସୁଚାରୁରୂପେ ଆରମ୍ଭ କରିଥିଲା। ପ୍ରଭୁଙ୍କର ସକଳ ଆଦେଶକୁ ପାଳନ କରି ରକ୍ଷା କରିବାରେ ଲାଗିଥିଲା। ତ ସାମସନ ସତ୍ୟନିଷ୍ଠ ଭାବେ ପରମେଶ୍ୱରଙ୍କ ଅନୁଗାମୀ ହୋଇଥିଲେ, ପ୍ରଭୁ ସାମସନଙ୍କୁ ବ୍ୟବହାର କରିଥିଲେ, କାରଣ ଯେକୌଣସି ବ୍ୟକ୍ତିଙ୍କୁ ପରମେଶ୍ୱର ରକ୍ଷା କରିପାରନ୍ତି। ପୁଣି ଯେ କେହି ବ୍ୟକ୍ତି ତାଙ୍କର ଅନୁଗାମୀ ହୋଇଥାଏ ତାହାକୁ ସେ ବ୍ୟବହାର କରିପାରନ୍ତି, କାରଣ ଏହା ହିଁ ତ ପରମେଶ୍ୱରଙ୍କର କାର୍ଯ୍ୟ ଅଟେ। ମାତ୍ର ଆମ୍ଭେମାନେ ପଛଘୁଞ୍ଚା ଦେବାକୁ ଯେତେବେଳେ ଆରମ୍ଭ କରିଥାଉ, ପରମେଶ୍ୱରଙ୍କ ସକଳ ବିଧାନ ଯେତେବେଳେ ଦୂରେଇ ଯାଇଥାଉ, ତତ୍ପରେ ପରମେଶ୍ୱର ଆମମାନଙ୍କୁ ଅଧିକ ଦିନ ଧରି ଆଉ ବ୍ୟବହାର କରିପାରିନଥାନ୍ତି। ପରମେଶ୍ୱରଙ୍କ ସକଳ ଆଦେଶ ସହିତ ଆମେମାନେ ଯେତେବେଳେ ସତ୍ୟନିଷ୍ଠ ରହିବୁ ଏବଂ ବାଇବଲର ସକଳ ବାକ୍ୟ ସହିତ ଆମେ ଯେତେବେଳେ ଅଭିଚଳିତ ହୋଇ ଚାଲୁଥିବୁ, ତେବେ ଯାଇ ଯେ କୌଣସି ଜଣେ ବ୍ୟକ୍ତିଙ୍କୁ ପରମେଶ୍ୱର ବ୍ୟକ୍ତିଗତ ରୂପେ ବ୍ୟବହାର କରିପାରନ୍ତି। ତଥାପି କୌଣସି ଏକ ଭିନ୍ନ ଧରଣ ବିଷୟକୁ ଅନୁଗମନ କରିବା ନିମନ୍ତେ ସେମାନେ ଏକ ସଂକଳ୍ପ ଗ୍ରହଣ କରନ୍ତି, ତତ୍ପରେ ସେପରି ଧରଣ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ଅଧିକ ଦିନ ଧରି ଆଉ ବ୍ୟବହାର କରିପାରନ୍ତି ନାହିଁ। ତେଣୁ କୌଣସି ଏକ ଭିନ୍ନ ଧରଣ ବିଷୟକୁ ଅନୁଗମନ କରିବା ନିମନ୍ତେ ଏମାନେ ଯେତେବେଳେ ସଂକଳ୍ପ ଗ୍ରହଣ କରିଥାନ୍ତି, ତତ୍ପରେ ସେପରି ଧରଣ ବ୍ୟକ୍ତିଙ୍କୁ ଈଶ୍ୱର ଅଧିକ ଦିନ ଧରି ଆଉ ବ୍ୟବହାର କରିପାରନ୍ତି ନାହିଁ। ସୁତରାଂ ବର୍ତ୍ତମାନ ସମୟର ମଣ୍ଡଳୀ ପାଇଁ ସାମସନ୍ ଏକ ଯୋଗ୍ୟତା ସମ୍ପନ୍ନ ପ୍ରତିନିଧିତ୍ୱକୁ ପ୍ରଦାନ କରନ୍ତି। ମଣ୍ଡଳୀଟି ଯେତେବେଳେ ଶୁଭାରମ୍ଭ କଲା, ପରମେଶ୍ୱର ମଣ୍ଡଳୀକୁ ଅତି ସୁଚାରୁ ରୂପେ ସେତେବେଳେ ବ୍ୟବହାର କରିପାରିଥିଲେ, ଯେହେତୁ ମଣ୍ଡଳୀଟି ଈଶ୍ୱରଙ୍କ ସକଳ ଆଦେଶ ସହିତ ସଦ୍ଭକ୍ତିର ସହିତ ଗମନାଗମନ କରୁଥିଲା। ତାଙ୍କର ସକଳ ପ୍ରକାର ଶାସନ ବ୍ୟବସ୍ଥାକୁ ପୁଣି ନୀତି ନିୟମକୁ ରକ୍ଷା କରୁଥିଲା ଆଉ ଈଶ୍ୱର ମଣ୍ଡଳୀର ସହବର୍ତ୍ତୀ ହୋଇ ରହିଥିଲେ। ମାତ୍ର ଏପରି ବୋଧଗମ୍ୟ ହୁଏ ଯେପରିକି ମଣ୍ଡଳୀ ମଧ୍ୟରେ କୌଣସି କାରଣବଶତଃ ଏକ ଦୁର୍ବଳତାର ବିଷୟ ସ୍ଥାନ ପାଇବାରେ ଲାଗିଥିଲା ଏବଂ ଅବଶ୍ୟ ରହିଯାଇଥିଲା। ମନେ ରଖନ୍ତୁ, ଆମମାନେ ବଣଭୋଜିର ଏକ କାର୍ଯ୍ୟକ୍ରମ ମଧ୍ୟରେ ନାହୁଁ, ମାତ୍ର ଏକ ଯୁଦ୍ଧକ୍ଷେତ୍ର ମଧ୍ୟରେ ଆମମାନେ ପଦାର୍ପଣ କରି ରହିଅଛୁ। ଅଧିକାଂଶ ବ୍ୟକ୍ତି ଏପରି ବିଚାର ରଖନ୍ତି, ଅର୍ଥାତ୍ ସେମାନେ ଯେତେବେଳେ ଖ୍ରୀଷ୍ଟିଆନ ହୋଇଯାଆନ୍ତି ତତ୍ପରେ ତାହା ହିଁ ସବୁକିଛି ସାଧନାର କାର୍ଯ୍ୟ ଅଟେ ଯାହାକି ସେମାନଙ୍କୁ କରିବାର ଆବଶ୍ୟକ ଥିଲା, ପୁଣି ତାହା ସବୁଦିନ ପାଇଁ ସ୍ଥାୟୀ ହୋଇଯାଏ। ତେଣୁ ସେମାନେ ଜଣେ ଖ୍ରୀଷ୍ଟିଆନ, ତେଣୁ ସବୁକିଛି କାର୍ଯ୍ୟ ସେମାନଙ୍କ ପାଇଁ ଅଧିକ ସହଜ ସାପେକ୍ଷ ହେବାକୁ ଯାଉଛି, ଏପରି ବିଚାର କରନ୍ତି। ଏପରି ଧରଣର ବିଚାର ଭାବକୁ ଆପଣଙ୍କ ମସ୍ତିଷ୍କରେ ଆଦୌ ପୁରାନ୍ତୁ ନାହିଁ। ଯେହେତୁ ମୁଁ ଜଣେ ଖ୍ରୀଷ୍ଟିଆନ, ଯୁଦ୍ଧ କରିବାକୁ ଅନୁପ୍ରାଣିତ ଅଟେ, ବିଶ୍ୱାସର ଉତ୍ତମ ଯୁଦ୍ଧକୁ ଲଢିବା ନିମନ୍ତେ ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ, ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ ସଂଗ୍ରାମୀର ପରିଚୟ ଦେବାକୁ ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ଆମ୍ଭେମାନେ ଖ୍ରୀଷ୍ଟୀୟ ସେନାବାହିନୀ ଅଟୁ, ତେଣୁ ଆମମାନଙ୍କୁ ପ୍ରଶିକ୍ଷିତ ହେବାକୁ ହିଁ ଅଛି, ପୁଣି ସୁସଜ୍ଜିତ ହୋଇ ପ୍ରସ୍ତୁତ ରହିବାକୁ ଅଛି, ଆଉ ଶତ୍ରୁର ସକଳ କୌଶଳକୁ ଉଚିତ ରୂପେ ବୁଝିବାକୁ ଅଛି, ତା ସହିତ ପରିଚୟ ଲାଭ କରିବାକୁ ଅଛି, ପୁଣି କିପରି କୌଶଳକୁ ପ୍ରୟୋଗ କରି ଜୟ ହେବାକୁ ହୁଏ ତାହାକୁ ଜାଣିବାକୁ ଅଛି, ଆଉ ଯୁଦ୍ଧକୁ କିପରି ଲଢିବାକୁ ପଡିବ ସେ ବିଷୟରେ ଉତ୍ତମ ଧାରଣାକୁ ଲାଭ କରିବାକୁ ଅଛି। ତତ୍ପରେ ପବିତ୍ର ଆତ୍ମା ଆମମାନଙ୍କୁ ଏସବୁ କୌଶଳକୁ ଯେତେବେଳେ ପ୍ରଘଟ କରିବେ ସେତେବେଳେ ଯାଇ ଆମମାନେ ଏହି ସଂଗ୍ରାମକୁ ତଦ୍ରୂପ ଲଢି ପାରିବୁ। ଆମ୍ଭେମାନେ ଯୁଦ୍ଧ କ୍ଷେତ୍ରକୁ ଯେତେବେଳେ ଅଗ୍ରସର କରିଥାଉ, ଅନ୍ୟ ସକଳ ରାଷ୍ଟ୍ର ଯେ କଣ ମନ୍ତ୍ରଣା ଦେଇ କହନ୍ତି ସେଗୁଡାକ ପାଥେୟ କରି ଆମମାନେ ତାହାକୁ ଆଦୌ ଗ୍ରହଣ କରି ପାରିନଥାଉ, ସେମାନଙ୍କର କେତେକ ବିଚାରକୁ ସୁଦ୍ଧା ସ୍ୱୀକାର କରିନଥାଉ, କିନ୍ତୁ ଆମମାନଙ୍କୁ ନିଜର ସକଳ ବିଚାର ବୁଦ୍ଧିକୁ ପାଥେୟ କରିବାକୁ ହିଁ ଅଛି, ଯେପରି ଭାବରେ ପବିତ୍ର ଆତ୍ମା ଆମମାନଙ୍କୁ ଚାଳନା ଦିଅନ୍ତି, ପୁଣି ଯାହା କିଛି ପରାମର୍ଶ ସେ ଆମମାନଙ୍କୁ ଦେବେ ସେଗୁଡାକୁ ହିଁ ସ୍ୱୀକାର କରିବାକୁ ଅଛି, ଯେହେତୁ ଖ୍ରୀଷ୍ଟୀୟ ସେନାର କର୍ଣ୍ଣଧାର ସେନାଧ୍ୟକ୍ଷ କେବଳ ସେ ହିଁ ଅଟନ୍ତି। ସାମସନ୍ ଉତ୍ତମ କର୍ମ କରିଥିଲେ, ଆରମ୍ଭ କରିବା ଦିନଠାରୁ ସେ ଜଣେ ମହାନ ବ୍ୟକ୍ତି ଥିଲେ, ଏପରି ଏକ ବ୍ୟକ୍ତିତ୍ୱ ରୂପେ ଯୁଦ୍ଧକୁ ଶୁଭାରମ୍ଭ କରିଥିଲେ, ଆମମାନେ ଏହାକୁ ଏପରି କହିପାରିବୁ। ଚାରିଆଡ଼କୁ ଭ୍ରମଣ କରି ବୁଲୁଥିଲେ ଯେତେବେଳେ ପର୍ଯ୍ୟନ୍ତ ସେ ନିଜର ସୀମାରୁ ବାହାରକୁ ଚାଲିଯାଇ ନଥିଲେ, ଆଉ ମଣ୍ଡଳୀ ମଧ୍ୟ ଉତ୍ତମ ରୂପେ ଅଗ୍ରସର କରିଥିଲା, ପୁଣି ନିଜର ସୀମାରୁ ବାହାରିଗଲା ପର୍ଯ୍ୟନ୍ତ, ବାହାରକୁ ଯିବା ପାଇଁ ଆରମ୍ଭ କରିବା ସମୟ ପର୍ଯ୍ୟନ୍ତ ଉତ୍ତମ ଆଶ୍ରମିଶିଷ୍ଟ ହୋଇ ରହିଥିଲା। ସାମସନ୍ ପ୍ରଣୟର ଛଳନା କରିବାକୁ ଆରମ୍ଭ କରିଥିଲେ, ପୁଣି ଇସ୍ରାଏଲୀୟ ଯୁବତୀମାନଙ୍କ ସହିତ ସେ ତ ପ୍ରଣୟର ଛଳନା କରୁନଥିଲେ, ମାତ୍ର ସେ ତ ପଲିଷ୍ଟୀୟ ଯୁବତୀମାନଙ୍କ ସହିତ ପ୍ରଣୟର ଛଳନା କରିଥିଲେ, ପୁଣି ତାହା ହିଁ ସେହି ସମାନ ଧରଣର ଆଚରଣ ପ୍ରାୟତ ଥିଲା ଯାହାକୁ ମଣ୍ଡଳୀ କରିଥିଲା। ଏହା ଆପଣଙ୍କ ସଜାତିମାନଙ୍କ ସହିତ ପ୍ରେମାଳାପ କରିବାକୁ ଆରମ୍ଭ ନ କରି ଏହା ଅବିଶ୍ୱାସୀମାନଙ୍କ ସହିତ ପ୍ରଣୟର ଆଚରଣକୁ ସୂତ୍ରପାତ କରିଥିଲା, ପୁଣି ସେହି ଅବିଶ୍ୱାସୀମାନଙ୍କର ଅନୁଗାମୀ ହୋଇଥିଲା। ତାହା ହିଁ ସେହି କ୍ଷେତ୍ରରେ ଥିଲା ଯେଉଁ ସ୍ଥାନରେ ଆମମାନେ ଆମର ସବୁଠାରୁ ବଡ଼ ଧରଣର ପୁଣି ସବୁଠାରୁ ଶ୍ରେଷ୍ଠ ଭୁଲ ଗୁଡ଼ାକ ମଧ୍ୟରୁ ଗୋଟିଏ କରିଥିଲୁ। ଅର୍ଥାତ୍ ଯେଉଁ କର୍ମ ଗୁଡ଼ାକୁ ଅର୍ଥାତ୍ ଯେଉଁ କର୍ମ ଗୁଡ଼ାକ ଉପଯୁକ୍ତ କାର୍ଯ୍ୟ ନଥିଲା ସେହି କାର୍ଯ୍ୟ ଗୁଡ଼ାକୁ ମଣ୍ଡଳୀ କରିବାକୁ ଆରମ୍ଭ କରିଥିଲା। ଏହା ଠିକ୍ ସେହିପରି ଏକ ବିଷୟ ଅଟେ। ସାମସନ୍ ଯେପରି ମନ୍ଦ ସଙ୍ଗୀମାନଙ୍କ ସହିତ ମିଳାମିଶା କରୁଥିଲେ, ଏହା ମଧ୍ୟ ଠିକ୍ ସେହିପରି ଭାବରେ ମନ୍ଦ ସଙ୍ଗୀମାନଙ୍କ ସହିତ ମିଳାମିଶା କରିବାରେ ଲାଗିଥିଲା। ଯେତେଦିନ ପର୍ଯ୍ୟନ୍ତ ସାମସନ୍ ପ୍ରଭୁଙ୍କ ଲୋକମାନଙ୍କ ସଙ୍ଗୀ ଥିଲେ, ସେ ସବୁ କିଛି କର୍ମକୁ ଉଚିତ ରୂପେ କରୁଥିଲେ। ମାତ୍ର ମନ୍ଦ ସଙ୍ଗୀମାନଙ୍କ ସହିତ ସେ ଯେତେବେଳେ ପ୍ରଣୟ କରି ପାରେ ଆରମ୍ଭ କଲେ, ତତ୍ପରେ ସେ ସମସ୍ୟାରେ ଛନ୍ଦି ହେଲେ, ସେ କଷ୍ଟଭୋଗ କଲେ, ଆଉ ମଣ୍ଡଳୀ ସହିତ ସେହି ସମାଧାନ ବିଷୟ କାର୍ଯ୍ୟ କରିଥାଏ। ଯେତେବେଳେ ମଣ୍ଡଳୀ ଭକ୍ତିପୂତ ଭାବେ ଅନୁସରଣ କରିଥିଲା, ପୁଣି ପବିତ୍ର ଆତ୍ମାଙ୍କ ଚାଳନାରେ ପ୍ରତିଦିନ ସଞ୍ଚାଳିତ ହେଉଥିଲା, ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରିଥିଲେ, ଆଉ ଅଦ୍ଭୁତ କର୍ମଗୁଡ଼ିକ ପୁଣି ଚିହ୍ନଗୁଡ଼ିକ ଆଉ ଚମତ୍କାରୀ କାର୍ଯ୍ୟଗୁଡ଼ାକ ତତ୍ପରେ ମଣ୍ଡଳୀରେ ଅନୁସୂତ ହେବାରେ ଲାଗିଥିଲା। ମାତ୍ର କାଳକ୍ରମେ ଏହା ଜଗତ ସହିତ ମନ୍ଦ ସଙ୍ଗୀମାନଙ୍କ ଗହଣରେ ରହି ଏହା ସେମାନଙ୍କ ସହଭାଗିତାକୁ ହାସଲ କରିବାରେ ଲାଗିଲା। ସବୁଠାରୁ ଜଘନ୍ୟ ଧରଣର କର୍ମଗୁଡ଼ାକ ଏହା କରିବାରେ ଲାଗିଲା। ପୁଣି ସର୍ବପ୍ରଥମ କର୍ମ ଯାହାକି ଏହା କଲା ତାହା ଏହି ଯେ ଏହା ସଂସ୍ଥାପିତ ହେବାରେ ଲାଗିଲା, ଅନ୍ୟାନ୍ୟ ବିଶ୍ୱାସୀମାନଙ୍କ ସହିତ ସହଭାଗିତା ରଖିବାରେ ଅମଙ୍ଗ ହେଲା। ଯେହେତୁ ସକଳ ରାଷ୍ଟ୍ରରେ ସଂସ୍ଥାପିତ ହୋଇ ସାରିଥିଲେ ତାହା ଏମାନେ ଲକ୍ଷ୍ୟ କଲେ, ତଥାପି ଏହି ମହାନ ସୁସମାଚାରଟି ଏହା ତ କୌଣସି ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର ପାଇଁ କିମ୍ବା କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ପାଇଁ ଆଦୌ ସମର୍ପିତ ନୁହେଁ। ଏହା ତ ଯେ କେହି ବ୍ୟକ୍ତି ଇଚ୍ଛା କରେ ତାହାକୁ ଆସିବାକୁ ଦିଅ ସେଥିପାଇଁ ସମର୍ପିତ ଅଟେ। ସକଳ ରାଷ୍ଟ୍ର, ଜାତି, ଭାଷାବାଦୀ ପୁଣି ଜନତାଙ୍କ ନିମନ୍ତେ ସମର୍ପିତ ଅଟେ। ଆମ୍ଭେମାନେ ଯେ ଏକ ସୀମାରେଖାକୁ ବ୍ୟବସ୍ଥାପିତ କରୁ ସେପରି ବିଷୟକୁ ଈଶ୍ୱର ଆଦୌ ଇଚ୍ଛା କରିନଥିଲେ। ସେମାନେ ଯେପରି ବିଚାରର ସହିତ ଥାଇ ତୁଳନା କରନ୍ତି, ଲୋକମାନେ ଠିକ୍ ସେହିପରି ଧରଣର ହେବାକୁ ଚାହିଁଥିଲେ କିମ୍ବା ନକଲ କରିବାକୁ ଚାହିଁଥିଲେ। ଜଗତ ଯେପରି ଧରଣର ବ୍ୟବହାରକୁ କରିଥାଏ ଠିକ୍ ସେପରି ଆଚରଣ ବିଶିଷ୍ଟ ହେବାକୁ ଚାହିଁଥାନ୍ତି। ସେମାନେ କହୁଥିବା ବାକ୍ୟ ଗୁଡ଼ାକ ନ୍ୟାୟ ସେମାନେ କଥା କହିଥାନ୍ତି। ପୁଣି ଯେପରି ଭାବରେ ସେମାନେ କୃତକାର୍ଯ୍ୟ ହୋଇଥିଲେ ଠିକ୍ ସେହିପରି ଭାବରେ ଏମାନେ ମଧ୍ୟ କୃତକାର୍ଯ୍ୟ ହାସଲ କରିବାକୁ, ଆଉ ଜଗତ ଯେପ୍ରକାର ପନ୍ଥାକୁ ଅବଲମ୍ବନ କରି କୃତକାର୍ଯ୍ୟ ହୋଇଥାଏ ସେହି ସମାନ ଧରଣର ପନ୍ଥାକୁ ଅବଲମ୍ବନ କରୁଥିବା ଯୋଗୁଁ ଆମେ କଦାପି କୃତକାର୍ଯ୍ୟକୁ ହାସଲ କରି ନ ପାରୁ। କେବଳ ଈଶ୍ୱରଙ୍କ ଧର୍ମବିଧାନ ଗୁଡାକୁ ଅନୁସରଣ କରିବା ଦ୍ୱାରା ପୁଣି ତାଙ୍କର ଇଚ୍ଛାନୁସାରେ ସକଳ କର୍ମକୁ ସମ୍ପାଦନ କରୁଥିବା ଯୋଗୁଁ ହିଁ ଆମମାନେ କୃତକାର୍ଯ୍ୟଟିକୁ ହାସଲ କରିପାରିବା। ଜଗତ ପଥରେ ଧାଇଁ ମନୋରଞ୍ଜନ କରୁଥିବା ଦ୍ୱାରା ଆମମାନେ ତାହାକୁ କଦାପି ପାଇପାରିବା ନାହିଁ। ଏକ ସିଗାରେଟ୍ କମ୍ପାନୀ ଦୂରଦର୍ଶନ ପ୍ରଣାଳୀ ମାଧ୍ୟମରେ ଆପଣଙ୍କ ଶ୍ରେଷ୍ଠ ସଫଳତାକୁ ଯଦି ହାସଲ କରିବାର କୃତକାର୍ଯ୍ୟ ହୋଇଥିଲା, ପୁଣି ବିୟର ଆଉ ହ୍ୱିସ୍କିର ପ୍ରସ୍ତୁତକାରୀଗଣ ଦୂରଦର୍ଶନରେ ସହାୟକ ପାଣ୍ଠି ଦେବା ଦ୍ୱାରା ସେମାନଙ୍କର ଶ୍ରେଷ୍ଠ ସଫଳତା ଯଦି ହାସଲ କରିପାରିଥିଲେ, ତେବେ ଦୂରଦର୍ଶନ ପ୍ରଣାଳୀ ମାଧ୍ୟମରେ ମଣ୍ଡଳୀ ଯେ ଆପଣଙ୍କ ସଫଳତାକୁ ନିଶ୍ଚିତ ରୂପେ ହାସଲ କରିପାରିବ ଏହା ତାହାର କୌଣସି ଚିହ୍ନ ନୁହେଁ। ସୁସମାଚାର ପ୍ରଚାର ମାଧ୍ୟମରେ ମଣ୍ଡଳୀର ସଫଳତା ନିର୍ଭର କରେ, ଯାହାକି ପରମେଶ୍ୱର ସାମର୍ଥ୍ୟ ପୁଣି ଧର୍ମାତ୍ମାଙ୍କ ପ୍ରମାଣ ଅଟେ, ତାହାରି ଉପରେ ଏହି ସଫଳତାଟି ନିର୍ଭର କରେ। ସିଗାରେଟ୍ କମ୍ପାନୀ ଗୁଡାକ ନିମନ୍ତେ କିମ୍ବା ଅନ୍ୟାନ୍ୟ କମ୍ପାନୀ ଗୁଡା ନିମନ୍ତେ ଦୂରଦର୍ଶନ ପ୍ରଣାଳୀଟି ଅମୁକ ଅମୁକ ବିଷୟ କହିଥିଲା କିମ୍ବା କରିଥିଲା, ଆମେ ସେପରି କଥାକୁ ଆଦୌ କହିପାରିବା ନାହିଁ। ଲୋକମାନଙ୍କ ସହିତ ତୁଳନା କରି ପ୍ରସ୍ତୁତ କରିବା ନିମନ୍ତେ ଆମମାନଙ୍କ ପାଖରେ ଧର୍ମଶାସ୍ତ୍ରର ସେପରି କିଛି ପଦପର୍ବ ନାହିଁ। ଆଉ ଯେତେ ଦିନ ଧରି ଆମେ ସେପରି କରିଥାଉ, ହୋଇପାରେ ଆମମାନେ ବହୁଳ ସଂଖ୍ୟକ ଲୋକମାନଙ୍କୁ ଆକର୍ଷଣ କରିପାରୁ, ତଥାପି ଈଶ୍ୱର ସେପରି କାର୍ଯ୍ୟକୁ କରିବା ନିମନ୍ତେ ଆମମାନଙ୍କୁ ଆଦୌ ଅଭିଷେକ କରିନାହାନ୍ତି। ଯେହେତୁ ଆମେମାନେ ଏପରି ବିଚାର କରିଥାଉ, କାରଣ ଆମମାନେ ସମସ୍ତେ ସୁଶିକ୍ଷିତ ଅଟୁ, ଶ୍ରେଷ୍ଠ ଉନ୍ନତି ଆଡ଼କୁ ଧାବମାନ ହେଉଅଛୁ, ବିରାଟ ସଂସ୍ଥା ଗୁଡାକ ଅଧିକାରୀ ହୋଇଅଛୁ, ସଂଗଠିତ ହେବା ଉଦ୍ଦେଶ୍ୟରେ ବିରାଟ ଧରଣର ଚାକଚକ୍ୟ ସ୍ୱଭାବମାନ ବିଷୟ ଗୁଡାକୁ ଲାଭ କରିଅଛୁ। ସେହି ହେତୁରୁ ଏହା ଏକ ବିରାଟ କୃତକାର୍ଯ୍ୟର ନିଦର୍ଶନ ଅଟେ। ଆଧ୍ୟାତ୍ମିକ ରୂପେ କହିବାକୁ ଗଲେ ଆମମାନେ ନିଜ ନିଜ ଅବସ୍ଥିତି ସ୍ଥାନରେ ପ୍ରତ୍ୟହ ମୃତ୍ୟୁବରଣ କରୁଅଛୁ। ଆଜି ସକାଳେ ଆମ୍ଭେମାନେ 10 କୋଟି ସଂଖ୍ୟକ ବ୍ୟକ୍ତି ଯଦି ଏହି ସ୍ଥାନରେ ପବିତ୍ର ଆତ୍ମାଙ୍କ ବିହୀନ ହୋଇ ଠିଆ ହୋଇଥାଉ, ପୁଣି ଧର୍ମାତ୍ମା ଆମମାନଙ୍କ ମଧ୍ୟରେ ଉପସ୍ଥିତ ନଥିଲେ, ତେବେ ପବିତ୍ରାତ୍ମାରେ ଭରପୁର ଥାଇ ଆମମାନେ 10 ଜଣ ସବଳ ବ୍ୟକ୍ତି ସେମାନଙ୍କ ଅପେକ୍ଷା ଅଧିକ ବଳବାନ ଅଟୁ। ଆମ୍ଭେମାନେ ଜଗତ ସହିତ ଏହାକୁ କଦାପି ତୁଳନା କରିପାରିବା ନାହିଁ। ସବୁଠାରୁ ପ୍ରମୁଖ ବିଷୟ ଯାହା ଥିଲା ତାହା ଏହି ଯେ ମଣ୍ଡଳୀ ଆପଣାରୁ ସଂଗଠିତ ହେବାରେ ଆରମ୍ଭ କଲା। ସର୍ବପ୍ରଥମ ସାଂଗଠନିକ ମଣ୍ଡଳୀଟି କ୍ୟାଥୋଲିକ ମଣ୍ଡଳୀ ଥିଲା, ତତ୍ପରେ ଲୁଥରାନ ମଣ୍ଡଳୀଟି ସଂଗଠିତ ହେଲା। ଏହାକୁ ଏକ ସଂଗଠନ ରୂପେ ପରିଚିତ କରାଇବା ନିମନ୍ତେ ସେମାନେ ଯେତେବେଳେ ସଂଗଠିତ ହେଲେ, ଏକଦା ଏକ ପ୍ରକାର ଚିତ୍କାର ଶବ୍ଦ ତାପରେ ଆଗତ ହେଲା, ହେ ସାମସନ୍ ପଲେଷ୍ଟିୟ ମାନେ ତୁମକୁ ଧରିଲେ, ଆଉ ସାମସନ୍ ପଲେଷ୍ଟିୟ ମାନଙ୍କ ରଜ୍ଜୁର ବନ୍ଧନକୁ ଛିଣ୍ଡାଇ ପକାଇଲେ, କ୍ୟାଥୋଲିକ ମଣ୍ଡଳୀର ବନ୍ଧନରୁ ମୁକ୍ତ ହେଲେ, ଆଉ ଏକ ଭିନ୍ନ ସଂଗଠନ ସହିତ ମାର୍ଟିନ ଲୁଥର ଉଦିତ ହେଲେ। ତତ୍ପରେ ଅନ୍ୟ ଏକ ରଜ୍ଜୁ ସହିତ ସେମାନେ ମଣ୍ଡଳୀକୁ ବାନ୍ଧିଲେ, ଯେପରିକି ଦଲିଲା ବାନ୍ଧିଥିଲେ। ଆଉ ସେମାନେ ଆରମ୍ଭ କଲେ ପରମେଶ୍ୱରଙ୍କ ଆହୁତ ବ୍ୟକ୍ତିଙ୍କୁ ଲାଭ କରିବା ପରିବର୍ତ୍ତେ, ସେହି ବ୍ୟକ୍ତିଗଣ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆହୁତ ହୋଇଥିଲେ, ହୋଇପାରେ ସେମାନେ କୌଣସି ପ୍ରକାରେ ବିଦ୍ୟାର୍ଜନ କରିନଥିଲେ, ତଥାପି ସେମାନେ ଖ୍ରୀଷ୍ଟଙ୍କୁ ଚିହ୍ନିଥିଲେ। ଏହା ପରିବର୍ତ୍ତେ ମଣ୍ଡଳୀଟି ଢଙ୍ଗରଙ୍ଗରେ ଅଭିହିତ ହେବା ଲାଗିଲା, ପୁଣି ରାଜନୈତିକ ଲୋକମାନଙ୍କ ପଛରେ ପଡ଼ି ସୁସଜ୍ଜିତ ହେବା ଲାଗିଲା। ପୁଣି ସେମାନଙ୍କର ପ୍ରଚାରକଗଣଙ୍କୁ ସେମାନଙ୍କୁ ତଥାପି ସ୍ନାତକୋତ୍ତର ଉପାଧିକୁ ଦେବାକୁ ହିଁ ପଡ଼ିଥିଲା। ପ୍ରତ୍ୟେକ ଜଣଙ୍କୁ ଡକ୍ଟର ଅଫ୍ ଡିଭିନିଟି ଲାଭ କରିବାକୁ ହିଁ ପଡ଼ିଥିଲା। ମଣ୍ଡଳୀକୁ ବନ୍ଧନମୁକ୍ତ ମଣ୍ଡଳୀକୁ ବନ୍ଧନ ଯୁକ୍ତ କରିବାକୁ ତାହା ଅନ୍ୟ ଏକ ରଜ୍ଜୁ ଥିଲା। ଲୋକମାନେ ବାହାରକୁ ଯାଆନ୍ତି, ପୁଣି ଅଧ୍ୟୟନ କରନ୍ତି, ପ୍ରତ୍ୟେକ ଧର୍ମ ବିଦ୍ୟାଳୟ ଉତ୍ତମ ବିଦ୍ୟାର୍ଥୀମାନଙ୍କୁ ପ୍ରସ୍ତୁତ କରିବାରେ ଯତ୍ନ କରନ୍ତି, ଯେପରିକି ସେମାନଙ୍କର ମଣ୍ଡଳୀ ଆମମାନଙ୍କର ପାଳକ ଜଣେ ଡକ୍ଟର ଅଫ୍ ଡିଭିନିଟି ଉପାଧିଧାରୀ ଅଟନ୍ତି, ଏପରି କହି ଗର୍ବିତ ହୁଅନ୍ତି। ଆଉ ସେମାନେ କଣ କଲେ, ଜଣେ ଅନ୍ୟ ଜଣଙ୍କ ଅପେକ୍ଷା ଅଧିକ କିଛି ଜ୍ଞାନକୁ ହାସଲ କରିବାକୁ ଚାହିଁଲେ, ତଥାପି ଈଶ୍ୱରଙ୍କ ଦୃଷ୍ଟିରେ ତାହା କୌଣସି ପ୍ରକାରର ମହତ୍ତ୍ୱକୁ ଆଦୌ ରଖେ ନାହିଁ। ତେଣୁ ଆପଣଙ୍କ ଜାଗତିକ ଜ୍ଞାନକୁ ପାଥେୟ କରି ଯେକୌଣସି ବ୍ୟକ୍ତିଙ୍କୁ ପରମେଶ୍ୱରଙ୍କ ଦ୍ୱାରା ସନ୍ତୁଷ୍ଟ କରିବାର ଚେଷ୍ଟା ଆଦୌ କରିବାର ପ୍ରୟୋଜନ ରହିନାହିଁ। ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ଏକ ଘୃଣାଯୋଗ୍ୟ କାର୍ଯ୍ୟ ଅଟେ। ଜଗତର ଘୃଣାଯୋଗ୍ୟ ସକଳ କର୍ମ ଦ୍ୱାରା ପୁଣି ଜ୍ଞାନ ଦ୍ୱାରା ଆପଣମାନେ ଈଶ୍ୱରଙ୍କୁ କଦାପି ସନ୍ତୁଷ୍ଟ କରିପାରନ୍ତି ନାହିଁ, ଯେହେତୁ ଈଶ୍ୱରଙ୍କ ପ୍ରତି ଏହା ଶତ୍ରୁତାର ବିଷୟ ଏପରି ଧର୍ମଶାସ୍ତ୍ର ମତବ୍ୟକ୍ତ କରେ, ସେ ଏହାକୁ କଦାପି ସହନ କରିପାରନ୍ତି ନାହିଁ। ତଥାପି ପ୍ରତ୍ୟେକ ବ୍ୟକ୍ତି ସମସ୍ତ ଜ୍ଞାନ ବୁଦ୍ଧିର କୌଶଳକୁ ହାସଲ କରିନେବାକୁ ଚାହାନ୍ତି। କଣ କରିବା ଉଚିତ, ପୁଣି କିପରି ଧରଣର ବାକ୍ୟକୁ ଯେ କହିବା ଉଚିତ, ସେ ବିଷୟକୁ ସେମାନେ ଜାଣନ୍ତି। ପୁଣି ସକଳ ଶକ୍ତିକୁ ପ୍ରଘଟ କରିବାର ବାକ୍ୟଟି ତାହା ହେବା ପରିବର୍ତ୍ତେ, ଆଉ ଯେଉଁ ବାକ୍ୟ ଦ୍ୱାରା ଜଣେ ମନୁଷ୍ୟର ପ୍ରାଣକୁ ଭେଦି ତାହାର ପାପକୁ ପ୍ରଘଟ କରି ପକାଏ, ସେ ପ୍ରକାର ବଚନ ପରିବର୍ତ୍ତେ ତାହା ତ ମୁଖ୍ୟତଃ ଏକ ରାଜନୈତିକ ଭାଷଣ ହୋଇଥାଏ। ସେମାନେ ତ ରାଜନୈତିକ ଭାଷଣର ନିମିତ୍ତ ପ୍ରଶିକ୍ଷିତ ଅଟନ୍ତି, ତଥାପି ଏପରି ଧରଣର ଭାଷଣକୁ ଆମମାନେ ଆଦୌ ଆବଶ୍ୟକ କରି ନଥାଉ। ପାଉଲ କହିଥିଲେ, ଆମମାନଙ୍କ ନିକଟକୁ ବାକ୍ୟ କେବଳ ଆସିନଥିଲା କିମ୍ବା ସୁସମାଚାର କେବଳ ବାକ୍ୟର ବାହୁଲ୍ୟରେ ପ୍ରେରିତ ହୋଇନଥିଲା, କିନ୍ତୁ ପବିତ୍ର ଆତ୍ମାଙ୍କର ସମର୍ଥ ଆଉ ସକଳ ପ୍ରକାରର ପ୍ରଘଟନ ସହିତ ପ୍ରେରିତ ହୋଇଥିଲା। ତାହା ତ ସୁସମାଚାରକୁ ପ୍ରେରିତ କରିଥିଲେ, ପବିତ୍ର ଆତ୍ମାଙ୍କର ସମର୍ଥ ଆଉ ସକଳ ପ୍ରକାର ପ୍ରଘଟନ ସହିତ ପ୍ରେରିତ ହୋଇଥିଲା। ତଥାପି ଏହି ସକଳ ବ୍ୟକ୍ତି ଧର୍ମ ବିଦ୍ୟାଳୟକୁ ଚାଲିଯାଆନ୍ତି, ପୁଣି ସେମାନେ ମହାନ ଜ୍ଞାନ ବୁଦ୍ଧିର ଶିକ୍ଷାକୁ ଅଧ୍ୟୟନ କରି ଶିକ୍ଷିତ ହୁଅନ୍ତି, ଲୋକମାନଙ୍କ ସାମ୍ନାରେ କିପରି ଭାବରେ ଠିଆ ହେବା ଉଚିତ, ପୁଣି ସେମାନେ ନିଜ ନିଜକୁ କିପରି ଭାବରେ ଉପସ୍ଥାପନ କରିବା ଉଚିତ, ସେମାନଙ୍କୁ କିପରି ଭାବରେ ପୋଷାକ ପତ୍ର ପରିଧାନ କରିବା ଉଚିତ, ପୁଣି ସେମାନଙ୍କୁ କିପରି ଧରଣର ବ୍ୟବହାର କରିବା ଉଚିତ, ଆଉ ସେମାନଙ୍କୁ ଭୁଲ ଧରଣ ବ୍ୟାକରଣକୁ ଆଦୌ ବ୍ୟବହାର କରିବା ଉଚିତ ନୁହେଁ, ଏହି ପ୍ରକାର ସକଳ ବିଷୟକୁ ସେମାନେ ଶିକ୍ଷା ଦିଅନ୍ତି। ଆଉ ଏକ ରାଜନୈତିକ ଭାଷଣ ନିମନ୍ତେ ଏଗୁଡ଼ାକ ଉପଯୁକ୍ତ ବିଷୟ ନିଶ୍ଚିତ, ତଥାପି ମନୁଷ୍ୟର ଶ୍ରୁତିମଧୁର ବଚନ ନିମନ୍ତେ ଆମମାନେ କଦାପି ନିରୂପିତ ହୋଇନାହୁଁ। ପାଉଲ କହିଲେ, ଯେଉଁ ସୁସମାଚାରକୁ ମୁଁ ପ୍ରଚାର କରେ ତାହା ଏହିପରି ଭାବେ ଆଦୌ ପ୍ରେରିତ ହୋଇନଥିଲା, ମାତ୍ର ପବିତ୍ର ଆତ୍ମାଙ୍କର ଦୂତୀକରଣ ସାମର୍ଥ୍ୟର ସହିତ ଆଉ ଶକ୍ତିର ପ୍ରକଟୀକରଣ ପରିଚୟ ସହିତ ଏହା ପ୍ରେରିତ ହୋଇଥିଲା। ଏକ ବିଶୁଦ୍ଧ ଧରଣର ଭାଷଣ ଦ୍ୱାରା ଏହା ପ୍ରେରିତ ହୁଏ ନାହିଁ, ଯେପରିକି ଆପଣମାନଙ୍କର ଜ୍ଞାନ ବୁଦ୍ଧି ପରିଚିତ ହୋଇପାରିବ କିମ୍ବା ମନୁଷ୍ୟର ଜ୍ଞାନ ବିଦ୍ୟା ଉପରେ ଆପଣମାନଙ୍କର ଭରସା ସ୍ଥିରୀକୃତ ହୋଇ ରହିଥିବ, କିନ୍ତୁ ଏହା ତ ମୃତ୍ୟୁଞ୍ଜୟୀ ଖ୍ରୀଷ୍ଟଙ୍କ ସମର୍ଥର ପ୍ରକଟୀକରଣ ସହିତ ଆସିଥିଲା। ତାହା ହିଁ ତ ସୁସମାଚାରର ବାକ୍ୟ, ଅର୍ଥାତ୍ ତାଙ୍କୁ ନିଜର ପୁନରୁତ୍ଥାନର ଶକ୍ତି ଦ୍ୱାରା ପରିଚିତ ହୋଇଥିବା କଥାକୁ ପ୍ରଦର୍ଶନ କରିବାର ବିଷୟ। ପ୍ରତ୍ୟେକ ସଂସ୍ଥା, ପ୍ରତ୍ୟେକ ବ୍ୟକ୍ତି ଜଣେ ଅନ୍ୟ ଜଣଙ୍କ ଅପେକ୍ଷାରେ ଅଧିକ କୌଶଳୀ ଆଉ ଚତୁର, ଏପରି ବିଚାର କରିବାକୁ ଚେଷ୍ଟା କରନ୍ତି। ମେଥଡିଷ୍ଟ ଗଣ ଏପରି କହିବେ, ଆମ୍ଭେମାନେ କୌଶଳୀ ବ୍ୟକ୍ତିଗଣଙ୍କୁ ଲାଭ କରିଥିଲୁ। ବ୍ୟାପ୍ଟିଷ୍ଟ ଗଣ ଏପରି କହିବେ, ପୁଣି ଚର୍ଚ୍ଚ ଅଫ୍ କ୍ରାଇଷ୍ଟ ତଥା ଅନ୍ୟାନ୍ୟ ମଣ୍ଡଳୀଗଣ ତଥା ସେମାନେ ସମସ୍ତେ ଏପରି କହିବେ, ଆମମାନେ ସବୁଠାରୁ ଚତୁର ବ୍ୟକ୍ତିଗଣଙ୍କୁ ପାଇଅଛୁ, ଆମ୍ଭେମାନେ ଅଟୁ, ଆମମାନଙ୍କର ସଦସ୍ୟଗଣ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମମାନେ ସାଧାରଣ ଲୋକଙ୍କୁ ଅକୌଶଳୀ ଲୋକଙ୍କୁ ଆଦୌ ପ୍ରେରଣ କରିନଥାଉ, ମାତ୍ର ସେମାନେ ଏମାନଙ୍କୁ ହସ୍ତରେ ସାହାରା ଦେଇ ଉଠାଇଥାନ୍ତି। ହେ ଈଶ୍ୱର, କରୁଣାମୟ ହେଉନ୍ତୁ। ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଧର୍ମ ସିଦ୍ଧାନ୍ତ ସହିତ ସେମାନେ ଯଦି ସିଦ୍ଧ ହସ୍ତ ହୋଇଥାନ୍ତି, ସୁପରିଚିତ ଥାନ୍ତି, ତେବେ ସେମାନେ ଏମାନଙ୍କୁ ସାହାରା ଦେଇ ଉଠାନ୍ତି, ତତ୍ପରେ ଏମାନଙ୍କୁ ମଣ୍ଡଳୀ ମଧ୍ୟରେ ଅବସ୍ଥାନ କରାନ୍ତି। ପରମେଶ୍ୱର କୌଣସି ଏକ ପ୍ରକାର ସେହିପରି ଧରଣର ବ୍ୟକ୍ତିଙ୍କୁ ଆଦୌ ସ୍ପର୍ଶ କରିପାରନ୍ତି ନାହିଁ। କୌଣସି ଜଣେ ମନୁଷ୍ୟ ଦ୍ୱାରା କିମ୍ବା ଏକ ସଂସ୍ଥା ଦ୍ୱାରା ସବଳ ହୋଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ନୁହେଁ, ମାତ୍ର ପବିତ୍ର ଆତ୍ମାଙ୍କ ଦ୍ୱାରା ସବଳ ହୋଇଥିବା ପୁଣି ଯାହାଙ୍କୁ ପରମେଶ୍ୱର ଉତ୍ଥାପିତ କରିଅଛନ୍ତି, ସେପରି ଜଣେ ବ୍ୟକ୍ତି ଯେ ମୋତେ ପ୍ରଚାର କରି କହନ୍ତୁ, ସେ ବିଷୟକୁ ମୁଁ ଆବଶ୍ୟକ କରେ। ସମସ୍ତ ପ୍ରକାର ବିଦ୍ୟା ବୁଦ୍ଧିରେ ନିପୁଣ ସେମାନେ କହିଥାନ୍ତି, ଆରେ ବା ଏସବୁ ବିଷୟକୁ ଆମମାନେ ଭଲ ଭାବେ ଜାଣୁ। ତଥାପି ସେମାନଙ୍କ ମଧ୍ୟ କେତେକ ଜଣ ବ୍ୟକ୍ତି ପବିତ୍ର ଆତ୍ମାଙ୍କ ସମ୍ପର୍କରେ ତାଙ୍କର ପ୍ରଥମ ଅକ୍ଷର ବିଷୟରେ କିଛି ହେଲେ ଜାଣନ୍ତି ନାହିଁ, ସେମାନେ ତାଙ୍କୁ ଅସ୍ୱୀକାର କରନ୍ତି। ଏକଦା କାଲିଫର୍ଣ୍ଣିଆରେ ଥିବା ସମୟରେ ମୁଁ ଖଣ୍ଡେ ଛୋଟ ପୁସ୍ତକକୁ ପାଠ କରିଥିଲି, ତାହାରି ବିଷୟରେ ଏହା ମୋତେ ସ୍ମରଣ କରାଇଦିଏ। ପ୍ରାୟ 10 ବର୍ଷ ତଳ ଘଟଣା ଏହା ଅଟେ। ଏକ ପୁରୁଣା ପୁସ୍ତକ ଦୋକାନରୁ ମୁଁ ତାହାକୁ କିଣି ଆଣିଥିଲି। ତାହା ଲେଖକ ଯେ କିଏ ଥିଲେ ସେ କଥାକୁ ମୁଁ ପାସରି ପକାଇଛି। କେବଳ 10 ସେଣ୍ଟ ମୂଲ୍ୟର ଏକ ସାଧାରଣ ପୁସ୍ତକ ଥିଲା, ତଥାପି ଏଥିରେ କେତେକ ଉପାଦେୟ ବିଷୟର ବିଷୟବସ୍ତୁରେ ସମ୍ବଳିତ ଥିବା ତାହା ଏକ ଉତ୍ତମ ଚେତନାଦାୟକ ପୁସ୍ତକ ଥିଲା। ଯଦ୍ୟପି ତାହା ଚାତୁରୀରେ ପୁଣି ହାସ୍ୟ ପରିହାସରେ ଭରପୁର ଥିବା ପୁସ୍ତକ ପରି ବୋଧ ହେଉଥିଲା, ତଥାପି ସେହି ପୁସ୍ତକରେ ଏପରି ଏକ ସୁଯୋଗ୍ୟ ବିଷୟକୁ ପାଇଥିଲି ଯାହାକି ମୋତେ ଈଶ୍ୱର ମୋ ସହିତ କଥାବାର୍ତ୍ତା କରୁଥିବା ପରି ମୋତେ ଲାଗିଥିଲା। ଆଉ ତହିଁରୁ ଗୋଟିଏ କାହାଣୀ ଏପରି ଭାବରେ ଆରମ୍ଭ ହୋଇଥିଲା। ଏକଦା ପ୍ରାତଃକାଳରେ ଏକ ବିରାଟ କୁକୁଡ଼ା ଭାରିରେ ଏପରି ଏକ ଛୋଟ କୁକୁଡ଼ା ଶାବକ ଥିଲା, ଯିଏକି ଏପରି ଭାରି ଥିଲା, ଯାହା କିଛି ବିଦ୍ୟା ବୁଦ୍ଧି ହାସଲ କରିବା କଥା ସେସବୁକୁ ସେ ହାସଲ କରିସାରିଛି। ସୁତରାଂ ସେ ଅନ୍ୟ ଏକ କୋଠରୀ ଉପରକୁ ଉଡ଼ି ଯାଇ ବସିଥିଲା, ପୁଣି ନିଜର ଚଞ୍ଚୁ ସାହାଯ୍ୟରେ ସେ ଛୋଟ ବାକ୍ସକୁ ମାରିବା ଲାଗିଥିଲା। 4-5 ଥର ସେପରି କରିଥିଲା, ନିଜର ଗଳାକୁ ତହିଁରେ ପ୍ରବେଶ କରାଇ ଏପରି ରାବିଥିଲା ଯାହାକୁ ଏକ ଛୋଟ କୁଆ ଶାବକ ଆଦର କରିନଥାଏ। ପୁଣି ଅନ୍ୟମାନଙ୍କର ଧ୍ୟାନକୁ ସେ ଆପଣକୁ ଆକର୍ଷଣ କରିପାରିଥିଲା, ଆଉ ସେମାନଙ୍କ ପରି କହିଥିଲା, ଏହି କୁକୁଡ଼ା ଭାଡ଼ିର ବନ୍ଧୁଗଣ, ଭଦ୍ର ଓ ଭଦ୍ରାଗଣ, ଆଜିର ପ୍ରାତଃକାଳରେ ମୁଁ ତୁମମାନଙ୍କୁ ସେହି ପ୍ରଖ୍ୟାତ ଶିକ୍ଷା ଯୋଜନା ସମ୍ପର୍କରେ କହିବି ଯାହାକୁ ଆମେ ଏହି କିଛି ଦିନ ହେଲା ପ୍ରସ୍ତୁତ କରିଥିଲୁ, ତାହାର ରୂପରେଖକୁ ଦେଇଥିଲୁ। କହିଥିଲା, ମୋହର ଅଧ୍ୟୟନ ଅବସରରେ ମୁଁ ଏକାଧିକ ଜ୍ଞାନ ବୁଦ୍ଧି ବିଷୟକୁ ଲାଭ କରିସାରିଅଛି। ଯେତେବେଳେ କି ସେ ଆପଣଙ୍କର ଚିଠା ଉପରେ ନିଜ ଚଷମାକୁ ଟାଣି ଆଣିଥିଲା, ପୁଣି ସେ ଏପରି କହିଥିଲା, ମୁଁ ଏହା ସ୍ଥିର କରିଥିଲି ଯେ ଅଧିକ ବୁଦ୍ଧି ଜ୍ଞାନକୁ ହାସଲ କରିବା ଦ୍ୱାରା ଆମମାନେ କୁକୁଡ଼ା ଗୁଡାକ ଆପଣମାନଙ୍କୁ ଅଧିକ ସୁବିବେକ କରିପାରିବା। ସେହି ହେତୁରୁ କେଉଁ ସ୍ଥାନରୁ ଆମମାନଙ୍କୁ ଯେ ଆରମ୍ଭ କରିବା କଥା ସେ ବିଷୟକୁ ମୁଁ ଆପଣମାନଙ୍କୁ କହିପାରେ। ଯଦି ଆମମାନେ ଖନନ କରିବୁ, ପୁଣି କୌଣସି ଏକ ଭାଡ଼ିରେ କିମ୍ବା ଏକ ଗର୍ତ୍ତ ମଧ୍ୟରେ କାର୍ଯ୍ୟ କରିବୁ, ତେବେ ଆମମାନେ ଏକ ପ୍ରକାର ନିଶ୍ଚିତ ଭିଟାମିନ୍କୁ ଲାଭ କରିବୁ, ତାହା ଆମମାନଙ୍କୁ ବଳିଷ୍ଠ କରି ବଢାଇ ପାରିବ, ଭଲ ଭାବରେ ଗୁରୁଣ୍ଡିବାକୁ ଶକ୍ତି ଦେଇପାରିବ, ସୁନ୍ଦର ପଡ଼ଗୁଡ଼ାକୁ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ଆଉ ମୁଁ ତୁମମାନଙ୍କୁ ଏହା ମଧ୍ୟ କହିପାରେ, ବିଭିନ୍ନ ଧରଣର ଉପାୟ ମଧ୍ୟରେ ଆମମାନେ ନିଜ ନିଜକୁ ଅଧିକ ବଳିଷ୍ଠ କରିପାରିବୁ। ତତ୍ପରେ ଶାବକ କୁକୁଡ଼ା ଗୁଡାକ ଆପଣଙ୍କର ରୋହିତ ବର୍ଣ୍ଣର ଚଞ୍ଚୁ ଗୁଡାକୁ ବାହାରକୁ କାଢ଼ିଥିଲେ। ସେମାନେ କେବଳ ଆପଣଙ୍କ ଭାଷାରେ କଥାବାର୍ତ୍ତା କରିଥିଲେ, ପୁଣି କହିଥିଲେ ପ୍ରକୃତରେ ସେ ଜଣେ ପ୍ରିୟ ପାତ୍ର ନୁହେଁ କି, ଆଉ ସେମାନେ ତା ବିଷୟରେ ପ୍ରକୃତରେ ଚକିତ ହୋଇପଡ଼ିଥିଲେ। ଆରେ ବା ସେ ପ୍ରକୃତ କେତେ ବୁଦ୍ଧିମନ୍ତ କୁକୁଡ଼ାଟିଏ ଅଟେ ସିନା। ଏଠାରେ ଥିବା କେତେକ ଧର୍ମ ବିଦ୍ୟାଳୟରୁ ବାହାରି ଆସିଥିବା ପ୍ରଚାରକମାନଙ୍କ କଥାକୁ ମୋତେ ତାହା ମନେ ପକାଇ ଦିଏ। ଅତି ଶିକ୍ଷିତ ବୁଦ୍ଧିମନ୍ତ ବ୍ୟକ୍ତିଗଣ ଅଟନ୍ତି, ଅନ୍ୟ କୁକୁଡ଼ାମାନଙ୍କ ସହିତ ବୁଲାବୁଲି କରିବାର ଆଉ କୌଣସି ଆବଶ୍ୟକ ନାହିଁ, ଆମମାନଙ୍କୁ ତା ସହିତ ଅବଶ୍ୟ ଅଗ୍ରସର କରିବାର ରହିଛି। ଆଚ୍ଛା, ତେବେ ସେହି ଶିଶୁ ଶାବକଟି ଆପଣ ଭାଷଣକୁ ଶେଷ କରିବା ପୂର୍ବେ ସେଠାରେ ଅନ୍ୟ ଏକ କୁକୁଡ଼ା ଛୁଆ ଆସିଥିଲା, ଯାହାର ସେତିକିଟା ସୁନ୍ଦର ପଡ଼ ନଥିଲା। ସେ ଭାଡ଼ି ମଧ୍ୟରେ ଥିବା ବାକି କୁକୁଡ଼ା ଛୁଆଙ୍କ ପାଖକୁ ବେଗରେ ଧାଇଁ ଆସିଥିଲା, ପୁଣି କହିଥିଲା, ହେ ବନ୍ଧୁଗଣ, କିଛି କ୍ଷଣ ପାଇଁ କେବଳ ରହିଥାଉ। ଅଳ୍ପ ସମୟ ପୂର୍ବେ ଏକ ସମାଚାରକୁ ମୁଁ ଏହି କିଛି କ୍ଷଣ ପୂର୍ବେ ବେତାର ଯନ୍ତ୍ରରେ ଶୁଣିଥିଲି, କୁକୁଡ଼ା ଗୁଡାକର ମୂଲ୍ୟରେ ପାଉଣ୍ଡକେ 1 ସେଣ୍ଟ ବଢ଼ିଯାଇଛି। ଆସନ୍ତାକାଲି ଆମେ ସମସ୍ତେ ହତ ହେବାକୁ ଯାଉଅଛୁ। ତୁମ୍ଭମାନଙ୍କର ଜ୍ଞାନ ବୁଦ୍ଧି କି ପ୍ରକାରର ଉପକାରକୁ କରିବାକୁ ଯାଉଅଛି? ହେ ଭାଇ, ଯେତେକ ଜ୍ଞାନ ଯାହାକୁ ଆମେ ହାସଲ କରିପାରିଥାଉ ତାହା ଆମମାନଙ୍କର କମ୍ ଉପକାର କରିଥାଏ। ଆମେ 6 ଫୁଟ ଅଳିଆ ଆବର୍ଜନା ଭରପୁର ଅଟୁ ମାତ୍ର। ଆମେମାନେ ସମସ୍ତେ ତ ପ୍ରତ୍ୟେକ ଇଞ୍ଚର ବ୍ୟବଧାନରେ ପୁଣି ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁବରଣ କରୁଅଛୁ। ଆମମାନଙ୍କର ଜ୍ଞାନର ଅର୍ଥ ହେଉଛି ମୂଲ୍ୟହୀନ, ଆମମାନେ ତାହାଙ୍କୁ ଚିହ୍ନିବାକୁ ଚାହୁଁ, ମାତ୍ର ସେମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହାନ୍ତି ନାହିଁ। ଯେପରିକି କିଛି ସମୟ ପୂର୍ବେ ମୁଁ ଏକ କ୍ଷୁଦ୍ର ହଳଦିଆ ବର୍ଣ୍ଣର ଗାୟକ ପକ୍ଷୀ ଉପରେ ଟିପ୍ପଣୀ ଦେଉଥିଲି, ସେ ମଧ୍ୟ ଏପରି ବିଚାର କରିଥିଲା ଯେ ତାହାକୁ ଆବଶ୍ୟକ ଥିବା ସକଳ ପ୍ରକାରର ବୁଦ୍ଧି ବିବେକ ଯୁକ୍ତ ଜ୍ଞାନକୁ ସେ ଜାଣିସାରିଛି ଆଉ ସେ ଏତେ ଅଧିକ ଜ୍ଞାନ ବୁଦ୍ଧିକୁ ହାସଲ କରିସାରିଅଛି ଯେ ସେ ତାର ସମଜାତୀୟ ଅନ୍ୟାନ୍ୟ ପକ୍ଷୀ ଗୁଡାକୁ ସୁଦ୍ଧା ମଣିଷ ଜାତିର ସକଳ ବିଷୟ ସମ୍ପର୍କରେ ସୂଚାରୁ ରୂପେ କହିଯାଇପାରେ। ସୁତରାଂ ସେ ଆପଣାର ଚଢ଼େଇ ବସାକୁ ଅଗ୍ରସର ଉଡ଼ିଯାଏ, ପୁଣି ମନୁଷ୍ୟ ଜାତିର ସମ୍ପର୍କରେ କଥାବାର୍ତ୍ତା କରିବାରେ ଆରମ୍ଭ କରିଦିଏ। ସେ ଯେ ସେମାନଙ୍କ ସମ୍ପର୍କରେ କିପରି ଅଧିକ କିଛି ବିଷୟକୁ ଜାଣେ ତାହାରି ଉପରେ କଥାବାର୍ତ୍ତା କରିବାକୁ ଆରମ୍ଭ କରିଦିଏ। ପୁଣି ଅଚାନକ ରୂପେ ହୁର୍ଡୁଇରୁ ଆଗତ ଜଣେ ଏକ ପ୍ରଫେସର ଆସି ଉପସ୍ଥିତ ହେଲେ ଆଉ ତାଙ୍କୁ କିଛି ଉଚ୍ଚକୋଟୀର ସମ୍ପନ୍ନ ସୁମାର୍ଜିତ କଥାଗୁଡାକୁ କହିଲେ। ତେଣୁ ଏହି ଅଜ୍ଞାନୀ ପକ୍ଷୀଟି ନିଜର ଚକ୍ଷୁଦକୁ ମଟ ମଟ କଲା ଆଉ ଆପଣଙ୍କ ଗଳାକୁ ପଛକୁ ଫେରାଇ ଦେଲା। ଆଉ ତାହାର ତ ପୁଣି ଚକ୍ଷୁଦୟ ଥିଲା, ଆଉ ସେ ତ ପ୍ରଫେସର ମହାଶୟଙ୍କୁ ଦେଖିପାରିଥିଲା, ତାହାର କର୍ଣ୍ଣଦୟ ଥିଲା, ତଦ୍ୱାରା ସେ ତାଙ୍କୁ ଶୁଣିବାରେ ସକ୍ଷମ ହୋଇପାରିଥିଲା। ଏହା ସତ୍ତ୍ୱେ ସେ ଯେ କେଉଁ ବିଷୟ ଉପରେ କଥାବାର୍ତ୍ତା କରୁଥିଲେ ସେ ସମ୍ବନ୍ଧରେ ସେ ନିଶ୍ଚିତ ରୂପେ କିଛି ବୁଝିନଥିଲା। ସେପରି କାହିଁକି, ସେ ତ ସାଧାରଣ ରୂପେ ଏକ କାନାରୀ ଜାତୀୟ ପକ୍ଷୀର ବିବେକ ହାସଲ କରିଥିଲା, ତା ପାଖରେ ଏକ ପକ୍ଷୀର ମସ୍ତକ ହିଁ କେବଳ ଥିଲା, ସେହି ସବୁ କିଛି ସେ ହାସଲ କରି ରହିଥିଲା, ତା ପାଖରେ ମଣିଷର ବୁଦ୍ଧି ବିବେକ ନଥିଲା। ତେଣୁ ମନୁଷ୍ୟ ଜାତି ପରି ସେ ବିଚାର ବିମର୍ଶ କରିପାରିନଥିଲା। ଠିକ ସେହିପରି ଭାବରେ ଜଣେ ମନୁଷ୍ୟ ଈଶ୍ୱରଙ୍କ ବିଷୟରେ ଆଦୌ ବିଚାର କରି ନପାରେ।
ଆପଣ ତ ମନୁଷ୍ୟ ଜାତି ଅଟନ୍ତି, ଆଉ ଜଗତର ସବୁକିଛି ବୁଦ୍ଧି ବିବେକ ଏକ କାନେରୀ ପକ୍ଷୀର ମସ୍ତିଷ୍କ ବିନୁ ଅଧିକ କିଛି ଆଦୌ ନୁହେଁ।
ଆପଣମାନେ ଯାହା କିଛି କରନ୍ତି ଆପଣମାନେ ତ ଏହାଦ୍ୱାରା ନିଜର କ୍ଷତି ସାଧନ କରନ୍ତି। ଆପଣମାନଙ୍କୁ ଖ୍ରୀଷ୍ଟଙ୍କ ମନକୁ ଅବଶ୍ୟ ଲାଭ କରିବାକୁ ହିଁ ଅଛି। ଲୋକମାନେ ସଂସ୍ଥାଗୁଡାକୁ ଯାଇଥାନ୍ତି, ପୁଣି ସେଗୁଡ଼ାକରେ ଯୋଗଦାନ କରିଥାନ୍ତି, ପୁଣି ନୂତନ ଜନ୍ମର ପରିବର୍ତ୍ତେ ପରବର୍ତ୍ତନ ବିଷୟକୁ ପ୍ରଶ୍ରୟ ଦିଅନ୍ତି। ତାର କାରଣ ଏହି ଯେ ସେମାନେ ନୂତନ ଜନ୍ମକୁ ଅତିକ୍ରମ କରିଯିବାକୁ ଚାହାନ୍ତି, ସେମାନେ ନୂତନ ଜନ୍ମ ବିଷୟକୁ ଆଦୌ ଆବଶ୍ୟକ କରିନଥାନ୍ତି। ଆଉ ବାଇବଲରେ ଏ କଥା ଥିବାର ବିଷୟକୁ ଆମମାନେ ଯେ ଶିକ୍ଷା ଦେଇଥାଉ ସେ ବିଷୟକୁ ସେମାନେ ଜାଣନ୍ତି, ତେଣୁ ଏହାରି ନିମନ୍ତେ ସେମାନେ ଅନ୍ୟ କିଛି ବଦଳିଆ ବିଷୟକୁ ଆବଶ୍ୟକ କରିଥାନ୍ତି। ପୁଣି ପେଣ୍ଟିକୋଷ୍ଟାଲ ଲୋକ ଗୁଡାକ କୌଣସି ବିଷୟକୁ ବଦଳିଆ କରି ଗ୍ରହଣ କରିନେବାକୁ ଅଧିକ ମନ୍ଦ ଅଟନ୍ତି। ସେମାନେ କ୍ଲାସରେ ଏହାକୁ ଆବଶ୍ୟକ କରନ୍ତି, ଏହାକୁ ନିଶ୍ଚିତ ରୂପେ ଅଧିକ ଶିକ୍ଷଣୀୟ ବିଷୟ ହୋଇ ପ୍ରସ୍ତୁତ ହେବାକୁ ଅଛି। ଆମେ ପରସ୍ପର ହାତକୁ ମର୍ଦ୍ଦନ କରିବୁ, ପୁଣି ମଣ୍ଡଳୀର ସହଯୋଗ କରିବୁ, ପୁଣି ଜଳରେ ଛିଟା ଗ୍ରହଣ କରିବୁ, କିମ୍ବା ବାପ୍ତିଜିତ ହେବୁ, କିମ୍ବା ଅନ୍ୟ କୌଣସି ବ୍ୟବସ୍ଥାକୁ ଗ୍ରହଣ କରିବୁ। ସେମାନେ ନୂତନ ଜନ୍ମର ବିଷୟ ପାଇଁ ଭୟଭୀତ ଅଟନ୍ତି। ସମୟ ସମୟ ମୁଁ ବିଶ୍ୱାସ କରେ ଯେ ବ୍ରହ୍ମ ଟ୍ରେବର୍ଣ୍ଣାକଲର ସଦସ୍ୟଗଣ ମଧ୍ୟ ଏଥିପାଇଁ ଭୟତୁର ଅଟନ୍ତି, ଭୀତତ୍ରସ୍ତ ହୋଇଥାନ୍ତି। ଜନ୍ମ ଗ୍ରହଣର ଏକ ପ୍ରଥାର ବିଷୟକୁ ଆମେ ସମସ୍ତେ ଜାଣୁ, ଏହା ଯେ କେଉଁ ସ୍ଥାନରେ ସଂଗଠିତ ହୋଇଥାଏ ସେ ବିଷୟକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, କିମ୍ବା କେଉଁଠାରେ କିମ୍ବା କିପରି ଭାବରେ ହୋଇଥାଏ ଏହା ଏକ ଅଳିଆଗଦା କେବଳ ଅଟେ। ଏକ ଶିଶୁ ତାହା ଯଦି ଏକ ଅଳିଆଗଦାରେ ଜନ୍ମଗ୍ରହଣ କରିଥାଏ, କିମ୍ବା ଏକ ପଥରିଆ ଜାଗାରେ ଜନ୍ମଗ୍ରହଣ କରିଥାଏ, ଅବା ଚିକିତ୍ସାଳୟରେ ଏକ ସୁସଜ୍ଜିତ କୋଠରୀରେ ଜନ୍ମଗ୍ରହଣ କରିଥାଏ ନା କାହିଁକି, ତଥାପି ତାହା ଏକ ଆବର୍ଜନା ହିଁ ଅଟେ। ଗୋଟିଏ କଅଁଳିଆ ପାଛୁରୀ ହେଉ କିମ୍ବା କୌଣସି କିମ୍ବା ଯେକୌଣସି ପ୍ରାଣୀର ଶବଗୋଟିଏ ହେଉ ନା କାହିଁକି, ତାହା କେବଳ ଏକ ଆବର୍ଜନା ହିଁ ଅଟେ। ଆଉ ନୂତନ ଜନ୍ମର ବିଷୟ ତାହା ଅନ୍ୟ କିଛି ନ ହୋଇ କେବଳ ଏକ ଗୌରବାଳିଆ ବିଷୟ ଅଟେ। ତଥାପି ଲୋକମାନେ ଏପରି ଅହଙ୍କାରୀ ଅଟନ୍ତି ଯେ କହିଥାନ୍ତି, ଯେଉଁଠାରେ ସେମାନେ ପରସ୍ପରର ହସ୍ତକୁ ମର୍ଦ୍ଦନ କରିଥାନ୍ତି ସେହି ସ୍ଥାନକୁ ଆମେ ଯିବୁ, ଆମେ ସେହି ସ୍ଥାନକୁ ଯିବୁ ଯେଉଁଠାରେ ସେମାନେ ଚିତ୍କାର କରନ୍ତି ନାହିଁ କିମ୍ବା କାନ୍ଦନ୍ତି ନାହିଁ, ପୁଣି ବେଦୀ ଉପରେ ମୁଣ୍ଡ ପିଟି କ୍ରନ୍ଦନ କରନ୍ତି ନାହିଁ। ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପେ ମନୁଷ୍ୟ ପଣିଆ ହୋଇ ରହିବାକୁ ହିଁ ଅଛି। ଆମେ ମୃତ୍ୟୁବରଣ କରି ସେପରି ଏକ ଜନ୍ମଗ୍ରହଣ ବିଷୟକୁ ଆବଶ୍ୟକ କରୁ ଯାହାକି ଜୀବନକୁ ସୃଷ୍ଟି କରିଥାଏ। ଗୋଟିଏ ପୁରୁଣା ଆଳୁ ବୀଜକୁ ନିଅନ୍ତୁ, ତାହା ତ ଆଳୁର ବୀଜ ଅଟେ। ଆପଣମାନେ ସେହି ଆଳୁକୁ ନିଅନ୍ତି, ପୁଣି ତାହାକୁ ଭୂମିରେ ରୋପଣ କରନ୍ତି, ଏକ ନୂତନ ଆଳୁକୁ ଅମଳରେ ପାଇଲା ପର୍ଯ୍ୟନ୍ତ ସେ ପୁରାତନ ଆଳୁକୁ ଅବଶ୍ୟ ମରିବାକୁ ସଢିବାକୁ ହିଁ ଅଛି। ଏହା ନ ସଢିଲା ପର୍ଯ୍ୟନ୍ତ ଏକ ଗହମର ବୀଜ ଆଦୌ ଉତ୍ପାଦନକ୍ଷମ ହୋଇନପାରେ। ଏହି ଜଣେ ପୁରୁଷ କିମ୍ବା ଜଣେ ନାରୀ କଦାପି ନୂତନ ଜନ୍ମର ଅଂଶୀ ହୋଇନପାରନ୍ତି ଯେତେବେଳେ ପର୍ଯ୍ୟନ୍ତ ସେମାନଙ୍କ ସକଳ ପ୍ରକାର ଜ୍ଞାନ ବୁଦ୍ଧି ପୁଣି ସେମାନଙ୍କର ବ୍ୟକ୍ତିତ୍ୱ ଲୋପ ପାଇନଯାଇଛି। ବେଦୀ ନିକଟରେ ମୃତ୍ୟୁବରଣ କରି ନିଷ୍କ୍ରିୟ ହୋଇନାହାନ୍ତି, ପୁଣି ଚିତ୍କାର କରି ନଉଠନ୍ତି, ସବୁକିଛି ବିଷୟ ଏକତ୍ରିତ ରୂପେ ଆନ୍ଦୋଳିତ ହୋଇନଉଠିଛି, ଏପରି ଏକ ସ୍ଥାନରେ ଆସି ଉପସ୍ଥିତ ନ ହୋଇଛି ଯେଉଁ ସ୍ଥାନରେ ଆପଣମାନଙ୍କ ବ୍ୟକ୍ତିତ୍ୱରୁ ସବୁକିଛି ମଳିନତା ଦୂରେଇ ନ ଯାଇଛି। ଆଉ ଆପଣମାନେ ପରମେଶ୍ୱରଙ୍କ ଆତ୍ମାରେ ପୁନଶ୍ଚ ଜନ୍ମଗ୍ରହଣ କରିନାହାନ୍ତି, ସେତେବେଳେ ପର୍ଯ୍ୟନ୍ତ ଏହା ଅସମ୍ଭବ।
ଯଦି ଆପଣମାନେ ବଡ଼ ବଡ଼ ଶବ୍ଦ କରନ୍ତି, ବିଭିନ୍ନ ଭାଷାରେ କଥାବାର୍ତ୍ତା କରନ୍ତି, ଉପରକୁ ତଳକୁ ହୋଇ ଡିଆଁ ମାରନ୍ତି, କୁକୁଡ଼ାଟିଏ ନିଜର ମୁଣ୍ଡ ଉପରକୁ କରି ଫଡ଼ ଫଡ଼ ଶବ୍ଦ କରିବା ପରି ଆପଣମାନେ ସେପରି ବ୍ୟବହାର କରନ୍ତି। ଆପଣମାନେ ନୂତନ ଜୀବନକୁ ଯଦିଓ ଆହରଣ କରନ୍ତି, ତଥାପି ସେଗୁଡ଼ାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। କିନ୍ତୁ ଏହା ପାଇଁ ଆମମାନେ କୌଣସି ଅନ୍ୟ ବିଷୟକୁ ବଦଳୀକରଣ ରୂପେ ଗ୍ରହଣ କରିସାରିଅଛୁ। ନିଶ୍ଚିତ ରୂପେ ଆମମାନେ ଏକ ବିଭାଜନ ପନ୍ଥାକୁ ଆଦରି ନେଇଅଛୁ। ସେଦିନ ଶୁକ୍ରବାର ଦିନ ମୁଁ ଆଉ ମୋର ପତ୍ନୀ ଏକ ତେଜରାତି ଦୋକାନକୁ ଯାଇଥିଲୁ। ଏହା ଉପରେ ବିଶ୍ଳେଷଣ କରି କହିବାକୁ ମୁଁ ଅର୍ଥ ପ୍ରକାଶ କରେ ନାହିଁ। କିନ୍ତୁ ରାସ୍ତାରେ ଆମମାନେ ଯାଉଥିବା ସମୟରେ ମୁଁ ମୋର ମସ୍ତକକୁ କୌଣସି କାରଣବଶତଃ ପଛକୁ ବୁଲାଇଥିଲି। ଜଣେ ଉଲଗ୍ନ ନାରୀଙ୍କୁ ଦେଖିଥିଲି। ଯେତେବେଳେ ମୁଁ ଜଣେ ଅନ୍ଧ ବ୍ୟକ୍ତି ଥିଲି, ମୁଁ ଈଶ୍ୱରଙ୍କଠାରେ ପ୍ରତିଜ୍ଞା କରି କହିଥିଲି ଯେ ଯଦି ସେ ମୋର ଚକ୍ଷୁଦ୍ୱାରକୁ ଖୋଲି ଦିଅନ୍ତି, ତେବେ ଯାହା ଉତ୍ତମ ବିଷୟ ଥିଲା କେବଳ ତାହା ହିଁ ମୁଁ ଦେଖିବି। ମୋହର ମୋଟର ଯାନରେ ମୁଁ କୃଷଟିଏ ଝୁଲାଇ ରଖିଥିଲି, ଆଉ ସେପରି ବିଭତ୍ସକର କୌଣସି ଦୃଶ୍ୟ ମୋ ଆଖି ଆଗରେ ଯେତେବେଳେ ପଡୁଥିଲା, ମୁଁ କୃଷ ଆଡ଼କୁ ଚାହିଁଥାଏ ଆଉ କହିଥାଏ, ହେ ଈଶ୍ୱର, ତାହିଁ ତ ମୋର ଶରଣ ସ୍ଥାନ, ସୁରକ୍ଷାର ଗଢ଼ ଅଟେ। ଯେତେବେଳେ କୃଷକକୁ ମୁଁ ଚାହେଁ, ସେହି ନାରୀଗଣଙ୍କୁ ମୁଁ ଦେଖିଥିଲି। ମେଡ଼ା କହିଥିଲେ, ଆମମାନେ ଆଜିକାଲିର ଦିନରେ ଜଣେ ସୁଦ୍ଧା ନାରୀଙ୍କୁ ଦେଖିନାହୁଁ ଯିଏକି ସ୍କର୍ଟ ପରିଧାନ କରି ରହିଛି। ଆଉ ସେ କହିଥିଲେ, ବିଲ୍, ସେଠାରେ ରହିଥିବା ସେ ନାରୀ ଆଡ଼କୁ ଟିକିଏ ଦୃଷ୍ଟି ପକାଅ, ଯିଏକି ଆପଣଙ୍କ ଶରୀରର ଉପରି ଭାଗରେ ଶୁକ୍ରାକଣର କେତେକ ଖଣ୍ଡକୁ ଗୁଡ଼ାଇ ହୋଇ ରହିଛି। ତାପରେ କହିଥିଲେ, ସେ ପ୍ରକାର ଧରଣ ଆଚରଣ ଯେ ଅଯୌକ୍ତିକ, ସେ ବିଷୟକୁ ସେ ଜାଣନ୍ତି ନାହିଁ। ସେ କଥାକୁ ତୁମେ ମୋତେ କହିବା ପାଇଁ ଚାହୁଁଅଛ କି? କହିଥିଲେ, ଏହା ଯେ ଏକ ଭୁଲ ଧରଣ ଆଚରଣ ଅଟେ। ସେ କଥାକୁ ସେ ଯଦି ନ ବୁଝନ୍ତି, ତେବେ ତ ସେ କ୍ଷେତ୍ରରେ ସେ ଆପଣଙ୍କ କୁଶଳ ବୁଦ୍ଧି ବିଚାରରୁ ବହିର୍ଭୂତ ଅଟନ୍ତି। ମୁଁ କହିଥିଲି, ହେ ଭଦ୍ରେ, କ୍ଷଣଭର ପାଇଁ ରହିଯାଆନ୍ତୁ, ସେ ଜଣେ ଆମେରିକୀୟ ଅଟେ, ତେଣୁ ଆମେରିକୀୟ ଗଣ ଯେପରି କରନ୍ତି ଠିକ୍ ତାହା ହିଁ ସେ କରିଥାଏ। ମୁଁ କହିଥିଲି, ଆହେ ଆଦରଣୀୟା, କିଛି ଦିନ ପୂର୍ବେ ମୁଁ ଫିନଲ୍ୟାଣ୍ଡରେ ଥିଲି। ଯେଉଁ ବ୍ୟକ୍ତି ଜଣକ ମୋର ଅଭ୍ୟର୍ଥନା କରିଥିଲେ, ସେ ବ୍ୟକ୍ତି ଚିକିତ୍ସକ ମାନିନେନ୍ଙ୍କୁ ମୁଁ ସେଠାରେ ପ୍ରଶ୍ନଟିଏ କରିଥିଲି। ଆମେମାନେ ସ୍ୱାସ୍ଥ୍ୟର ଉପଚାର କରିବାକୁ ଯାଇଥିଲୁ, ଯାହାକୁ ସେମାନେ ସାଉଣ୍ଡା ବୋଲି କହିଥାନ୍ତି, ଆଉ ସେମାନେ ଆପଣଙ୍କ ଭିତରକୁ ନେଇଯାଆନ୍ତି, ପୁଣି ଆପଣମାନଙ୍କ ଉପରେ ଅଳ୍ପ ତତଲା ଥିବା ପାଣି ଢାଳିଥାନ୍ତି, କିମ୍ବା ଗରମ ପଥର ଉପରୁ ବହି ଆସୁଥିବା ପାଣି ଢାଳିଥାନ୍ତି, ତାହା ଆପଣଙ୍କ ଶରୀରରୁ ଝାଳ ବୁହାଇ ଦିଏ। ତତ୍ପରେ ବରଫ ପାଣି ଉପରେ ଆପଣଙ୍କୁ ସେମାନେ ନିଆଇଥାନ୍ତି, ତତ୍ପରେ ଫେରିଯିବାକୁ ଦିଅନ୍ତି। ଆଉ ଆପଣଙ୍କୁ ଅନ୍ୟ ଏକ କୋଠରୀ ମଧ୍ୟକୁ ଯିବାକୁ ପଡ଼ିଥାଏ। ସେ କୋଠରୀରେ କେତେକ ନର୍ସ ଉପସ୍ଥିତ ଥାନ୍ତି, ନାରୀଗଣ ପୁରୁଷମାନଙ୍କୁ ଜୋରରେ ଘଷାଘଷି କରିଥାନ୍ତି, ପୁଣି ସେମାନେ ଉଲଗ୍ନ ଅବସ୍ଥାରେ ଥାନ୍ତି, ଆଉ ସେମାନଙ୍କୁ ସନ୍ତରଣ କୁଣ୍ଡକୁ ଚାଲିଯିବାକୁ, ତାହା ମଧ୍ୟକୁ ମୁଁ ଆଦୌ ଯିବି ନାହିଁ। ମୁଁ କହିଥିଲି, ଚିକିତ୍ସକ ମାନିନାନ୍, ତାହା ତ ଅତି ଭୁଲ ଧରଣର କାର୍ଯ୍ୟ ଅଟେ। ସେ କହିଥିଲେ, ଆଚାର୍ଯ୍ୟ ବ୍ରହ୍ମ ମହାଶୟ, ଆଚ୍ଛା, ତେବେ ତାହା ଭୁଲ ଧରଣର କାର୍ଯ୍ୟ ଅଟେ। ତେବେ ଆପଣଙ୍କ ଆମେରିକୀୟ ଚିକିତ୍ସକମାନଙ୍କ ସମ୍ବନ୍ଧରେ ଆପଣଙ୍କ ମତାମତ କ'ଣ? ଯେଉଁମାନେ ଜଣେ ମହିଳାକୁ ପୁରାପୁରି ଉଲଗ୍ନ କରି ପକାନ୍ତି, ପୁଣି ମେଜ ଉପରେ ତାହାକୁ ଶୁଆଇ ଦିଅନ୍ତି, ତତ୍ପରେ ତାହାର ପ୍ରତ୍ୟେକ ଜୈନାଙ୍ଗର ସ୍ଥାନକୁ ତନ୍ନ ତନ୍ନ କରି ପରୀକ୍ଷା କରନ୍ତି। ଚିକିତ୍ସାଳୟ ଗୁଡ଼ାକରେ ଆପଣଙ୍କ ସେବିକାମାନଙ୍କ ଅବସ୍ଥା, ପୁଣି ସେପରି ଧରଣର ଅନ୍ୟାନ୍ୟ ମହିଳାଙ୍କ ଅବସ୍ଥା କିପରି ଅଟେ? ମୁଁ କହିଥିଲି, ଭାଇ ମାନିନନ୍, ମୋତେ କ୍ଷମା କରନ୍ତୁ, ଆପଣ ନ୍ୟାୟସଙ୍ଗତ ଅଟନ୍ତି। ଏହା କିପରି ଧରଣ ବିଷୟ? ଏହା ତ ଏକ ପ୍ରକାର ଚଳନ ଅଟେ। ମୁଁ ଯେତେବେଳେ ପ୍ୟାରିସରେ ଥିଲି, ମୁଁ ଏହାକୁ ବହୁ କଷ୍ଟ ସୁଦ୍ଧା ବିଶ୍ୱାସ କରିପାରିନଥିଲି। ଅର୍ଥାତ୍ ପୁରୁଷ ଓ ସ୍ତ୍ରୀ ଉଭୟଙ୍କର ଜୈନାଙ୍ଗ ସମାନ ଧରଣ ଥିଲା। ମୁଁ ଏହାକୁ ଆଦୌ ବୁଝିପାରିନଥିଲି ଯେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ବିଶ୍ରାମ କକ୍ଷ ଗୁଡ଼ାକ ରାସ୍ତାର ଗୋଟିଏ ପାଖରେ ଥିଲା। ମୁଁ ଏହାକୁ ମଧ୍ୟ ବୁଝିପାରିନଥିଲି ଯେ ସନ୍ତରଣ କରିବା ଉଦ୍ଦେଶ୍ୟରେ କେହି ଜଣେ ନାରୀ ଯେତେବେଳେ ସମୁଦ୍ର ବେଳାକୁ ଯାଆନ୍ତି, ମୁଁ ଏହାକୁ ମଧ୍ୟ ବୁଝିପାରିନଥିଲି ଯେ ସନ୍ତରଣ କରିବା ଉଦ୍ଦେଶ୍ୟରେ କେହି ଜଣେ ନାରୀ ଯେତେବେଳେ ସମୁଦ୍ର ବେଳାକୁ ଯାଆନ୍ତି, ଜଣେ ବାଳକ ଆଉ ତା ପ୍ରେମିକାକୁ ସେମାନଙ୍କ ପରିଧାନ ପାଲଟିବାକୁ କୋଠରୀଟିଏ ସୁଦ୍ଧା ନଥାଏ। ସେମାନେ ନିଜ ଶରୀର ସବୁଯାକ ବସ୍ତକୁ ଖୋଲି ପକାଇ ଉଲଗ୍ନ ହୋଇପଡନ୍ତି, ପରସ୍ପର ଆଡ଼କୁ ପିଠି କରି ଟୁକୁରା କଣାଖଣ୍ଡକୁ ଗୁଡ଼ାଇ ପକାନ୍ତି, ପୁଣି ସେପରି ଅବସ୍ଥାରେ ସନ୍ତରଣ କରିବାକୁ ଯାଇଥାନ୍ତି। ତଥାପି ଏହା ସେପରି ହିଁ ଅଟେ। ସେମାନେ ଏ ଆଡ଼କୁ କୌଣସି ପ୍ରକାରର ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ଏହା ତ ଫ୍ରାନ୍ସ ଦେଶର ଚାଲିଚଳନ ଅଟେ। ଆଫ୍ରିକା ଦେଶରେ ନାରୀମାନଙ୍କର ଆଉ ପୁରୁଷମାନଙ୍କର, ଯୁବକ ଆଉ ବୃଦ୍ଧ, କାହାରି ଦେହରେ ଖଣ୍ଡିଏ ବସ୍ତ୍ର ସୁଦ୍ଧା ନଥାଏ। ଦଳ ଦଳ ହୋଇ ବିଭିନ୍ନ ଆଡ଼େ ଚଲାବୁଲା କରୁଥାନ୍ତି। ବିଶ୍ରାମ କୋଠରୀ କହିଲେ ଯେ କାହାକୁ ବୁଝାଏ ସେ କଥା ସୁଦ୍ଧା ସେମାନେ ଜାଣିନଥାନ୍ତି, କିମ୍ବା ସେପରି ଧରଣର ବ୍ୟବସ୍ଥା ବିଷୟରେ ଅନଭିଜ୍ଞ ଅଟନ୍ତି, କିମ୍ବା ପରସ୍ପର ଚକ୍ଷୁର ନଜର ମଧ୍ୟ କଦାପି ଆସିନଥାନ୍ତି। କିନ୍ତୁ ଭିନ୍ନତାର ସମ୍ବନ୍ଧରେ ସେମାନେ କିଛି ଜାଣନ୍ତି ନାହିଁ, ସେମାନେ ଭିନ୍ନତାର ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ରୂପେ ଅନଭିଜ୍ଞ ଅଟନ୍ତି। ମାତ୍ର ଏହା ତ ରାଷ୍ଟ୍ରଗୁଡ଼ିକ ରୀତି ଅଟେ। ତଥାପି ମୁଁ କହିଥିଲି, ହେ ପ୍ରିୟା, ଆମମାନେ ଭିନ୍ନ ଧରଣର ମନୁଷ୍ୟ ଅଟୁ। ଆମମାନେ ଅନ୍ୟ ଏକ ରାଷ୍ଟ୍ରରୁ ଆଗତ ଅଧିବାସୀଗଣ ଅଟୁ। ଏଠାରେ ଆମମାନେ ବିଦେଶୀ ଆଉ ପ୍ରବାସୀଗଣ ଅଟୁ। ଏହି ଆଚରଣ ଗୁଡାକ ଆମମାନଙ୍କ ଦୃଷ୍ଟିରେ ସେହି ଏଥିରୁ ଅତି କଦର୍ଯ୍ୟ ଧରଣର ବିଷୟ ରୂପେ ଦେଖାଦିଏ। ଯେହେତୁ ବାଇବଲ କହିଥିଲା, କାରଣ ଯେଉଁମାନେ ଏହିପରି କଥା କହନ୍ତି ସେମାନେ ଯେ ନିଜର ଗୋଟିଏ ଦେଶ ଅନ୍ୱେଷଣ କରୁଅଛନ୍ତି, ଏହା ପ୍ରକାଶ କରନ୍ତି। ଇଟାଲୀରେ, ଫ୍ରାନ୍ସରେ, ଆଫ୍ରିକାରେ, କିମ୍ବା ଅନ୍ୟ ଯେକୌଣସି ରାଷ୍ଟ୍ରରେ ଜଣେ ପୁରୁଷ କିମ୍ବା ଜଣେ ନାରୀ ଯିଏକି ପବିତ୍ର ଆତ୍ମାରେ କଦାପି ଜନ୍ମଗ୍ରହଣ କରିଥାନ୍ତି, ସେମାନେ ସେପରି ଧରଣର ବ୍ୟବହାରକୁ ଆଦୌ କରିନଥାନ୍ତି। ସେମାନେ ସେପରି ଧରଣର ବସ୍ତ୍ର ଗୁଡାକୁ ଆଦୌ ପିନ୍ଧନ୍ତି ନାହିଁ, ସେମାନେ ସେପରି କୁତ୍ସିତ ଧରଣର ବ୍ୟବହାରକୁ ଆଚରଣକୁ ଆଦୌ କରିନଥାନ୍ତି, ଯେହେତୁ ସେମାନେ କୌଣସି ଅନ୍ୟ ଏକ ରାଷ୍ଟ୍ରର ବାସିନ୍ଦା ଅଟନ୍ତି, ଯାହାର ସ୍ରଷ୍ଟା ଆଉ ଅଧିକାରୀ ସ୍ୱୟଂ ଈଶ୍ୱର ଅଟନ୍ତି। ଆମେମାନେ ସ୍ୱର୍ଗ ରାଜ୍ୟରୁ ଆଗତ ପ୍ରଜାଗଣ ଅଟୁ। ସେହି ଆତ୍ମା ଯିଏ ଆପଣମାନଙ୍କ ଅନ୍ତରରେ ବାସ କରନ୍ତି, ଆପଣମାନଙ୍କ ଜୀବନକୁ ସେ ସଞ୍ଚାଳିତ କରନ୍ତି। ଯଦି ଆପଣ ଜଣେ ଆମେରିକୀୟ ହୋଇଥାନ୍ତି, ତେବେ ଆମେରିକାମାନେ କଲାଭଳି ଆଚରଣକୁ ଆପଣ କରିବେ। ଯଦି ଆପଣ ଜଣେ ଫ୍ରାନ୍ସୀୟ ଅଟନ୍ତି, ତେବେ ଫ୍ରାନ୍ସୀୟମାନେ କଲାଭଳି ବ୍ୟବହାରକୁ ଆପଣମାନେ କରିବେ, ପୁଣି ଅପର ଜଣଙ୍କୁ ସମାଲୋଚନା କରିବେ। କିନ୍ତୁ ଆପଣ ଯଦି ଈଶ୍ୱରଙ୍କ ବଂଶଧର ଅଟନ୍ତି, ତେବେ ସ୍ୱର୍ଗରେ ସେମାନେ କଲାଭଳି ବ୍ୟବହାରକୁ ଆପଣ କରିବେ, ଯେହେତୁ ଆପଣଙ୍କର ଅନ୍ତର୍ନିହିତ ଆତ୍ମାଟି ଉର୍ଦ୍ଧ୍ୱରେ ଆସିଥାନ୍ତି, ପୁଣି ତାହା ଆପଣଙ୍କୁ ଆୟତ୍ତ କରି ରଖନ୍ତି। ହୋଇପାରେ ଅଳ୍ପ କେତେକାଂଶରେ ଆପଣ ଏହାର ଅପେକ୍ଷାରେ ଥାଇପାରନ୍ତି। ଧର୍ମଶାସ୍ତ୍ର ସେହି ସଦ୍ଭକ୍ତଗଣ ଯେଉଁମାନେ ଏହି ନୂତନ ସହରର ଅନ୍ୱେଷଣକାରୀ ଥିଲେ, ସେମାନେ ଭିନ୍ନ ଧରଣର ବ୍ୟବହାର କରୁଥିଲେ, ସେମାନେ ଯେ ବିଦେଶୀ ଥିଲେ ଆଉ ପ୍ରବାସୀ ଥିଲେ, ଏପରି ଆଚରଣକୁ ହୃଦୟରେ ଧାରଣ କରି ରହିଥିଲେ। ମାତ୍ର କୈନର ପକ୍ଷର ଲୋକଗୁଡାକ ସେମାନେ ତ ପଳାତକଗଣ, ପୁଣି ଅଧାର୍ମିକଗଣ ଥିଲେ, କିନ୍ତୁ ଖ୍ରୀଷ୍ଟିଆନଗଣ ସେମାନେ ତ ବିଦେଶୀ ଆଉ ପ୍ରବାସୀଗଣ ଥିଲେ। କେହି ଜଣେ ପଳାତକ ବ୍ୟକ୍ତି ସେ ଗୃହବିହୀନ ଅଟେ, ଜଣେ ଅଧାର୍ମିକ ବ୍ୟକ୍ତି ସେ ଅତି ଭୟଙ୍କର ପୁରୁଷ ଅଟେ, ମାତ୍ର ଜଣେ ପ୍ରବାସୀ ସେ ପ୍ରକୃତ ଜଣେ ଅସଲି ବ୍ୟକ୍ତି, ଏକ ପ୍ରକୃତ ଦେଶରୁ ଅନ୍ୟ ଏକ ରାଷ୍ଟ୍ର ଅଧିବାସୀ ଅଟେ। ଆପଣ ସ୍ୱଗୃହକୁ ଯିବାର ପଥକୁ ପାଇବା ପାଇଁ ଚେଷ୍ଟା କରୁଅଛି। ଆପଣଙ୍କ ରହଣ ଦ୍ୱାରା ସେ ପରିଚିତ କରାଏ ଯେ ତା ମଧ୍ୟରେ ଏପରି ଏକ ବିଷୟ ରହିଛି ଯଦ୍ୱାରା ସେ ପ୍ରମାଣିତ କରିଥାଏ ଯେ ସେ କୌଣସି ଅନ୍ୟ ଦେଶ ବାସିନ୍ଦା ଅଟେ, କାରଣ ତାହା ହିଁ ଅଟେ। ତଥାପି ସେ ଲୋକଗୁଡାକ ଯେଉଁମାନେ ସେପରି ବ୍ୟବହାର କରନ୍ତି, ସେ ଲୋକଗୁଡାକ ଯେଉଁମାନେ ସେପରି ବସ୍ତ୍ର ଗୁଡାକ ପରିଧାନ କରନ୍ତି, ମୋତେ ଆପଣମାନଙ୍କୁ ଏପରି କହିବାକୁ ଦିଅନ୍ତୁ, ଦକ୍ଷିଣ ଆଫ୍ରିକା ଦେଶରେ ମୁଁ ସେହି ଜଙ୍ଗଲୀ ଦେବପୂଜକ ମାନଙ୍କର 30,000 ସଂଖ୍ୟକ ସମାବେଶକୁ ଦେଖିଥିଲି। ସେମାନେ ଉଲଗ୍ନ ଥିଲେ, ଦଳିତ ଜନଜାତି ଥିଲେ, 16 ବର୍ଷର, 18 ବର୍ଷ, 20 ବର୍ଷ ବୟସ ଯୁବକ ଯୁବତୀଗଣ ରହିଥିଲେ, ଯେଉଁମାନଙ୍କ ଶରୀରରେ ଖଣ୍ଡିଏ ସୁଦ୍ଧା ବସ୍ତ୍ର ନଥିଲା। ଆପଣା ମୁଖମଣ୍ଡଳରେ କାଦୁଅ ବୋଳି ହୋଇ ପୁଣି ସେପରି ଭାବରେ ନିଜକୁ ସଜାଇ ସେ ସ୍ଥାନରେ ଉପସ୍ଥିତ ଥିଲେ। ଆପଣମାନଙ୍କ ନାସିକାରେ ହାଡ଼ ଗୁଡାକ ଲଗାଇଥିଲେ, ପୁଣି କାଠର ଖଣ୍ଡ ଗୁଡାକ ସେମାନଙ୍କ କାନରେ ଝୁଲୁଥିଲା, ପୁଣି ସେମାନଙ୍କର କେଶଗୁଚ୍ଛରେ ମଣିଷର ହାଡ଼ କିମ୍ବା ଅନ୍ୟ କାହିଁ ହାଡ଼ ଗୁଡାକ ବନ୍ଧା ରହିଥିଲା, ପୁଣି ସେଗୁଡାକ ଉପରେ ପଶୁମାନଙ୍କ ହାଡ଼ ଝୁଲି ରହିଥିଲା। ପୃଥିବୀ ପୃଷ୍ଠରେ ସେମାନେ ଆସିଥିବା ସମୟରେ ଯେପରି ଉଲଗ୍ନ ହୋଇ ଆସିଥିଲେ, ଠିକ୍ ସେହିପରି ଭାବରେ ଉଲଗ୍ନ ଅବସ୍ଥାରେ ଥିଲେ, ତଥାପି ତାହା ସେମାନଙ୍କୁ ଜଣାନଥିଲା। କିନ୍ତୁ ଖ୍ରୀଷ୍ଟଙ୍କୁ ସେମାନେ ଯେତେବେଳେ ଗ୍ରହଣ କଲେ, ପୁଣି ନିଜ ନିଜର ମୁଖ ବଳରେ ଅଧମୁଖ ହୋଇ ପଡ଼ିଗଲେ, ଆଉ ପବିତ୍ର ଆତ୍ମାକୁ ଗ୍ରହଣ କଲେ, ସେମାନେ ଉଠି ପଡ଼ିଲେ, ପୁଣି ସେମାନଙ୍କ ଲଜ୍ଜାକୁ ନିବାରଣ କରି ରଖିବା ନିମନ୍ତେ ସେମାନେ ଆପଣ ଦୁଇ ହାତରେ ନିଜ ନିଜର ଛାତିରେ ଯୋଡ଼ି ରଖିଥିଲେ, ଯେତେବେଳେ କି ପରିଧାନ କରିବା ନିମନ୍ତେ ବସ୍ତ୍ର ଲାଭ ଉଦ୍ଦେଶ୍ୟ ସେମାନେ ବାହାରି ପଡ଼ିଥିଲେ। ଯେପରି କାହିଁକି ହେଲା, ଏହି ଜଗତ ନିମନ୍ତେ ସେମାନେ ତ ବିଦେଶୀ ଆଉ ପ୍ରବାସୀଗଣ ହୋଇ ସାରିଥିଲେ, ହାଲେଲୁୟା, ସେମାନେ ତହିଁରୁ ଦୂରେଇ ଯାଇଥିଲେ। ଆଜ୍ଞା, ହଁ, ତାହା ହଁ, ଓହୋ, ଏହି ଲୋକ ଗୁଡାକ ଆପଣମାନଙ୍କୁ ଖ୍ରୀଷ୍ଟିଆନ ବୋଲି କହି ପରିଚିତ କରାନ୍ତି, ସେମାନେ ମଣ୍ଡଳୀ ଗୁଡାକର ସହିତ ସମ୍ପର୍କ ସ୍ଥାପନ କରି ରହିଥାନ୍ତି। ସେମାନେ ବାହାରି ଆସି କହନ୍ତି, ଆମେମାନେ ମେଥଡିଷ୍ଟ ଗଣ ଅଟୁ, ଆମେମାନେ ବ୍ୟାପ୍ଟିଷ୍ଟ ଅଟୁ, ଆମେମାନେ ପେଣ୍ଟିକଷ୍ଟାଲ ଅଟୁ, ଆମେ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ଅଟୁ, ଆମମାନେ ଏହା ତାହା ଅନ୍ୟଟା ଏପରି ଅନେକ କିଛି ଅଟୁ ତାହା କୌଣସି ପ୍ରକାରେ ଏହା ସହିତ ଗୋଟିଏ ମାତ୍ର ଉପକାରକୁ ଆଦୌ କରିନଥାଏ। ଆପଣମାନଙ୍କ ଆତ୍ମା ଯେଉଁ ଜୀବନ ଆପଣମାନଙ୍କ ମଧ୍ୟରେ ବାସ କରେ ଆପଣ ଯେ କିଏ ଅଟନ୍ତି ସେ ବିଷୟ ପ୍ରତି ଆପଣଙ୍କୁ ପ୍ରରୋଚନା ଦେଇଥାଏ ପୁଣି ଆପଣଙ୍କ ସମ୍ବନ୍ଧରେ କହିଥାଏ। ଯୀଶୁ କହିଥିଲେ ସେମାନଙ୍କ ଫଳ ଦ୍ୱାରା ତୁମମାନେ ସେମାନଙ୍କୁ ଚିହ୍ନିବ। ପ୍ରଥମ ଅବସ୍ଥାରେ ମଣ୍ଡଳୀଟି ଇସ୍ରାଏଲମାନଙ୍କ ସଦୃଶ ହୋଇସାରିଛି। ଅନ୍ୟାନ୍ୟ ମୂର୍ତ୍ତିପୂଜକ ରାଷ୍ଟ୍ରଗୁଡାକ ଆପଣମାନଙ୍କ ରାଜାଙ୍କ ସହିତ ଥିବା ସେମାନେ ଦେଖିଥିଲେ କିନ୍ତୁ ଈଶ୍ୱର ତ ସେମାନଙ୍କ ରାଜା ଥିଲେ। ପୁଣି ମୂର୍ତ୍ତିପୂଜକ ରାଜ୍ୟଗୁଡ଼ିକ ସେମାନଙ୍କ ରାଜାଙ୍କ ସହିତ ଥିବାର ବିଷୟକୁ ସେମାନେ ଦେଖିଥିଲେ ତେଣୁ ମୂର୍ତ୍ତିପୂଜକ ରାଷ୍ଟ୍ରଗୁଡ଼ିକ ପରି ଆଚରଣ କରିବାକୁ ସେମାନେ ଇଚ୍ଛା ପ୍ରକାଶ କରିଥିଲେ ଆଉ ଆପଣମାନଙ୍କ ନିମନ୍ତେ ସେମାନେ ଜଣେ ରାଜାଙ୍କୁ ବାଛିଥିଲେ। ସେମାନେ ଏହାକୁ ଯେତେବେଳେ ସାଧନ କରିଥିଲେ ସେମାନେ ଏଥିପାଇଁ ସମସ୍ୟାରେ ଘେରିଥିଲେ। ଆସ୍ତେ ଆସ୍ତେ ଧୀରେ ଧୀରେ ତାହା ଭିତରକୁ ପଶି ଆସିଥିଲା ଅତି ମନ୍ଥର ଗତିରେ ଏହା ମଧ୍ୟକୁ ଜଗତ ପ୍ରବିଷ୍ଟ ହୋଇଥିଲା। ପରିଶେଷରେ ଆହବଙ୍କ ଠାରେ ଏହା ଏହାର ସମାପ୍ତି ଘଟିଥିଲା। କେହି ଜଣେ ରାଜା ଏହାର ଟିକେ ନିକଟକୁ ଚାଲି ଆସିଥିଲେ ଅନ୍ୟ ଜଣେ ଏହାର ଆହୁରି ନିକଟକୁ ଚାଲି ଆସିଥିଲେ। ପରିଶେଷରେ ସେମାନଙ୍କ ମଧ୍ୟରୁ ଜୀବନର ସତ୍ତାକୁ ନିଗାରି କାଢି ପକାଇଥିଲେ ଆଉ ସେହି ସ୍ଥାନଟିର ଆଡ଼କୁ ସେମାନେ ଚାଲି ଯାଇଥିଲେ। ତତ୍ପରେ ପ୍ରକୃତ ରାଜା ଯେତେ ଆସିଥିଲେ ସେମାନେ ତାଙ୍କୁ ଚିହ୍ନି ପାରିନଥିଲେ। ସେହି ସମାନ ଧରଣର କାର୍ଯ୍ୟକୁ ମଣ୍ଡଳୀ କରିଅଛି, ଏହା ଗ୍ରହଣ କରିନେଇଛି। ଆପଣମାନେ ଏହି ସ୍ଥାନରେ ଅବସ୍ଥିତ ଅଟନ୍ତି, ଏହା ତ ରାଜନୀତିକୁ ପୁଣି ସକଳ ପ୍ରକାର ଶିକ୍ଷାକୁ ଆଦରି ନେଇଛି। ଏହା ତ ସଂସ୍ଥାକୁ, ସମବାୟକୁ, ବିରାଟ ମଣ୍ଡଳୀ ଗୁଡାକୁ, ଉଚ୍ଚ କୋଟିର ଜ୍ଞାନ ସମ୍ପନ୍ନ ପ୍ରଚାରକଗଣଙ୍କୁ ଆଦରି ନେଇଛି। ତତ୍ପରେ ପ୍ରକୃତ ରାଜା ଯେତେବେଳେ ଆସନ୍ତି ସେମାନେ ତାହାଙ୍କୁ ଚିହ୍ନନ୍ତି ନାହିଁ। ପୁଣି ଯେଉଁ ପବିତ୍ରାତ୍ମାଙ୍କୁ ପୁଣି ଯେଉଁ ପବିତ୍ରାତ୍ମା ସେମାନଙ୍କ ରାଜା ଅଟନ୍ତି ସେମାନେ ତାହାଙ୍କୁ କୃଷାର୍ପିତ କରୁଅଛନ୍ତି, ସେମାନେ ତାହାଙ୍କୁ ଚିହ୍ନନ୍ତି ନାହିଁ। ପରିଶେଷରେ ସେମାନେ ତାହାଙ୍କର ପରିହାସ କରନ୍ତି, ପୁଣି ତାଙ୍କୁ ଉପହାସ କରନ୍ତି। ସେମାନଙ୍କର ମସିହଙ୍କ ପ୍ରତି ଜୀବଜୀବନ ଯାହା କିଛି ବ୍ୟବହାରକୁ କରିଥିଲେ ମଣ୍ଡଳୀ ଆପଣାର ମସିହଙ୍କ ପ୍ରତି ଠିକ୍ ସେପରି ଧର ଆଚରଣକୁ ସମ୍ପନ୍ନ କରୁଅଛି। ସେମାନେ ଏ କଥାକୁ ଆଦୌ ବୁଝନ୍ତି ନାହିଁ, ସେମାନେ ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ହାସଲ କରିନାହାନ୍ତି। ଯେହେତୁ ଆପଣଙ୍କର ଚକ୍ଷୁଗୁଡ଼ିକର ଦୃଷ୍ଟିଭଙ୍ଗୀରେ ସେମାନେ ଏତେ ଅଧିକ ରୂପେ ରୀତିନୀତି ସମ୍ପନ୍ନ ଅଟନ୍ତି, ପୁଣି ଯାହା କିଛି ଦେଖନ୍ତି ସେଥିରେ ପୁଣି ବିରାଟ ଭବନ ଗୁଡାକ ସହିତ ଏପରି ଅଭ୍ୟସ୍ତ ଅଟନ୍ତି ଯେ ସେଗୁଡାକୁ ଜଗତର ସହିତ ତୁଳନା କରିବାକୁ ଯତ୍ନ କରୁଅଛନ୍ତି। ଜଗତ ସହିତ ତୁଳନା କରାଯିବା ନିମନ୍ତେ ଆମମାନେ ସତର୍କ କରାଯାଇ ନାହୁଁ, ଆପଣମାନଙ୍କୁ ନମ୍ର କରିବା ନିମନ୍ତେ ଆମମାନେ ପରାମର୍ଶଦତ୍ତ ହୋଇଅଛୁ। ପୁଣି ପରମେଶ୍ୱରଠାରେ କେବଳ ଜଣେ ମାତ୍ର ହିଁ ବହୁମତ ବିଶିଷ୍ଟ ଅଟନ୍ତି ଆଉ ଆଜିକାଲି ଆରୋଗ୍ୟତାର ସମ୍ବନ୍ଧରେ ପ୍ରଚାରକଗଣ ବହୁଳ ରୂପେ କର୍ମକ୍ଷେତ୍ର ଗୁଡାକ ରହିଛନ୍ତି। ସେପରି କ୍ଷେତ୍ରରେ ଏପରି ଧରଣର ପ୍ରତିଯୋଗୀଗଣ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇସାରିଛନ୍ତି। କେହି ଜଣେ କହନ୍ତି ଆଚ୍ଛା ତେବେ ଈଶ୍ୱର ଆଶୀର୍ବାଦ କରନ୍ତୁ, ମୋର ଏକାଧିକ ସହସ୍ର ଲୋକଙ୍କୁ ମୁଁ ପାଇଛି, ତୁମମାନେ ଲାଭ କରିଥିବା ଠାରୁ ଅଧିକ ବଡ଼ ଉପାସନାର ସହଭାଗିତାକୁ ମୁଁ ଲାଭ କରିଛି। ତାହା କଣ ବା ଭିନ୍ନତାକୁ ପ୍ରକାଶ କରିଥାଏ, ଆମ୍ଭମାନଙ୍କ ସହିତ ଜଣେ କିମ୍ବା 20 ଲକ୍ଷ ସଂଖ୍ୟକ ସଦସ୍ୟ ଥିଲେ ସୁଦ୍ଧା ତାହା କଣ ବା ଭିନ୍ନତାକୁ ସୃଷ୍ଟି କରିଥାଏ। ଈଶ୍ୱରଙ୍କ ସହିତ ଆମମାନେ ବିଶ୍ୱସ୍ତ ଟୁକି, ତାଙ୍କ ବଚନ ସହିତ ଆମମାନେ ବିଶ୍ୱସ୍ତ ଟୁକି, ପବିତ୍ର ଆତ୍ମାଙ୍କ ପରୀକ୍ଷାରେ ଆମମାନେ ସୁଦୃଢ଼ ଟୁକି, ଏହା ସତ୍ୟ କି ତାହା ହିଁ ସବୁଠାରୁ ପ୍ରମୁଖ ବିଷୟ ଅଟେ। ତଥାପି ବାଇବଲର ଶିକ୍ଷା ପରେ ଆମମାନେ ସାଲିସ କରିବା ବିଷୟକୁ ଗ୍ରହଣ କରିଥାଉ। ଆମମାନଙ୍କର ଏକାଧିକ ପେଣ୍ଟିକୋଷ୍ଟାଲ ଲୋକଗୁଡାକ ସେମାନେ ବାଇବଲର ଭିତ୍ତିଭୂମି ବିଶିଷ୍ଟ ଶିକ୍ଷା ପରେ ସାଲିସ କରିଥାନ୍ତି, ସେପରି ହିଁ ଅଟେ। ମୁଁ ସକଳ ପ୍ରକାର ମନବୃତ୍ତିକୁ ଆଘାତ ଦେବାକୁ କଦାପି ଇଚ୍ଛା କରେ ନାହିଁ। ମୁଁ ଆପଣଙ୍କ ସହଭାଗିତା ମଧ୍ୟ ଅଛି ଆଉ ମୁଁ ଏପରି ଅନୁଭବ କରେ ଯେ ମୁଁ କରିପାରିଲା ଭଳି କାର୍ଯ୍ୟଟିକୁ ନିଜର ମଣ୍ଡଳୀ ମଧ୍ୟରେ କରିବାକୁ ଚାହିଁଥାଏ, ଯେହେତୁ ମୁଁ ସୁସମାଚାର ପ୍ରଚାର କରୁଅଛି ଆଉ ଏଠାରେ 10,000 ପେଣ୍ଟିକୋଷ୍ଟାଲ ପ୍ରଚାରକ ରହିଛନ୍ତି, ଯେଉଁମାନେ ଭଲ ଭାବରେ ଜାଣନ୍ତି ଯେ ପିତା, ପୁତ୍ର ଆଉ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ କରାଯାଇଥିବାର କୌଣସି ଦୃଷ୍ଟାନ୍ତ ବାଇବଲ ମଧ୍ୟରେ ଆଦୌ ନାହିଁ। ମୁଁ ଆର୍ଚ୍ଚ ବିଶପଙ୍କୁ କିମ୍ବା ଅନ୍ୟ ଯେକୌଣସି ପ୍ରଚାରକଙ୍କୁ ଆହ୍ୱାନ ଦେଇ କହେ ଯେ କେହି ଜଣେ ବ୍ୟକ୍ତି କେଉଁ ସ୍ଥାନରେ ପିତା, ପୁତ୍ର ଆଉ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ଯେ ହୋଇଥିଲେ ତାହାକୁ ମୋତେ କେବଳ ଦେଖାଇ ଦିଅନ୍ତୁ। ଏହା ସତ୍ତ୍ୱେ ସେମାନେ ସାଲିସ କରନ୍ତି, ଯେହେତୁ ସକଳ ସଂସ୍ଥା ଏହାକୁ ସେପରି କହିଛନ୍ତି। ନୂତନ ନିୟମରେ କେହି ଜଣେ ହେଲେ ବ୍ୟକ୍ତି ପୁଣି 300 ବର୍ଷ ପରେ ସୁଦ୍ଧା ସବୁ ସେ ପ୍ରକାର ବାପ୍ତିସ୍ମକୁ ଇତିହାସର ମଧ୍ୟରେ ଆଦୌ ନେଇ ନାହାନ୍ତି, କିନ୍ତୁ ଯଦ୍ୱାରା ବାପ୍ତିତ କରାଯାଇଥିଲା ତାହା ତ ଯୀଶୁଖ୍ରୀଷ୍ଟ ନାମରେ ହିଁ ଥିଲା। ଏହା କିପରି ଧରଣର ଏକ ବିଷୟ, ସଂସ୍ଥାର ଶିକ୍ଷାଗତ ବିଷୟ, ତାହା ସେହି ମାଧ୍ୟମ ଅଟେ ଯିଏକି ଏହାକୁ କାର୍ଯ୍ୟକାରୀ କରିଥିଲା ସାଲିସ କରୁଅଛି। ଆଜିକାଲି ସେମାନେ ରାଜରାସ୍ତା ଉପରର ପ୍ରଚାରକମାନଙ୍କୁ ରାସ୍ତା ଉପରୁ ତଡ଼ି ଦେଇଛନ୍ତି, ପୁଣି ଖଞ୍ଜଣି ବାଦ୍ୟର ସାଧନକୁ ସେମାନେ ମଣ୍ଡଳୀରୁ ଦୂରେଇ ଦେଇଛନ୍ତି। ସେମାନେ ମଣ୍ଡଳୀରୁ ସକଳ ମହିମା ଆଉ ତେଜକୁ ଦୂରେଇ ଦେଇଛନ୍ତି, ପୁଣି ଧର୍ମ ବିଦ୍ୟାର ପ୍ରଚାର ବ୍ୟବସ୍ଥାକୁ ଗ୍ରହଣ କରିନେଇଛନ୍ତି। वृद्ध पुणि दयाशून्य प्रचारगण प्रचार करुछन्ति। सबकिछि विषय समाज को सुहाइला भळी होई सारिछि। सेमानक नारीगण चिपा वस्त्र गुडाक पिंधु अछन्ति, पुणि एपरि वस्त्र आच्छादित होछन्ति जेपरि कि तहिरे समय अभ्यस्त होई सारिछन्ति। पुरुषगण सिगरेट पान करुछन्ति, जुआ खेलुछन्ति, आउ घृण्य थट्टा परिहास कथा गुडाक कहु अछन्ति। ईश्वरक दृष्टि रे ଏହି ସକଳ ଅପମାନଜନକ ବିଷୟ ଅଟେ, ତାହା ଯେ ଅତି କଠୋର ଜନକ ଉକ୍ତି ଏହା ମୁଁ ଜାଣେ। ମାତ୍ର କେହି ଜଣେ ବ୍ୟକ୍ତି ଯେ କିଛି ବିଶେଷଣ କଥାକୁ କହିଥିଲେ, ତାହାରି ଯୋଗ୍ୟ ସମୟ ଏହା ହିଁ ଅଟେ। ସାଲିସ କରୁଅଛନ୍ତି, ସେଗୁଡ଼ାକୁ ପ୍ରବେଶ କରୁଅଛନ୍ତି, ଜଗତର ପରି ଆଚାର ବ୍ୟବହାର କରୁଅଛନ୍ତି। ଯଦିଓ ମୋତେ ଏକାକୀ ଦଣ୍ଡାୟମାନ ହୋଇ ରହିବାକୁ ପଡେ, କାହାର ବନ୍ଧୁତାକୁ ନ ପାଇ କେବଳ ଈଶ୍ୱରଙ୍କୁ ସଙ୍ଗୀ ହୋଇଥିବା ଦେଖେ, ତେବେ ସେପରି ଅବସ୍ଥାର ପାଇଁ ମୁଁ କଦାପି ବିଚଳିତ ହୋଇନଥାଏ। କାରଣ ବାଇବଲର ସତ୍ୟତାକୁ ମୁଁ ତଥାପି ପ୍ରଚାର କରିବି, ପୁଣି ଏହା ପାଇଁ ଅଟଳ ହୋଇ ରହିବି। ଯଦି ମୋର ମୃତ୍ୟୁ ଘଟେ, ତଥାପି ସତ୍ୟ ପାଇଁ ମୁଁ ଅଟଳ ହୋଇ ରହିଥିବି। ନିଶ୍ଚିତ ରୂପେ ଆମ୍ଭେମାନେ ସତ୍ୟ ହିଁ ଆବଶ୍ୟକ କରୁ, ନିଶ୍ଚିତ ରୂପେ ତାହା ହିଁ ଅଟେ। ଆମ୍ଭେମାନେ ସତ୍ୟ ହିଁ ଆବଶ୍ୟକ କରୁ। ମଣ୍ଡଳୀର ବିଚାରଧାରା ଅନୁସାରେ ମୁଁ ନିଜକୁ ଆଦୌ ତୋଲିବାକୁ ଚାହିଁବି ନାହିଁ, ମାତ୍ର ଈଶ୍ୱରଙ୍କ ବାକ୍ୟାନୁସାରେ ମୁଁ ନିଜକୁ ତୋଲିବାକୁ ଚାହିଁବି। ତଥାପି ଦଲିଲା, ଆପଣମାନେ ଲକ୍ଷ୍ୟ କରିଥିଲେ କି ସାମସନଙ୍କ ଠାରେ ଶକ୍ତି ଅଛି ବୋଲି ସେ ଭଲ ଭାବେ ଜାଣିଥିଲେ, ମାତ୍ର ସେହି ଶକ୍ତିଟି ତାଙ୍କ କେଉଁ ଜାଗାରେ ଯେ ରହିଛି ତାହାକୁ ସେ ଜାଣିନଥିଲେ। ସେହି ଶକ୍ତିଟି ଯେ କିପରି ଧରଣ ଥିଲା ସେ ବିଷୟକୁ ସେ କହିପାରିନଥିଲେ। ଏହା ସତ୍ତ୍ୱେ ସାମସନ ଏକ ମହତ୍ ଶକ୍ତିର ଅଧିକାରୀ ଥିଲେ, ପୁଣି ତାହାକୁ ଖୋଜି ପାଇବା ନିମନ୍ତେ ସେ ଆଗ୍ରହୀ ଥିଲେ। ଆଉ ଦଲିଲା ଯେପରି ବାସେ ଥିଲେ, ଆପଣଙ୍କ ପ୍ରାକୃତି ସୌନ୍ଦର୍ଯ୍ୟ ବଳରେ ସାମସନଙ୍କୁ ଭୁଲାଇବାରେ ଲାଗିଥିଲେ। ଏ ତ ଜଣେ ଜୈନ ଚାରିଣୀ ନାରୀ ରୂପେ ଆପଣଙ୍କୁ ସଜାଇ ଗୁଜାଇ ରଖିଥିଲେ, ଆଉ ସେ ତାଙ୍କ ସାମନାକୁ ଆସିଥିଲେ। ପୁଣି ବର୍ତ୍ତମାନ ଯୁଗର କେତେକ କିଶୋରୀଙ୍କ ପରି ଉନ୍ମାଦନାପୂର୍ଣ୍ଣ ଆଚରଣଯୁକ୍ତ ବ୍ୟବହାରକୁ କରିଥିଲେ, ପୁଣି ସେପରି ଧରଣର ଲିପ୍ସାର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ, ଆଉ କିଛିଟା ବିଶେଷ ଧରଣର ନାରୀ ପରି କେବଳ ଭାବଭଙ୍ଗୀ ପରିଚୟ କରାଇଥିଲେ। ଜଣେ ଅର୍ଦ୍ଧନଗ୍ନ ନାରୀ ସାମସନଙ୍କୁ ଆପଣଙ୍କୁ ମୋହିତ କରିବାକୁ ଚେଷ୍ଟା କରୁଥିଲା। ସେହି ସମାନ କାର୍ଯ୍ୟଟିକୁ ଆଜି ଏହି ଜଗତ ମଣ୍ଡଳୀ ସହିତ କରିଅଛି। ତୁମ୍ଭଠାରେ ଥିବା ସର୍ବଶ୍ରେଷ୍ଠ ଶକ୍ତିର ବିଷୟଟି ଆଜି କେଉଁ ସ୍ଥାନରେ ଅବସ୍ଥିତ ଅଟେ? ସତରେ ଯଦି ଆମ୍ଭେମାନେ ସଂସ୍ଥାପିତ ହୋଇଯିବୁ, ତାହା ଶକ୍ତିକୁ ଛିନ୍ନଭିନ୍ନ କରି ଭାଙ୍ଗି ପକାଇବ। ଏହାକୁ କ୍ୟାଥୋଲିକ ମଣ୍ଡଳୀ ସେପରି କରିଛି। କିନ୍ତୁ ହେ ସାମସନ କୋଲେଷ୍ଟ୍ରିଓମାନଙ୍କୁ ଧରିଲେ, ଆଉ ଲୁଥର ନାମେ ଜଣେ ବ୍ୟକ୍ତି ବାହାରି ଆସିଲେ। ତତ୍ପରେ ସେମାନେ ପୁନର୍ବାର ସଂସ୍ଥାୟୀ ହୋଇପଡ଼ିଥିଲେ। ଯଦି ତୁମେ ମୋତେ ଅନ୍ୟ ଏକ ନୂତନ ରଜ୍ଜୁରେ ବାନ୍ଧିବ, ତେବେ ତାହା ମୋତେ କାବୁରେ ରଖିପାରିବ। ସୁତରାଂ ସେମାନେ ସେପରି କଲେ। ଆଉ ହେ ସାମସନ ପୋଲିସ୍ଟିଓଗୁଡ଼ା ତୁମକୁ ଧରିଲେ, କଣ ଘଟିଥିଲା? ୱେସ୍ଲି ବାହାରି ଆସିଥିଲେ, ପୁଣି ବନ୍ଧନଟିକୁ ଛିଣ୍ଡାଇ ପକାଇଥିଲେ। ତୁମେ ତ ଅଦ୍ୟାବଧି ମୋତେ ପ୍ରତାରଣା କରି ଆସିଲ। ହେ ସାମସନ, ମୁଁ ଯେ ତୁମକୁ ପ୍ରେମ କରେ ସେ କଥା ତୁମେ କି ଜାଣ ନାହିଁ? ତୁମ୍ଭର ଅନ୍ତର ମଧ୍ୟରେ ରହିଥିବା ପ୍ରକୃତ ସତ କଥାଟିକୁ ତାହେଲେ ମୋତେ କହିଦିଅ। ଭଲ କଥା, ମୋତେ ଅନ୍ୟ ଏକ ରଜ୍ଜୁରେ କେବଳ ବାନ୍ଧି ପକାଅ। ଭଲ କଥା, ତେବେ ତ ଆମେ ତାହା ହିଁ କରିବୁ। ଏହା କିପରି ଧର ଏକ ବିଷୟ ଅଟେ? ତାହା ତ ସଂସ୍ଥାୟୀ ରଜ୍ଜୁଟି ଥିଲା। ତୁମେମାନେ ମୋତେ ସ୍ୱତନ୍ତ୍ର ହେବାକୁ ଛାଡ଼ିଦିଅ, ଅର୍ଥାତ୍ ମୁଁ କୌଣସି ସଂସ୍ଥା ସହିତ ଜଡିତ ନୁହେଁ। ତେବେ ତ ମୁଁ ତୁମକୁ ଏପରି କହିବି, ତୁମେ ମୋତେ ମୁକ୍ତ କରି ସାରିଅଛ, ତେଣୁ ତହିଁରୁ ପେଣ୍ଟିକଷ୍ଟ ବାହାରି ଆସିଲେ। ତୁମର ଶକ୍ତି କେଉଁଠାରେ ନିହିତ ହୋଇ ରହିଛି? ପୋଲିଷ୍ଟ୍ରିଆ ତୁମକୁ ଧରିଲେ, ଆଉ ସେ ପୁନଶ୍ଚ ବନ୍ଧନଟିକୁ ଛିଣ୍ଡାଇ ପକାଇଲେ। କିନ୍ତୁ ବର୍ତ୍ତମାନ କଣ ଘଟିଲା? ଏହା ପେଣ୍ଟିକଷ୍ଟାଲ ଗଣକୁ ସଂକ୍ରମିତ କରିଥିଲା। ସେମାନଙ୍କର ପାଳକମାନଙ୍କ ନିମନ୍ତେ ଡକ୍ଟର ଅଫ୍ ଡିଭିନିଟିର ବିରାଟ କ୍ୟାପାସିଟି ସେମାନଙ୍କୁ ଗ୍ରାସିଥିଲା। କେତେକ ପ୍ରସିଦ୍ଧ ବ୍ୟକ୍ତି ପରି ପରିଚିତ କରାଇଥିଲା। ମେଥଡିଷ୍ଟ ଗଣ, ବ୍ୟାପ୍ଟିଷ୍ଟ ଗଣ, ପୁଣି ସେମାନଙ୍କ ପରି ଅନ୍ୟାନ୍ୟ ଦଳଗୁଡ଼ିକ ଯେପରି ହାସଲ କରିସାରିଥିଲେ, ଏମାନେ ମଧ୍ୟ ଠିକ୍ ସେହିପରି ଧରଣର ଧର୍ମ ବିଦ୍ୟାଳୟ ପୁଣି ରୀତିନୀତି ଗୁଡ଼ାକ ସହିତ ଆକର୍ଷିତ ହୋଇ ସେତିକିରେ ଆବଦ୍ଧ ହୋଇଗଲେ। ଯେକୌଣସି ମଣ୍ଡଳୀକୁ ଆପଣମାନେ ଯାଆନ୍ତୁ, ଆପଣମାନେ ଆମେନ୍ର ଶବ୍ଦକୁ ଆଉ ଶୁଣିପାରିବେ ନାହିଁ। ଉତ୍ତର ଗୋଲାର୍ଦ୍ଧର ଏସ୍କିମୋମାନଙ୍କ ଏକ ଦଳ ପରି ଏମାନେ ଅତିଶୟ ଥଣ୍ଡା ଓ ଉତ୍ତେଜନା ବିହୀନ ଅଟନ୍ତି, ଅତିଶୟ ଶୀତଳ ଉଦାସୀନ ଅଟନ୍ତି। ଆଉ ହେ ସାମସନ ପୋଲିଷ୍ଟ୍ରିଓଗଣ ତୁମକୁ ଧରିଲେ, ହେ ଆମେରିକୀୟ ପୋଲିଷ୍ଟ୍ରିଓଗଣ ବିଦେଶୀ ଗଣ ତୁମ୍ବ ଉପରେ ଅଧିକାର ଜମାଇବାକୁ ଆସିଲେଣି। ଏକତାର ସମଭାବାପନ୍ନ ଆତ୍ମାଟି ଆଜି କେଉଁଠାରେ ରହିଛି? ପେଣ୍ଟିକଷ୍ଟର ଏକତା ଭାବର ଆତ୍ମାଟି ଆଜି କେଉଁଠାରେ? ଆସେମ୍ବ୍ଲିଜ୍ ଅଫ୍ ଗଡ୍, ପୁଣି ସଂଯୁକ୍ତ ପେଣ୍ଟିକଷ୍ଟାଲ, ପୁଣି ଚର୍ଚ୍ଚ ଅଫ୍ ଗଡ୍, ତତ୍ପରେ ଏହା ତାହା ପୁଣି ଅନ୍ୟଟି। ପ୍ରତ୍ୟେକ ଜଣ ବିଭିନ୍ନ ପ୍ରକାରର ମତବାଦ ସହିତ ସଂଶ୍ଲିଷ୍ଟ, ଏହି ଜଣଙ୍କ ତାହାର ସହିତରେ ପୁଣି ଅନ୍ୟଟି ଅନ୍ୟ ପ୍ରକାର ମତ ସହିତରେ ସଂଶ୍ଲିଷ୍ଟ ଅଟନ୍ତି। ଆମ୍ଭେମାନେ ଏପରି ଭାବରେ ଦଳଭେଦରେ ବାଣ୍ଟି ହୋଇଯାଇଛୁ ଯେ କୌଣସି ଏକ ସଂସ୍ଥାକୁ ଉଦ୍ଦୀପନା ସଭା କରିବାକୁ ଆମେ ଯାଇଥାଉ, ପୁଣି କୌଣସି ଗୋଟିଏ ମଣ୍ଡଳୀ ଯଦି ତାହାକୁ ସାହାଯ୍ୟ କରି ଏହାର ଆୟୋଜନ ଓ ଖର୍ଚ୍ଚ ଭାର ବହନ କରନ୍ତି, ସେମାନଙ୍କ ମଧ୍ୟରୁ ବାକି ମଣ୍ଡଳୀ ଗୁଡାକ ଏହାକୁ ଯୋଗଦାନ ମଧ୍ୟ କରିବେ ନାହିଁ। ହେ ଆମେରିକା, ସାମ୍ୟବାଦଟି ତୁମ ଉପରେ ପ୍ରଭାବ ବିସ୍ତାର କରି ତୁମକୁ ଧରିବାକୁ ଉଦ୍ୟତ। ଆମମାନଙ୍କର ସମର୍ଥ କେଉଁଠାରେ ନିହିତ ରହିଛି? ଆମମାନଙ୍କର ମହିମା ଆଜି କେଉଁଠାରେ ଅବସ୍ଥିତ ଅଟେ? ଏହା କିପରି ଏକ ବିଷୟ! ପରମେଶ୍ୱରଙ୍କ ଶକ୍ତିର ପରିବର୍ତ୍ତେ ଆମମାନେ ମନୁଷ୍ୟ ବିଦ୍ୟା ବୁଦ୍ଧି ଆଡ଼କୁ ଧାବମାନ ହେଉଥିଲୁ। କାହିଁକି ସେମାନେ ଆମମାନଙ୍କ ପ୍ରଚାରକଗଣଙ୍କୁ ପୁଣି ଅନ୍ୟାନ୍ୟ ସାଧନ ଗୁଡାକୁ ଆୟତ୍ତ କରି ନେଇଛନ୍ତି? ସେଗୁଡାକ ଏପରି ଯନ୍ତ୍ରଣାଦାୟକ ପୁଣି ରୁକ୍ଷ ବ୍ୟବହାର ପୂର୍ଣ୍ଣ ଅଟନ୍ତି ଯେ ସେମାନେ ଆମମାନଙ୍କୁ ସଂସ୍ଥାପିତ ନ କଲା ପର୍ଯ୍ୟନ୍ତ ପୁଣି ଆମେମାନେ ରୁକ୍ଷ ଆଚରଣ ବିଶିଷ୍ଟ ପୁଣି ଶକ୍ତ ଗ୍ରୀବା ନ ହେବା ପର୍ଯ୍ୟନ୍ତ ସେମାନେ ଆମମାନଙ୍କୁ ଆୟତ୍ତ କରିବାକୁ ଲାଗିଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଲୋକଗୁଡାକ ସେପରି ରୁକ୍ଷ ଆଚରଣ ବିଶିଷ୍ଟ ହୋଇଯାଇ ନାହାନ୍ତି, ଏକ ମଣ୍ଡଳୀର ଉପାସନାରେ ଆପଣମାନେ ଚିତ୍କାରକୁ ଆଦୌ ଶୁଣନ୍ତି ନାହିଁ, କାହାରକୁ କାନ୍ଦିବାର ଆପଣମାନେ ଆଉ ଶୁଣନ୍ତି ନାହିଁ। କ୍ରନ୍ଦନକାରୀମାନଙ୍କ ସ୍ଥାନଟିକୁ ଭିତର କୋଠରୀରେ ସେମାନେ ଥୋଇ ଦେଉଛନ୍ତି, ଉପାସନାରେ ପ୍ରଶଂସା ଧ୍ୱନି ଆଉ ଶୁଣାଯାଉ ନାହିଁ। ଆମମାନେ କେବଳ ଯାହା କିଛି କରିଥାଉ ତାହା ଏପରି ଆମେ ପଛ ପାଖରେ ନିର୍ଜୀବ ପରି ଚଞ୍ଚଳ ବିହୀନ ଅବସ୍ଥାରେ ଧୀର ସ୍ଥିର ହୋଇ ବସିଥାଉ। ଆମମାନେ ଆଦୌ ସ୍ୱତନ୍ତ୍ର ନୁହୁଁ, ଆମମାନେ ସମସ୍ତେ ବନ୍ଧନଗ୍ରସ୍ତ ଅଟୁ। ତଥାପି ଶୟତାନ ତାହାର ଆଧୁନିକ ପ୍ରତାତ୍ମା ଗୁଡାକର ସହିତ ଜୀବିତ ଈଶ୍ୱରଙ୍କ ମଣ୍ଡଳୀକୁ ବନ୍ଧନଗ୍ରସ୍ତ କରି ପକାଇଛି, ତାହା ତ ନିରାଟ ସତ୍ୟ କଥା ଅଟେ। ମଣ୍ଡଳୀ ମଧ୍ୟରେ ସାମର୍ଥ୍ୟର କୌଣସି ଆଭାସ ଆଉ ନାହିଁ, କୌଣସି ପ୍ରକାରର ସ୍ୱତନ୍ତ୍ରତା ଆଉ ନାହିଁ। ଲୋକ ଗୁଡାକ ରୁକ୍ଷ ଆଉ ଯନ୍ତ୍ରଣାଦାୟୀ ହୋଇପଡିଛନ୍ତି। ପରମେଶ୍ୱର ପେଣ୍ଟିକୋଷ୍ଟା ଲୋକମାନଙ୍କ ମଧ୍ୟକୁ କିପରି ଭାବରେ ଆସିପାରନ୍ତି, ପୁଣି ସେ ଯେ ଈଶ୍ୱର ଅଟନ୍ତି ତାହାକୁ ଦେଖାଇ ପାରନ୍ତି, ପୁଣି ତାଙ୍କ ପୁନରୁତ୍ଥାନ ସକଳ ଶକ୍ତିକୁ ପ୍ରମାଣିତ କରି ପାରନ୍ତି, ଯେତେବେଳେ ଏହା ସେଗୁଡାକୁ ଆଦୌ ପ୍ରଶ୍ରୟ ଦିଏ ନାହିଁ, ଗୌରବ ହେଉ। ଏହା ଏକ ନିରୁତ୍ସାହଜନକ ବିଷୟ ମାତ୍ର କାହିଁକି? ମୁଁ ସମ୍ପୂର୍ଣ୍ଣ ରାଷ୍ଟ୍ର ମଧ୍ୟରେ ଯାତ୍ରା କରିଥାଏ, ଈଶ୍ୱର କାର୍ଯ୍ୟ କରୁଅଛନ୍ତି, ଚିହ୍ନ ଗୁଡାକ କାର୍ଯ୍ୟକାରୀ କରୁଅଛନ୍ତି, ଆଉ ଲୋକ ଗୁଡାକ ଧୀର ସ୍ଥିର ହୋଇ ବସିଥାନ୍ତି, ପୁଣି କହନ୍ତି ଆଚ୍ଛା ତେବେ ତାହା ଯେ ଉଚିତ ପ୍ରକାର ବିଷୟ ଅଟେ ଏପରି ମୁଁ ଧାରଣା କରେ। ଆରେ ବା, ଏହା ଯେ ସାଧିତ ହୋଇପାରେ ସେ ବିଷୟକୁ ମୁଁ ଜାଣେ। ଏହା ସେମାନଙ୍କୁ କ୍ରିୟାଶୀଳ ହେବାକୁ ଆଦୌ ଦିଏ ନାହିଁ, ସେପରି କାହିଁକି? ସେମାନେ ତ ଦଲିଲା ଦ୍ୱାରା ହଁ ଜଗତ ଦ୍ୱାରା ବନ୍ଧନଗ୍ରସ୍ତ ଅଟନ୍ତି, ସେମାନେ ଜଞ୍ଜିରରେ ବନ୍ଧା ରହିଛନ୍ତି। ଏତେବେଳେ ସେମାନେ ଆପଣମାନଙ୍କୁ ନେଇଯାଇଛନ୍ତି, ଆପଣମାନଙ୍କୁ ସଂଘୀୟ ପ୍ରଥା ମଧ୍ୟକୁ ନେଇଯାଇ ସେଥିରେ ଆବଦ୍ଧ କରି ପକାଇଛନ୍ତି। ହେ ସାମସନ୍, ପଲେଷ୍ଟିୟ ମାନେ ତୁମକୁ ଧରିଲେ, ଏହାର ବିରୋଧରେ ତୁମେ କଣ କରିବାକୁ ଯାଉଅଛ? ଆରେ ବା, ଆମମାନଙ୍କୁ ବିରାଟର ସଂସ୍ଥା ଗୁଡିକୁ ଦତ୍ତ ହୋଇସାରିଛି, ନିଶ୍ଚିତ ରୂପେ ସେପରି ପୂର୍ବେ ଲାଭ କଲାଠାରୁ ଅଧିକ ସଦସ୍ୟତା ବିଷୟକୁ ଆମମାନେ ଲାଭ କରିଛୁ। ତଥାପି ଆଜି ଆତ୍ମା କେଉଁଠାରେ ଅଛନ୍ତି? ପବିତ୍ରତ୍ମ ଆଜି କେଉଁଠାରେ ଅଛନ୍ତି? ତାହା ହିଁ ଯାହାକୁ ଶୈତାନ କରିଅଛି, ଏହା ତ ମଣ୍ଡଳୀ ମଧ୍ୟକୁ ବିପଦ ଆଣିଦେଇଅଛି, ଏହା ମଣ୍ଡଳୀକୁ ବିପଦ ସଂକୁଳ କରିବାରେ ଲାଗିଅଛି। ମୋ ପାଖକୁ ଆସ, ଆଉ ତୁମେ ଏହାକୁ ଯଦି ଅଗ୍ରସରେ କରିବ ତେବେ ମୁଁ ତୁମକୁ ସେଠାରେ ଏକ ବିରାଟ ଆରାଧନାଳୟର ଅଧିକାରୀ କରାଇବି। ସେଠାରେ ତୁମ ସହିତ ଥିବା ସେହି ଅଯୋଗ୍ୟ ପାଳକଙ୍କ ଠାରୁ ପ୍ରଚାରଙ୍କ କବଜାରୁ ଆପଣଙ୍କୁ ଯଦି ମୁକ୍ତ କରି ପକାଅ, ପୁଣି ଡକ୍ଟର ଅଫ୍ ଡିଭିନିଟି ଉପାଧିରେ ଅଙ୍କିତ ଥିବା ସେହି ଅନ୍ୟ ବ୍ୟକ୍ତିଙ୍କୁ ହାସଲ କରିନିଅ, ଯିଏକି କିଛିଟା ଉଚିତ ଧରଣର ବିଚାର ବୁଦ୍ଧିକୁ ରଖନ୍ତି, ତେବେ ଅନ୍ୟମାନ ପରି ଆମମାନେ ମଧ୍ୟ ଏକ ଉତ୍କୃଷ୍ଟ ଧରଣର ସୁନ୍ଦର ଆଉ ବିରାଟ ଉପାସନାଳୟକୁ ନିର୍ମାଣ କରିବୁ, ପୁଣି ଅନ୍ୟମାନ ପରି ଆମମାନେ ମଧ୍ୟ ପ୍ରଭାବଶାଳୀ ହୋଇଯିବୁ। ଆପଣମାନଙ୍କୁ ଧିକ୍, ଆପଣମାନଙ୍କୁ ଏହା ପରିବର୍ତ୍ତେ ଏପରି ଜଣେ ବ୍ୟକ୍ତିଙ୍କ ପରି ହେବାକୁ ଥିଲା ଯିଏକି ଉଚ୍ଚକୋଟୀରେ ସମ୍ପନ୍ନ ପୁଣି ପ୍ରଭାବଶାଳୀ ନ ହୋଇ ମାତ୍ର ପବିତ୍ର ଆତ୍ମାରେ ଭରପୁର ଥିଲେ, ଯାହାକି ମସୁଦା ବିହୀନ ସାଲିସ କରିବା ବିହୀନ ଅବସ୍ଥା ଈଶ୍ୱରଙ୍କ ସମର୍ଥ ଦ୍ୱାରା ଥିଲା, ତଥାପି ଏହା ଲାଭ କରିଛି। ଓହୋ, ଏପରି ରୁକ୍ଷ ଆଚରଣ ବିଶିଷ୍ଟ ହୋଇସାରିଛି ଯେ କେହି ଜଣେ ସାଧାରଣ ଧରଣର ସାଧୁ ବ୍ୟକ୍ତି ଉପାସନା ସମୟରେ ଅକ୍ଲେଶ ପଶି ଆସି ପରଭାଷାରେ କଥାବାର୍ତ୍ତା କରିପାରନ୍ତି, କିମ୍ବା କିଛି ସମୟ ପାଇଁ ଟିକେ ଚିତ୍କାର କରିପାରନ୍ତି, କିମ୍ବା ଅନ୍ୟ କୌଣସି କର୍ମ କରିପାରନ୍ତି, ପୁଣି ସେମାନେ ମଧ୍ୟରୁ ବାକି ସଦସ୍ୟଙ୍କ ଚାରିପାଖକୁ ରୁଣ୍ଡ ହୋଇ ଜମା ହୋଇପଡନ୍ତି, ଆଉ କହନ୍ତି ତାହା କିପରି ଧର ବିଷୟ ଥିଲା। ଆଚ୍ଛା ତେବେ କାହିଁକି ତକିତ ହୋଇପଡନ୍ତି? ନିଶ୍ଚିତ ରୂପେ କୌଣସି ଅନ୍ୟ ସ୍ଥାନ କେହି ଜଣେ ଭଣ୍ଡ ବ୍ୟକ୍ତି ଏଠାକୁ ଚାଲି ଆସିଛି, ତାହା ଯେ ନିରାଟ ସତ୍ୟ କଥା ସେ ବିଷୟ ଆପଣମାନଙ୍କୁ ଜଣା। ଏହି ଜଣେ ସାଧାରଣ କିସମର ସାଧୁ ବ୍ୟକ୍ତି ପ୍ରବେଶ କରନ୍ତି, ସେମାନଙ୍କର ହସ୍ତପୂରକୁ ଉଠାଇବାକୁ ଖୁବ୍ ଆନନ୍ଦିତ ହୁଅନ୍ତି, ପୁଣି କ୍ରନ୍ଦନ କରନ୍ତି, ପୁଣି ପ୍ରଭୁଙ୍କର ମହିମା ଗାନ କରନ୍ତି। ସୁସମାଚାର ପ୍ରଚାର କରାଯାଉଥିବା ସମୟରେ କେହି ଜଣେ ବ୍ୟକ୍ତି ଆମେନ୍ କହି ମହିମା କୀର୍ତ୍ତନ କରୁଥାନ୍ତି, ପୁଣି ଅବଶିଷ୍ଟ ସଦସ୍ୟଗଣ ସେ ଯେ କଣ କହିଲେ ଦେଖିବା ପାଇଁ ପଛକୁ ମୁଣ୍ଡ ଫେରାଇ ଅନାନ୍ତି, ଆଉ ତାହା ପେଣ୍ଟିକୋଷ୍ଟା ଗଣ ହିଁ ଅଟନ୍ତି। କଣ ହୋଇଯାଇଛି? ଆପଣମାନେ ତ ମେଥଡିଷ୍ଟ ମାନଙ୍କ ପରି ବ୍ୟାପ୍ଟିଷ୍ଟ ମାନଙ୍କ ପରି ନିଜକୁ ଗଢିବା ଲାଗିଛନ୍ତି। ସେମାନେ କ୍ୟାଥୋଲିକର ଆଶ୍ରମ ବିଶିଷ୍ଟ କରି ଆପଣମାନଙ୍କୁ ଗଢୁଛନ୍ତି। କ୍ୟାଥୋଲିକ ନରକର ନ୍ୟାୟ ଆପଣଙ୍କୁ ଆପଣଙ୍କୁ ଗଢୁଅଛି। ତତ୍ପରେ ସମଷ୍ଟିଗତ ରୂପେ ଏହା ତ ନରକର ପଶ୍ଚାଦବର୍ତ୍ତୀ ଅଟେ, ତାହା ହିଁ ସତ୍ୟ କଥା। ଦଲିଲା ତୁମମାନଙ୍କୁ ବିରାଟ ମଣ୍ଡଳୀ ଗୁଡ଼ାକ ମଧ୍ୟରେ ଜଞ୍ଜିର ସହିତ ବାନ୍ଧି ରଖିଛି। ଉତ୍ତମ ସୁଶିକ୍ଷିତ ପ୍ରଚାରକମାନଙ୍କ ସହିତ ଉତ୍ତମ ଶିକ୍ଷାର କ୍ଲାସକୁ ବ୍ୟବସ୍ଥାପିତ କରାଇ ସେପରି ବନ୍ଧନଯୁକ୍ତ କରିସାରିଛି। ଆଚ୍ଛା, ତେବେ ତୁମମାନଙ୍କୁ ଜଣା ଅମୁକ ଆଉ ଅମୁକ ବ୍ୟକ୍ତି ଯିଏକି ସେହି ଅଞ୍ଚଳରେ ବାସ କରନ୍ତି, ସେ ଜଣେ କୋଟିପତି ଅଟନ୍ତି। ଆମମାନଙ୍କ ସହଭାଗିତାକୁ ତାଙ୍କୁ ଆଣିବା ନିମନ୍ତେ ଆମେ ଯଦି ସଫଳ ହୋଇପାରିବା, ଆରେ ବା ଚମତ୍କାର ସତେ। ସେ ଯଦି ନୂତନ ରୂପେ ଜନ୍ମଗ୍ରହଣ କରିନଥାନ୍ତି, ତେବେ ସେଠାରେ ସମବେତ ହେବାର ତାଙ୍କର କିଛି ନୈତିକ ଅଧିକାର ଆଦୌ ନାହିଁ। ସେ ଯେ କୋଟି କୋଟି ଡଲାରର ଅଧିକାରୀ ଅଟନ୍ତି, ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ସେ ଯଦି 40 ନିୟୁତ ଅର୍ଥର ସମ୍ପତ୍ତି ଅଧିକାରୀ ହୋଇଥାନ୍ତି, ସେ ଯାହା କିଛି ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି ନା କାହିଁକି, ତାହାକୁ ନିଶ୍ଚିତ ରୂପେ ନୂତନ ଜନ୍ମ ଲାଭ କରିବାକୁ ହିଁ ଅଛି। ନୂତନ ଜନ୍ମ ଅଧିକାର ମଧ୍ୟକୁ ଯନ୍ତ୍ର ଫେରି ଆସନ୍ତୁ। ପବିତ୍ର ଆତ୍ମାରେ ନୂତନ ଜନ୍ମ ଅଧିକାରକୁ ନବୀନୀକୃତ ହେଉନ୍ତୁ। ଏକ ନୂତନ ଜନ୍ମ ଅନୁଭୂତିକୁ ନେଇ ସେହି ସ୍ଥାନ ବାହାରି ଆସନ୍ତୁ। ଥକେଇ ହେଉଛନ୍ତି, ମୋତେ କ୍ଷମା କରି ଦିଅନ୍ତୁ। କ୍ରନ୍ଦନ କରୁଛନ୍ତି, ପୁଣି ଚିତ୍କାର କରୁଛନ୍ତି, ପୁଣି ଅନ୍ୟମାନେ ଯେପରି ଧରଣ ଆସନ କରନ୍ତି, ଏମାନେ ମଧ୍ୟ ଠିକ ସେହିପରି ଭାବରେ କ୍ରନ୍ଦନ କରୁଛନ୍ତି। ପୁଣି ଏପରି ଧରଣର ଏକ ଜୀବନକୁ ତତ୍ପରି ବ୍ୟତୀତ କରୁଅଛନ୍ତି, ଯଦ୍ୱାରା ସେମାନେ ଯେ ତାହାଙ୍କୁ ଲାଭ କରିସାରିଛନ୍ତି, ତାହାକୁ ପ୍ରମାଣିତ କରି ଦେଖାଇବା ପାଇଁ ତତ୍ପର ହେଉଛନ୍ତି। ଆମେନ୍। ତାହା ହିଁ ଯାହା ଆପଣମାନଙ୍କୁ ସମ୍ପନ୍ନ କରିବାର ଆବଶ୍ୟକ ରହିଛି। ହେ ସାମସନ୍, ପଲେଷ୍ଟିମାନେ ତୁମକୁ ଧରିଲେ, ସାମ୍ୟବାଦୀଗଣ ତୁମର ଶତ୍ରୁପକ୍ଷ ହୋଇ ତୁମର ବିରୋଧୀ ହେଲେଣି, ଜଗତ ତୁମ ଉପରେ ଅଧିକାର ରଖିଲାଣି, ଶୈତାନ ତୁମକୁ ଧରିବାକୁ ତତ୍ପର ହେଲାଣି। ସେମାନେ ଫେରି ଯାଆନ୍ତି ଆଉ ପରମେଶ୍ୱରଙ୍କ ଆତ୍ମାଙ୍କୁ ଆପଣାର ପୁନରୁତ୍ଥାନର ସକଳ ପ୍ରକାର ଆଶ୍ଚର୍ଯ୍ୟ କର୍ମକୁ ବିଭିନ୍ନ ଧରଣର କାର୍ଯ୍ୟ ଗୁଡାକୁ ସମ୍ପୂର୍ଣ୍ଣ କରୁଥିବା ସେମାନେ ଦେଖନ୍ତି, ଯାହା କରିବେ ବୋଲି ଯୋଉ ପ୍ରତିଜ୍ଞା କରି କହିଥିଲେ। ପୁଣି ସେମାନେ କହନ୍ତି, ଆପଣମାନଙ୍କୁ ଜଣା, ମୁଁ ଚିନ୍ତା କରେ ଭାଇ ବ୍ରାହ୍ମ ମନର ବିଚାରକୁ ପଢିବାର ବହୁତ କିଛି ଶକ୍ତିକୁ ହାସଲ କରିଛନ୍ତି। ମୋର ପାଓକ ମହାଶୟ କହିଥିଲେ, ଏହା ଶୈତାନ ଆଡୁ ଏକ ପ୍ରକାର ଶକ୍ତିର କର୍ମ। ଆପଣମାନେ ଗରିବ ଭଣ୍ଡ ପ୍ରତାରଣାକାରୀ ଅବିଶ୍ୱାସୀଗଣ ସମସ୍ତେ ଚିକ୍କ ଚାକଳ ହୋଇ ସୁଶୋଭିତ ଅଟନ୍ତି। ଆପଣମାନେ ମେଣ୍ଢା ବେଶରେ ସଂଘାରକ କେନ୍ଦୁଆ ଗୁଡାକ ଅଟନ୍ତି। ଯୀଶୁ କହିଥିଲେ, ଯଦି ତୁମମାନେ ମୋତେ ଜାଣିଥାନ୍ତ, ତେବେ ମୋର ସମୟକୁ ମଧ୍ୟ ଜାଣିଥାନ୍ତ। କିନ୍ତୁ ତୁମେମାନେ ଏପରି ଜଣେ ସାଉଲଙ୍କୁ ଧରି ରଖିଅଛ, ଯିଏ ତୁମମାନଙ୍କୁ ଜଗତର ଅନ୍ୟାନ୍ୟ ଲୋକମାନଙ୍କ ପରି ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଅଛି। ଆମ୍ଭେମାନେ ପରମେଶ୍ୱରଙ୍କର ଏପରି ଜଣେ ଲୋକଙ୍କୁ ଚାହୁଁ, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ପରେ କୌଣସି ପ୍ରକାରର ସାଲିସ କରିବାକୁ ଚାହାନ୍ତି ନାହିଁ, ମାତ୍ର ସତ୍ୟ କଥାକୁ ପ୍ରଚାର କରିବାକୁ ଚାହାନ୍ତି। ପୁଣି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ପରେ ସୁସ୍ଥିର ହୋଇ ରହିଥାନ୍ତି। କିନ୍ତୁ ଏହି ଜଗତ କଣ କରିଅଛି? ଏହା ଆପଣମାନଙ୍କର ସମସ୍ତ ଶକ୍ତିକୁ ହରଣ କରିଅଛି। ଆପଣମାନେ ତ ନାସରୀୟ ପେଣ୍ଟିକଷ୍ଟ ହୋଇ ଜନ୍ମଗ୍ରହଣ କରିଥିଲେ, ମାତ୍ର ଜଗତ ନିଶ୍ଚିତ ରୂପେ ଆପଣମାନଙ୍କର ଶକ୍ତିକୁ ହରଣ କରି ନେଇଛି। ପୁଣି ଅନ୍ୟମାନଙ୍କ ପରି ଏହା ମଧ୍ୟ ଅହଙ୍କାରୀ ହୋଇସାରିଅଛି। ଆମମାନେ କଣ କରିବାକୁ ଯାଉଛୁ? କଣ ଘଟିବାକୁ ଯାଉଛି? ପ୍ରସଙ୍ଗଟିର ପ୍ରାୟ ଶେଷାଂଶରେ ଗୋଟିଏ ଏପରି ମହତ୍ୱପୂର୍ଣ୍ଣ ବିଷୟ ରହିଛି, ଯାହା ବିଷୟରେ ମୁଁ ଚିନ୍ତା କରିପାରେ। ସାମସନ୍ ଯେତେବେଳେ ବନ୍ଧା ହୋଇଯାଇଥିଲେ, ଆମମାନେ ଉଦ୍ଦୀପନାଟିଏ ଆଦର ଲାଭ କରି ନ ପାରୁ। ଆମମାନଙ୍କ ଶ୍ରଦ୍ଧେୟ ଭାଇ ବିଲି ଗ୍ରାହମଙ୍କ ଠାରୁ ଆମମାନଙ୍କ ସମୟରେ ଉଦ୍ଦୀପନା ସେ ବିଷୟଟିକୁ ଶୁଣନ୍ତୁ। ଓରାଲ ରବର୍ଟଙ୍କର ଚିତ୍କାର ଧ୍ୱନିକୁ ଶୁଣନ୍ତୁ, ଆମମାନଙ୍କ ସମୟରେ ଉଦ୍ଦୀପନା ତାହା ହିଁ ଅଟେ। ପୁଣି ଅନ୍ୟମାନଙ୍କ ଠାରୁ ମଧ୍ୟ ଆମମାନଙ୍କ ସମୟରେ ଉଦ୍ଦୀପନା ସେ ବିଷୟକୁ ଶୁଣନ୍ତୁ। ଆମ୍ଭେମାନେ ଯେତେବେଳେ ବନ୍ଧନଯୁକ୍ତ ଅବସ୍ଥାରେ ରହିଅଛୁ, ସେତେବେଳେ କିପରି ଭାବରେ ଏକ ଉଦ୍ଦୀପନାକୁ ହାସଲ କରିପାରିବା? ଆମ୍ଭମାନଙ୍କର ସଂସ୍ଥା ଗୁଡାକର ମଧ୍ୟରେ, ପୁଣି ରୀତିନୀତି ଗୁଡାକର ମଧ୍ୟରେ ଆମେ ପବିତ୍ରତାଙ୍କୁ ବାନ୍ଧି ପକାଇଛୁ, ତେଣୁ ପବିତ୍ର ଆତ୍ମାଙ୍କର ଏକ ଉଦ୍ଦୀପନାକୁ ଆମମାନେ ଆଦୌ ହାସଲ କରିପାରିବା ନାହିଁ। ଆମେନ୍। ତାହା ଯେ ଭୀଷଣ ରୂପେ ଆଘାତ ଦେଇଥାଏ, ସେ କଥାକୁ ମୋତେ ଜଣା। ପରିସ୍ଥିତି ଜନିତ ସମୟ ସହିତ ଏହା କୁଠାରାଘାତ କରିଥାଏ, ତଥାପି ଏହା ହିଁ ସତ୍ୟ କଥା। ଆମ୍ଭେମାନେ ଯେତେବେଳେ ଅତିଶୟ ଅହଙ୍କାରୀ ପୁଣି ବନ୍ଧନ ଯୁକ୍ତ ଅବସ୍ଥାରେ ଅଛୁ, ଆମମାନେ ଧର୍ମାତ୍ମାଙ୍କ ଏକ ଉଦ୍ଦୀପନାକୁ କିପରି ଭାବେ ଲାଭ କରିପାରିବୁ? ଭକ୍ତିର ଭେକଧାରୀ ଅଟନ୍ତି ସେମାନେ, ସେପରି ଧରଣର ହେବେ ସେ କଥାକୁ ବାଇବଲ ପ୍ରକାଶ କରି କହିଅଛି। ଭକ୍ତିର ଭେକଧାରୀ ଅଟନ୍ତି, ମାତ୍ର ଏହାର ଶକ୍ତିକୁ ଅସ୍ୱୀକାର କରିବେ। ପରି କାହାର ଶକ୍ତି? ସଂସ୍ଥା ଶକ୍ତି କି? ଜଗତର ଶକ୍ତି କି? ମଣ୍ଡଳୀର ଶକ୍ତି କି? ପବିତ୍ର ଆତ୍ମାଙ୍କ ଶକ୍ତି ତାହା ଅଟେ। ମଣ୍ଡଳୀ ମଧ୍ୟ ତାହା ହିଁ ଗୁପ୍ତ ସ୍ଥାନ ଅଟେ। ଆଉ ମଣ୍ଡଳୀ ଯେତେବେଳେ ଶିକ୍ଷିତ ପ୍ରଚାରକ ମାନଙ୍କୁ ଆଦରି ନେଇଥାଏ, ପୁଣି ପବିତ୍ର ଆତ୍ମାରେ ଭୂଷିତ ହେବା ପରିବର୍ତ୍ତେ ଏହା ଯେତେବେଳେ ବିରାଟ ଭବନ ଗୁଡାକୁ ପୁଣି ଆଡମ୍ବରପୂର୍ଣ୍ଣ ବିଷୟ ଗୁଡାକୁ ଗ୍ରହଣ କରିନିଏ, ସେତେବେଳେ ସେମାନଙ୍କୁ ପୁନଃ ଲକ୍ଷ୍ୟ ମଧ୍ୟରେ ନିହିତ କରାଯିବାଟା ହିଁ ଭଲ ହେବ। ଆମେନ। ଏହା ହିଁ ସତ୍ୟ। ଆପଣମାନେ ପବିତ୍ର ଆତ୍ମାଙ୍କର ଉଦ୍ଦୀପନାକୁ କିପରି ଭାବରେ ହାସଲ କରିବାକୁ ଯାଉଛନ୍ତି, ସେତେବେଳେ ଲୋକମାନେ ଏହାଙ୍କୁ ନିସ୍ତେଜ କରି ପକାନ୍ତି, ଏହାଙ୍କୁ ବାନ୍ଧି ପକାନ୍ତି, ପୁଣି ଏହା ବିଷୟରେ ଭୟ କରିଥାନ୍ତି। ତାହା ହିଁ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ ସମସ୍ତ ରହିଛି। ପଲେଷ୍ଟିନ ତୁମକୁ ଧରିନେଲେ, ତଥାପି ସାମସନ ବନ୍ଦିଶାଳରେ ଥିବା ସମୟରେ ଆମମାନେ ଏକ ପ୍ରକାର ମହାନ ଆଶିଷର ଅଧିକାରୀ ହୋଇଥିବା ବିଷୟକୁ ଲକ୍ଷ୍ୟ କରିଥାଉ। ସେମାନେ ତାହାଙ୍କୁ ଯେତେବେଳେ ଧରିଥିଲେ, ସର୍ବପ୍ରଥମ କାର୍ଯ୍ୟ ସେମାନେ କଣ କରିଥିଲେ? ପ୍ରଥମେ ସେମାନେ ତାହାଙ୍କୁ ବାନ୍ଧି ପକାଇଥିଲେ, ସେମାନେ ତାଙ୍କର ଶକ୍ତିଟିକୁ ତାଙ୍କଠାରୁ ଥରଣ କରି କାଢି ପକାଇଥିଲେ, ସେମାନେ ତାଙ୍କର ଗୁପ୍ତ ଭାବକୁ ପାଇଯାଇଥିଲେ। ଆଉ ଆପଣମାନେ ନାରୀଗଣ ନିଜର କେଶକୁ ଅଧା କାଟି ପକାନ୍ତି, ଏହା ଜଗତ ପରି ଆଚରଣଯୁକ୍ତ ବିଷୟ ହୋଇଥାଏ। ଆପଣମାନେ ପୁରୁଷଗଣ ସମସ୍ତେ ଚାଲି ଯାଆନ୍ତି, ପୁଣି ଜଗତ ପରି କାର୍ଯ୍ୟ କରନ୍ତି, ଥଟ୍ଟା ପରିହାସ କଥାକୁ କହିବା, ପୁଣି ଘୃଣାଯୋଗ୍ୟ ପରିହାସ ଗୁଡ଼ିକୁ କରିବା, ପୁଣି ଚାଲିଯାଏ କିଛିଟା ସିଗାରେଟ୍କୁ ପାନ କରିବା, ପୁଣି ପଡ଼ୋଶୀମାନଙ୍କ ପତ୍ନୀଗଣଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାଇ ବୁଲାବୁଲି କରିବା, ପୁଣି ସେପରି ଧରଣର ଅନ୍ୟାନ୍ୟ ଧରଣର କାର୍ଯ୍ୟକୁ କରିବା, ଆପଣାର କାର୍ଯ୍ୟକୁ ଦକ୍ଷତାର ସହିତ କରିବା ପାଇଁ କିଛିଟା ସାଧାରଣ ମଦକୁ ପାନ କରିବା ଆଦି ଯୁକ୍ତି ବାଡ଼ି କହିଥାନ୍ତି, ସେସବୁ କିଛି ଯାଏ ଆସେ ନାହିଁ। ତଥାପି କୌଣସି ଅନ୍ୟ କାର୍ଯ୍ୟର ପରିପ୍ରେକ୍ଷୀରେ ତାହାରି ସହିତ ସାଲିସ କରିବା ଠାରୁ ପେଟର ବଳରେ ଶୋଇ ରହି ତିକ୍ତ ଶାଗ ଭୋଜନ କରି ଲବଣାକ୍ତ ନିର୍ଜନରୁ ପାନ କରି ପ୍ରଭୁ ପରମେଶ୍ୱର ସମ୍ମୁଖରେ ବିଶୁଦ୍ଧ ଅପବିତ୍ର ହୋଇ ରହିବାଟା, କଷ୍ଟକର ଜୀବନକୁ ବିତାଇବାଟା ମୋ ପାଇଁ ଶ୍ରେୟସ୍କର ଅଟେ। ତାହା ହିଁ ନିରାଟ ସତ୍ୟ କଥା, ପ୍ରକୃତରେ ସତ୍ୟ କଥା। ପରମେଶ୍ୱର ସହିତ ବିଶ୍ୱସ୍ତ ହୋଇ ରହିଥାନ୍ତୁ।
ହେ ସାମସନ, ପଲେଷ୍ଟିନ ତୁମକୁ ଧରିଲେଣି, ବ୍ରାହ୍ମ ଆରାଧନାଳୟ ଜାଗତିକ ମତବାଦ ତୁମମାନଙ୍କ ମଧ୍ୟରେ ଧୀରେ ଧୀରେ ପ୍ରବେଶ କରୁଅଛି। ଏହାର ସମ୍ବନ୍ଧରେ ତୁମମାନଙ୍କ ବିଚାର କିପରି ଧରଣ ଅଟେ? ତୁମମାନେ ନିଜର ଗୁପ୍ତ ଭାବକୁ ପ୍ରକାଶ କରି ସାରିଅଛ କି? କିଛି ବର୍ଷ ପୂର୍ବେ ଗୋଧୂଳି ସମୟରେ ତୁମମାନେ ସେହି ସ୍ଥାନ ଯେତେବେଳେ ବିଳାପ କରି କ୍ରନ୍ଦନ କରୁଥିଲ, ସେତେବେଳେ ପରମେଶ୍ୱର ଯେଉଁ ଗୁପ୍ତ ବିଷୟ ତୁମମାନଙ୍କୁ ଦାନ କରିଥିଲେ ତାହାକୁ ତୁମମାନେ ପ୍ରହର କରି ପକାଇଅଛ କି? ସାମାଜିକ ଆଉ ନିୟମାନୁଗତ ଉପାସନାର ସହିତ ଏହାକୁ ତୁମମାନେ ତହି ମଧ୍ୟକୁ ପ୍ରବେଶ କରାଇଥାଅ କି? ତୁମମାନଙ୍କ ସହିତ କଣ ହୋଇଯାଇଛି? ପରମେଶ୍ୱର ତମକୁ ଓହ୍ଲାଇ ଆସିପାରନ୍ତି, ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରନ୍ତି, ଆଉ ଜନସମାଗମ ମଧ୍ୟ ଦେଇ ଅଗ୍ରସର ଚାଲିଯାଇପାରନ୍ତି, ଲୋକମାନଙ୍କୁ ସେମାନଙ୍କ ହୃଦୟ ମଧ୍ୟରେ ରହିଥିବା ଗୁପ୍ତ ବିଷୟଗୁଡ଼ାକୁ କହିଦେଇପାରନ୍ତି, ପୁଣି ଅନ୍ୟାନ୍ୟ ବିଷୟଗୁଡ଼ାକୁ ସୁଦ୍ଧା ଅବଗତ କରାଇପାରନ୍ତି, ତଥାପି ପୀଡ଼ିତମାନଙ୍କୁ ଆଉ ସଂକ୍ରମଣମାନଙ୍କୁ ସୁସ୍ଥ କରିଦେଇପାରନ୍ତି, ପୁଣି ଚିହ୍ନଗୁଡ଼ାକୁ ଆଉ ଅଦ୍ଭୁତ ଧରଣର କାର୍ଯ୍ୟଗୁଡ଼ାକୁ ସମ୍ପନ୍ନ କରିଯାଇପାରନ୍ତି, ତଥାପି ପବିତ୍ର ଆତ୍ମାଙ୍କ ଦ୍ୱାରା ଯେତେ ଶକ୍ତିଶାଳୀ ଓ ପ୍ରଭାବର ସହିତ ସେଗୁଡ଼ାକୁ ପ୍ରକାଶ କରାଯାଇପାରେ ସେତିକିଟା ଜୋସିଲା ରୂପେ ଆପଣଙ୍କ ବଚନକୁ ପ୍ରଚାର କରାଇପାରନ୍ତି। ଆଉ ଲୋକମାନେ ଆସତେ କହନ୍ତି, ଆଚ୍ଛା ତେବେ ତାହା ଯେ ଉତ୍ତମ ଉପଯୁକ୍ତ ବିଷୟ, ଏହା ମୁଁ ଧାରଣା କରେ। ସମୟ ସମୟରେ ତାହାକୁ ଶୁଣିବାରେ ଆମମାନେ ଖୁବ୍ ଆନନ୍ଦ ଅନୁଭବ କରିଥାଉ, ଯଦି ଆମମାନେ ଅଧିକ କ୍ଲାନ୍ତ ଶ୍ଳାନ୍ତ ହୋଇନଥାଉ। ତାହା ହିଁ ବ୍ରାହ୍ମ ଉପାସନାଳୟର ପରିଚୟ ଅଟେ। ପଲେଷ୍ଟିନମାନେ ତୁମକୁ ଧରିଲେଣି, ଯେତେବେଳେ ଏପରି ହୋଇଥିଲା, ଯେତେବେଳେ ବାକ୍ୟ ପ୍ରଚାର କରାଯାଉଥିଲା ସେତେବେଳେ, ଆଉ ପ୍ରାଚୀନ କାଳ ସାଧୁଗଣ ଆପଣାରେ ଚକ୍ଷୁରେ ଦତକ ଭରି ଭାବବିହ୍ୱଳ ଅବସ୍ଥାରେ ରହୁଥିଲେ, ଆପଣା ଚରଣ ଯୁଗରେ ଠିଆ ହୋଇ ପଡୁଥିଲେ, ଆଉ ଚଲାବୁଲା କରୁଥିଲେ, ବିହ୍ୱଳ ହୋଇ ଉଠୁଥିଲେ, ତଥାପି ଶବ୍ଦଟିଏ ସୁଦ୍ଧା ସମ୍ଭବତଃ କହୁନଥିଲେ, ହୋଇପାରେ ଦୁଇ ତିନି ଥର ଚାରିଆଡ଼କୁ ଘୁରାଫେରା କରୁଥିଲେ, ତତ୍ପରେ ବସି ପଡୁଥିଲେ, ମାତ୍ର ପବିତ୍ର ଆତ୍ମାରେ ସମ୍ପୂର୍ଣ୍ଣ ରୂପେ ଭରପୂର ହୋଇ ରହୁଥିଲେ, ବଚନ ସେମାନଙ୍କୁ ପରିତୃପ୍ତ କରୁଥିଲେ। ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖ ନିର୍ଗତ ବାକ୍ୟ ସେ ବଞ୍ଚିଥାଏ। ହେ ବ୍ରହ୍ମ ଆରାଧନାଳୟର ସଦସ୍ୟଗଣ, ପଲେଷ୍ଟିନମାନେ ତୁମମାନଙ୍କୁ ଧରିଲେଣି, ସଦସ୍ୟଗଣ ପଲେଷ୍ଟିନ ତୁମମାନଙ୍କୁ ଧରିଲେଣି, ତୁମମାନଙ୍କ ପରି ଅନ୍ୟମାନଙ୍କୁ ମଧ୍ୟ ପଲେଷ୍ଟିନ ଯେ ଧରିସାରିଲେଣି, ତେଣୁ ତୁମମାନେ ସ୍ଥାପିତ। ବହୁତ ଦିନ ପୂର୍ବେ ତୁମମାନେ ଆପଣମାନଙ୍କୁ ଯେତେବେଳେ ସଂସ୍ଥାୟୀ କରି ପକାଇଥିଲ, ସେହି ସମୟରେ ତୁମମାନଙ୍କର ବାକି ସଦସ୍ୟଗଣ ସେମାନେ ଧରିସାରିଲେଣି। ଆଜି ରାତିରେ ମଧ୍ୟ ସେପରି ଧରଣ ଅବସ୍ଥାର ଦୁଷ୍ଟମାନ, ଯେତେବେଳେ ପର୍ଯ୍ୟନ୍ତ ମାନେ ପ୍ରେସବିଟେରିଆନ, ବ୍ୟାପ୍ଟିଷ୍ଟ, ମେଥଡିଷ୍ଟ, କ୍ୟାଥୋଲିକ କିମ୍ବା ଅନ୍ୟ ଯେକୌଣସି ସଂସ୍ଥା ହୋଇ ରହିଥିବ, କୌଣସି ପ୍ରକାର ଅଲୌକିକ ଘଟଣା ଆଦୌ ଘଟିପାରିବ ନାହିଁ, ସେମାନଙ୍କ ସହିତ ତୁମର କୌଣସି ପ୍ରକାର ସମ୍ପର୍କ ଆଦୌ ହେବା ଉଚିତ ନୁହେଁ। ତେଣୁକରି ଆମମାନଙ୍କ ସମୟରେ ଉଦ୍ଦୀପନା ତାହା କିପରି ସମ୍ଭବ ହେବ? ଧାରାବାହିକ ରୂପେ ଉଦ୍ଦୀପିତ କରୁଥିବା ବ୍ୟକ୍ତିଗଣ ଜଗତ ଦ୍ୱାରା ଯେତେବେଳେ ବନ୍ଧନଗ୍ରସ୍ତ ଅବସ୍ଥାରେ ଅଛନ୍ତି, ସେତେବେଳେ ଏହାକୁ ଆମମାନେ କିପରି ଭାବରେ ହାସଲ କରିପାରିବା? ଯେଉଁ ସ୍ଥାନରେ ଜଗତ ଆଡ୍ଡା ଜମାଇ ରହିଅଛି ସେଠାକୁ ଈଶ୍ୱର ଆଦୌ ଆସିବେ ନାହିଁ। ଆପଣମାନେ କେବଳ ତାହାରି ଉପରେ ନିର୍ଭର କରି ରହିପାରନ୍ତି, ଆପଣମାନେ ଜଗତ ସହିତ ସହଭାଗିତା କରି ରହିଥାନ୍ତି, ତତ୍ପରେ ଏହାର ସବୁକିଛି ବିଷୟ ତାହା ହିଁ ଅଟେ। ଜଗତକୁ ଆପଣ ମଧ୍ୟକୁ ପ୍ରବେଶ କରାଯିବା ପାଇଁ ଆପଣମାନେ ତାହାକୁ ଯେତେବେଳେ ପ୍ରଶ୍ରୟ ଦେଇଥାନ୍ତି,
ତାପରେ ଜଗତ ପରି ବ୍ୟବହାର କରିବାକୁ ଆପଣମାନେ ଲାଗି ପଡ଼ନ୍ତି, କେତେବେଳେ ଆପଣମାନଙ୍କର ସର୍ବନାଶ ଘଟେ। ପୁଣି ଜଗତର ସକଳ ପ୍ରକାର ସୁଖ ସ୍ୱଚ୍ଛନ୍ଦକୁ ଆପଣମାନେ ଯେତେବେଳେ ପରିହର କରି ପକାଇବେ ଆଉ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବେ, ଆପଣ ପୁନଶ୍ଚ ଅନୁରକ୍ତି ଦେଖାଇବା ପର୍ଯ୍ୟନ୍ତ ଈଶ୍ୱର ଆପଣମାନଙ୍କୁ ବ୍ୟବହାର କରିବେ। ଆଜି ସକାଳ ବେଳା ମୁଁ କେବଳ ଗୋଟିଏ ମାତ୍ର ଆଶାକୁ ସଜାଇ ରଖିଅଛି, ମୋର ସମାଚାରକୁ ସାର୍ଥକ କରିବା ନିମନ୍ତେ ଏହା ତାହା ହିଁ ଅଟେ। ସାମସନ୍ ଯେତେବେଳେ ବନ୍ଦୀ ହୋଇଗଲେ ତାଙ୍କ ମୁଣ୍ଡରେ ପୁନଶ୍ଚ ନୂତନ କେଶ ଗୁଡାକ କଅଁଳି ଉଠିଲା। ହେ ପରମେଶ୍ୱର, ଯୁଗାନ୍ତ ସମୟର ପୂର୍ବେ ଏକ ଭିନ୍ନ ଧରଣ ମଣ୍ଡଳୀକୁ ଆମମାନଙ୍କ ମଧ୍ୟକୁ ପ୍ରେରଣ କରନ୍ତୁ, ଯେପରି ପବିତ୍ରାତ୍ମାଙ୍କ ଶକ୍ତି ତା ମଧ୍ୟକୁ ଆସିପାରନ୍ତି, ଆତ୍ମାଙ୍କ ସକଳ ପ୍ରକାର କାର୍ଯ୍ୟର ପରିଚୟର ସହିତ ଆସିପାରନ୍ତି, ପୁଣି ମଣ୍ଡଳୀକୁ ମାର୍କ 16 ଅଧ୍ୟାୟ ପ୍ରତିଜ୍ଞାଟିକୁ ଯେପରି ସଫଳ କରାଇପାରନ୍ତି। ପ୍ରେରିତ 2:4, ପ୍ରେରିତ 2:38, ପୁଣି ଏହାର ସବୁକିଛି ସଫଳତାର ବିଷୟ ମଣ୍ଡଳୀ ସହ ଯେପରି ଅନୁସୂତ ହେବାରେ ଲାଗିପଡ଼େ, ପ୍ରେରିତ ମାନଙ୍କ ମଧ୍ୟରେ ସକଳ ପ୍ରକାର ଚିହ୍ନ ଆଉ ଆଶ୍ଚର୍ଯ୍ୟଜନକ ଲକ୍ଷ୍ୟ ଯେପରି ସମ୍ପନ୍ନ ହୋଇପାରେ, ପୁନରୁତ୍ଥାନର ମହାନ ଲକ୍ଷଣ ଗୁଡାକ ଯେପରି ସେମାନଙ୍କ ସହିତ ସଫଳ ହୋଇପାରେ। ଆମ୍ଭେମାନେ ବନ୍ଦୀ ଗୃହ ଯେତେବେଳେ କାରାରୁଦ୍ଧ ହୋଇ ରହିଥାଉ, ନିଶ୍ଚିତ ରୂପେ ସର୍ବଶେଷ ମହାନ ବଧର ଉଦ୍ଦେଶ୍ୟରେ କୌଣସି ଏକ ଅନ୍ୟ ସ୍ଥାନରେ ପରମେଶ୍ୱର ଏକ ସେନାବାହିନୀକୁ ଉତ୍ଥାପିତ କରୁଥିଲେ। ଆଜିର ପ୍ରାତଃ କାଳରେ ଏଠାରେ ଉପସ୍ଥିତ ଥିବା ମୋହର ଶ୍ରଦ୍ଧେୟ ଖ୍ରୀଷ୍ଟୀୟ ମିତ୍ରଗଣ, ହୋଇପାରେ ସେହି ସେନାବଳଟି ଆପଣମାନେ ଥାଇପାରନ୍ତି। ଆପଣମାନଙ୍କ ଶକ୍ତିର ଅଭିବୃଦ୍ଧି ନିମନ୍ତେ ଏହା ଯେପରି ଏକ ସୁସମାଚାର ସମ୍ଭବତଃ ହୋଇପାରେ। ଆଜିର ପ୍ରାତଃ କାଳରେ ଏଠାରେ ଉପସ୍ଥିତ ଥିବା ମୋର ଶ୍ରଦ୍ଧେୟ ଖ୍ରୀଷ୍ଟୀୟ ମିତ୍ରଗଣ, ହୋଇପାରେ ସେହି ସେନାବଳଟି ଆପଣମାନେ ହୋଇପାରନ୍ତି। ଆପଣମାନଙ୍କ ଶକ୍ତି ଅଭିବୃଦ୍ଧି ନିମନ୍ତେ ଏହାପରି ଏକ ସୁସମାଚାର ସମ୍ଭବତଃ ହୋଇପାରେ। ମୁଁ ପ୍ରାର୍ଥନା କରେ ଯେ ଏହି ପ୍ରାତଃ କାଳରେ ସମାଚାରଟି ପୁଣି ଏହା ରାଷ୍ଟ୍ର ଯେକୌଣସି ସ୍ଥାନକୁ ପ୍ରେରିତ ହେବ। ମୁଁ ଏପରି ଭରସା କରେ ଯେ ଆପଣମାନଙ୍କର ସକଳ ପ୍ରକାର ପ୍ରଚେଷ୍ଟାକୁ ଏହି ସୁସମାଚାରଟି ବଳିଷ୍ଠ କରିବା ନିମନ୍ତେ ଶ୍ୱେତ ସାରଜନିତ ସୁଷମ ଖାଦ୍ୟକୁ ଯୋଗାଇଦେବ, ଯାହାକି ଆପଣମାନଙ୍କ ଜୀବନରେ ଆତ୍ମିକ ଶକ୍ତିକୁ ପୁନଶ୍ଚ ସଞ୍ଜୀବିତ କରିବ। ଆସନ୍ତୁ ନିଜ ନିଜର ମସ୍ତକ ମନତ କରିବା ଆଉ ପ୍ରାର୍ଥନା କରିବା। ହେ ପ୍ରଭୁ ପରମେଶ୍ୱର, ସକଳ ସ୍ୱର୍ଗର ଆଉ ପୃଥିବୀର ସ୍ରଷ୍ଟା, ଅନନ୍ତ ଜୀବନ ଅଧିକାରୀ, ପୁଣି ସକଳ ପ୍ରକାର ଉତ୍ତମ ଆଉ ଆତ୍ମିକ ବରଦାନ ଦାତା, ଏହି ସକାଳ ବେଳାର ସବୁକିଛି ବାକ୍ୟକୁ ସ୍ୱୀକାର କରି ନିଅନ୍ତୁ, ପୁଣି ହୃଦୟ ମଧ୍ୟରେ ଥୋଇ ଦିଅନ୍ତୁ, ଆଉ ହେ ପ୍ରଭୁ ସେଗୁଡାକୁ ଜଳସେଚନ କରାନ୍ତୁ। ଏହି ସକଳ ବିଷୟ ନିମନ୍ତେ ଲୋକମାନେ ଯେପରି ପ୍ରାର୍ଥନା କରିପାରନ୍ତି, ଏହାକୁ ଦେଖୁଥିବା କାରଣରୁ ଯେ ଏହି ଜଗତ ମଣ୍ଡଳୀକୁ ଜଞ୍ଜିରରେ ବାନ୍ଧି ପକାଇଛି, ପରିଶେଷରେ ଏହାର ଶକ୍ତିର ରହସ୍ୟକୁ ଜାଣି ପକାଇଛି, ଏହାର ଗୁପ୍ତ ସ୍ଥାନର ସନ୍ଧାନକୁ ପାଇପାରିଛି, ଏହାର ଗୁପ୍ତ ରହସ୍ୟ ଭାବ ଯେ କେଉଁଠାରେ ଅବସ୍ଥିତ ସେ କଥାକୁ ଜାଣିସାରିଛି, ପୁଣି ଏହାକୁ ମୂଳରୁ ଉତ୍ପାଦିତ କରି ପକାଇଛି। ସେହି ଲୋକମାନଙ୍କୁ ଯେଉଁମାନେ ଏକଦା ବିଜୟର ଉଲ୍ଲାସରେ ଜୟଧ୍ୱନି କରିଥିଲେ, ଏକଦା ବିଜୟକୁ ହାସଲ କରିଥିଲେ, ସେମାନଙ୍କୁ ଉଚ୍ଛେଦ କରି ପକାଇଛି, ପୁଣି ସେମାନଙ୍କୁ ସମୂଳେ ଧ୍ୱଂସ କରି ପକାଇଛି। ଦୂରଦର୍ଶନ କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ବୁଧବାର ରାତ୍ରିରେ ସେମାନଙ୍କୁ ଘରେ ଅଟକି ଯିବାକୁ ଦେଇଅଛି, ସେମାନଙ୍କ ହୃଦୟ ମଧ୍ୟରୁ ଆନନ୍ଦକୁ ଉଭେଇ ନେଇଛି, ପୁଣି ପରମେଶ୍ୱର ପ୍ରତି ସ୍ନେହ ପ୍ରକଟ ନ କରାଇ ଜଗତ ନିମନ୍ତେ ଅଧିକ ସ୍ନେହ ପ୍ରକଟ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଛି। ଜାଗତିକ ବିଷୟ ଗୁଡାକ ପ୍ରତି ଆସକ୍ତ କରାଇବା ନିମନ୍ତେ ସେମାନଙ୍କ ଜଗତ ସବୁକିଛି ସ୍ୱଚ୍ଛନ୍ଦକୁ ବହୁଳ ମାତ୍ରାରେ ଦେଇଛି। ସୁସମାଚାର ପ୍ରଚାର କରିବା ନିମନ୍ତେ ଆବଶ୍ୟକ ଥିବା ଉଲ୍ଲାସର ପରିବର୍ତ୍ତେ ଜଗତର ସୁଖ ସୁବିଧାକୁ ପାଇବା ନିମନ୍ତେ ସେମାନଙ୍କୁ ବହୁଳ ରୂପେ ଆଗ୍ରହୀ କରି ପକାଇଛି। ଯଦି ସେପରି ଧରଣର ଏକ ବିରାଟ ପ୍ରେମର ବନ୍ଧନ ନଥାନ୍ତା, ପୁଣି ଏକାଧିକ ପ୍ରଚାର ଅଭିଯାନର କାର୍ଯ୍ୟକ୍ରମ ନଥାନ୍ତା, ଆଉ ଚିତ୍କାରର ପ୍ରତିଧ୍ୱନି ଆଉ ଉତ୍ସାହର ପ୍ରେରଣା ନଥାନ୍ତା, ତେବେ ତ ସେମାନେ ପୁରାତନ ସମୟର ସମାଚାର ପ୍ରତି ଆଦୌ ମନ ବଳାନ୍ତେ ନାହିଁ, ଯାହାକି ପ୍ରାଣ ନିମନ୍ତେ ଆନନ୍ଦାସକୁ ପ୍ରଦାନ କରିଥାଏ, ଯାହାକି ଅଲୌକିକ ସୁସ୍ଥତାର କାର୍ଯ୍ୟକୁ ପୁନଶ୍ଚ ଫେରାଇ ଆଣିଥାଏ, ଯାହାକି ମଣ୍ଡଳୀ ମଧ୍ୟରେ ପ୍ରେରିତ ମାନଙ୍କ ସକଳ ବରଦାନକୁ ପୁନଶ୍ଚ ବ୍ୟବସ୍ଥିତ କରିଥାଏ, ଯାହାକି ଉତ୍ଥାପିତ ଖ୍ରୀଷ୍ଟଙ୍କୁ ଏହି ଯୁଗର ମସିହଙ୍କୁ ପରିଚିତ କରାଇଥାଏ। ମାତ୍ର ଆପଣା ରାଜାମାନଙ୍କ ଦ୍ୱାରା ଇସ୍ରାଏଲ ଯେପରି ବନ୍ଦୀ ରହିଥିଲା, ଯେପରିକି ପ୍ରକୃତ ରାଜାଙ୍କୁ ଅନୁସରଣ କରିବା ନିମନ୍ତେ ସେମାନଙ୍କୁ ତାହା ଅକୃତ କାର୍ଯ୍ୟ କରାଇଥିଲା, ତତ୍ପରେ ପ୍ରକୃତ ରାଜା ସେ ଯେତେବେଳେ ଆସିଥିଲେ ସେମାନେ ତାଙ୍କୁ ଚିହ୍ନି ପାରିନଥିଲେ। ହେ ପ୍ରଭୁ, ଆଜିକାଲିର ଅବସ୍ଥା ଠିକ୍ ସେପରି ଧରଣର ଅଟେ। ଗୌରବମୟ ରାଜା ଆପଣ ପବିତ୍ର ଆତ୍ମାଙ୍କ ରୂପେ ଉଭା ହୋଇଅଛନ୍ତି, ଆଉ ପ୍ରଭୁ ହେ ସେମାନେ ଏକଥାକୁ ଜାଣନ୍ତି ନାହିଁ, ସେମାନେ ଏହାକୁ ଆଦୌ ଚିହ୍ନନ୍ତି ନାହିଁ। ସେମାନେ ଏପରି ସୁଦୃଢ଼ତାର ସହିତ ସଂସ୍ଥାପିତ ଅଟନ୍ତି ଯେ ଏପରି ଆବଦ୍ଧ ହୋଇ ରହିଛନ୍ତି ଯେ ସେମାନେ ଏକଥାକୁ ଆଦୌ ବୁଝନ୍ତି ନାହିଁ, ଯେହେତୁ ଏହା ସେମାନଙ୍କ ସଂସ୍ଥାରେ ସମ୍ପାଦିତ ହୋଇନାହିଁ। ହେ ପ୍ରଭୁ, ଏହା ତ ଶୟତାନର ଏକ କାର୍ଯ୍ୟ, ଯାହାକି ଲୋକମାନଙ୍କ ପ୍ରତି ତାହାକୁ କାର୍ଯ୍ୟକାରୀ କରିଛି। ହେ ପ୍ରଭୁ ପରମେଶ୍ୱର, ସାମସନ୍ ହିସାବରେ ହୋଇପାରିଥାନ୍ତା। ସେମାନେ ଯେଉଁମାନେ କି ହୃଦୟରେ ବିଶ୍ୱାସ ଭାବରେ ଅଟନ୍ତି, ଯେଉଁମାନେ ଅଭିଳାଷ କରୁଅଛନ୍ତି, ପୁଣି ସକାକୁଳ ହେଉଅଛନ୍ତି, ଆଉ ଆକୁଳ ନିବେଦନ କରୁଅଛନ୍ତି, ପୁଣି ଦୃଢ଼ତାର ସହିତ ଧରି ରହିଛନ୍ତି, ସେମାନେ ଏହାର ସହିତ ଯଦି ଯେପରି ଅଟଳ ହୋଇ ରହିପାରନ୍ତି, ଯେତେବେଳେ ପର୍ଯ୍ୟନ୍ତ ଏହି ନୂତନ ଶସ୍ୟ ଗୁଡାକ ବିକଶିତ ହୋଇ ନ ଯାଆନ୍ତି, ଯେତେଦିନ ପର୍ଯ୍ୟନ୍ତ ସ୍ୱର୍ଗ ଧାମରେ ସେହି ନୂତନ ଆନନ୍ଦଟି ଆଉ ଥରେ ପରିଚୟକୁ ଆସି ନ ଯାଏ, ସେହି ନୂତନ ଧରଣର ଆନନ୍ଦଟି ଆଉ ଥରେ ପରିଚୟକୁ ଯେପରି ନ ଆସିବା ପର୍ଯ୍ୟନ୍ତ, ପୁଣି ଏପରି ଏକ ଦଳ ଯେପର୍ଯ୍ୟନ୍ତ ନ ହୁଏ, ଯିଏକି ଚିହ୍ନିପାରେ ପୁଣି ବୁଝିପାରେ, ପୁଣି ଯିଏକି ମସିହଙ୍କୁ ଦେଖିପାରେ, ଆଉ ଯେଉଁ ତେଜର ଶକ୍ତିଟି ଜଗତରୁ ଗୁପ୍ତ ହୋଇ ରହିଅଛି, ସେ ଗୁପ୍ତ ଶକ୍ତିକୁ ଦେଖିପାରେ, ତାହାକୁ ସେମାନେ ଏତେବେଳେ ବୁଝିବେ ନାହିଁ। ହେ ପ୍ରଭୁ, ତାହା ହିଁ ଦାନ କରନ୍ତୁ, ତେବେ ସେମାନେ ଏହାକୁ ଦେଖିପାରନ୍ତି, କାରଣ ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରିଥାଉ। ଆମେନ୍।
They were in the upper chamber. They were all with one accord. When the Holy Ghost descended, that was promised by our Lord. Oh, Lord, send your power just now. Oh, Lord, send your power just now. Oh, Lord, send the power just now and baptize everyone.
ତାଙ୍କୁ ମୁଁ କିପରି ସ୍ନେହ କରେ, କେବଳ ତାଙ୍କର ଶକ୍ତିଙ୍କୁ ପଠାନ୍ତୁ। ସେମାନେ ସମସ୍ତେ ଏକମନା ହୋଇ ଉପରେ କୋଠରୀରେ ସମବେତ ଥିଲେ। ଜଗତର ସମସ୍ତ କିଛି ବିଷୟ ସେମାନଙ୍କ ମଧ୍ୟରୁ ବାହାରି ସାରିଥିଲା। ସେମାନେ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ହୋଇପଡ଼ିଥିଲେ, ତତ୍ପରେ ପବିତ୍ର ଆତ୍ମା ଅବତୀର୍ଣ୍ଣ ହୋଇଥିଲେ। କିନ୍ତୁ ଆଜିକାଲି ସେମାନେ ଏପରି କହନ୍ତି, ଆସ ମଣ୍ଡଳୀ ସଦସ୍ୟ ହୋଇଯାଆନ୍ତୁ, ନିଜର ନାମକୁ ପୁସ୍ତକରେ ଲେଖି ପକାନ୍ତୁ, କିମ୍ବା ମସ୍ତକ ଅବରୋଧ କରି କହନ୍ତୁ, ଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ମୁଁ ସ୍ୱୀକାର କରେ, ତତ୍ପରେ ଉଠି ପଡ଼ନ୍ତୁ। ମାତ୍ର ଶୈତାନ ତ ସେହି ସମାନ ଧରଣର କାର୍ଯ୍ୟକୁ ସୁଦ୍ଧା କରିଥାଏ, ନିଶ୍ଚିତ ରୂପେ ତାହା ହିଁ ଅଟେ। ଶୈତାନ ସେତେବେଳେ ବାପ୍ତିଜିତ ହୋଇଥିଲା ଯେତେବେଳେ ଯେହୁଦା ମଧ୍ୟ ବାପ୍ତିଜିତ ହୋଇଥିଲା। ଶୈତାନ ମଧ୍ୟ ସେତେବେଳେ ବାହାରି ଯାଇ ସୁସମାଚାର ପ୍ରଚାର କରିଥିଲା ଯେତେବେଳେ ଯେହୁଦା ମଧ୍ୟ ବାହାରି ଯାଇ ସୁସମାଚାର ପ୍ରଚାର କରିଥିଲା, ତଥାପି ଶୈତାନ ପବିତ୍ରତ୍ୱଙ୍କୁ ଲାଭ କରି ନଥିଲା। ତାହା ଏହା ହିଁ ଅଟେ, ଗୁପ୍ତ ହୋଇ ରହିଥିବା ଶକ୍ତିଟି ସେହିଠାରେ ନିହିତ ହୋଇ ରହିଅଛି, ସେହି ପୁନରୁତ୍ଥାନ ଶକ୍ତିଟି ସେହିଠାରେ ନିହିତ ହୋଇ ରହିଅଛି, ଯାହାକି ବାସ୍ତବତାକୁ ଜାଣନ୍ତି, ନିଃସନ୍ଦେହ ରୂପେ ତାହାକୁ ବୁଝନ୍ତି। ଆମେନ୍। ଯେ ଏହି ସ୍ଥାନରେ ଉପସ୍ଥିତ ସେହି ସମାନ ପବିତ୍ର ଆତ୍ମା ଯିଏକି ମସିହଙ୍କ ଉପରେ ଅଧିଷ୍ଠିତ ହୋଇ ରହିଥିଲେ, ଅଦ୍ୟାବଧି ଆପଣଙ୍କ ମଣ୍ଡଳୀ ପରେ ଅବସ୍ଥିତ ଅଛନ୍ତି, ସେ ଆଦୌ ତ୍ୟାଗ କରନ୍ତି ନାହିଁ। ମୁଁ ସଦାସର୍ବଦା ତୁମମାନଙ୍କ ସହିତ ରହିବି, ଏପରିକି ତୁମମାନଙ୍କ ମଧ୍ୟରେ ଜଗତର ଶେଷ ପର୍ଯ୍ୟନ୍ତ ରହିଥିବି, ମୁଁ ସେଠାରେ ବାସ କରି ରହିଥିବି। ଯେ ସକଳ କାର୍ଯ୍ୟ କରିଅଛି ତୁମେ ମଧ୍ୟ ସେହି ସବୁ କରିବ, ମାତ୍ର ଏଥିରୁ ଅଧିକ କାର୍ଯ୍ୟ ତୁମମାନେ କରିବ, ଯେହେତୁ ମୋର ପିତାଙ୍କ ନିକଟକୁ ମୁଁ ଯାଉଅଛି। ଏହା ସତ୍ତ୍ୱେ ଜଗତ ତାହା ସହିତ ସାଲିସ କରେ, ଆରେ ହେ, ସେହି ଦିନ ଗୁଡାକ ବିତି ସାରିଛି, କେବଳ ତାହା ହିଁ ଯାହାକୁ ଆପଣମାନେ କରନ୍ତୁ ବୋଲି ଶୈତାନ ଇଚ୍ଛା କରେ। ଆପଣମାନେ ଯେ ମନ୍ତ୍ରମୁଗ୍ଧ ହୋଇପଡ଼ନ୍ତୁ ତାହା ହିଁ ସେମାନେ ଇଚ୍ଛା କରନ୍ତି, ମାତ୍ର ଆପଣମାନେ ଯେ ବାପ୍ତିଜିତ ହୁଅନ୍ତୁ, ଈଶ୍ୱର ତାହା ଆପଣମାନଙ୍କ ନିମନ୍ତେ ଚାହାନ୍ତି, ଆପଣମାନଙ୍କ ନିମନ୍ତେ ଈଶ୍ୱର ତାହା ହିଁ ଇଚ୍ଛା କରନ୍ତି। ଆପଣମାନେ କହନ୍ତି, ଆରେ ବା, ସେଥିରେ ଯାହା କିଛି ବିଷୟ ଘଟୁଅଛି ସେସବୁରେ ମୋର ଆଦୌ ବିଶ୍ୱାସ ନାହିଁ, ପରିଚାଲନ୍ତୁ, ଆଉ ବାସ କରନ୍ତୁ, ପରିଚାଲନ୍ତୁ, ନିଜର ପାପରେ ପାପର ଜଞ୍ଜିରରେ ବନ୍ଧା ହୋଇଥାନ୍ତୁ, ନିଜର ପାପରେ ତନ୍ମୟ ହୋଇ ରହିଥାନ୍ତୁ। ତଥାପି ଆପଣମାନେ ନଷ୍ଟ ହେବା ପର୍ଯ୍ୟନ୍ତ, ନିଜ ନିଜର ଭାବନା ଗୁଡାକରେ ଆପଣମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ, ନିଜ ନିଜର ସୁଖ ସୌନ୍ଦର୍ଯ୍ୟରେ ରଙ୍ଗ ଢଙ୍ଗରେ ଆପଣମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ, ପୁଣି ନୂତନ ରୂପେ ଆଉ ଜନ୍ମ ହୋଇ ନବୀକୃତ ହେବା ପର୍ଯ୍ୟନ୍ତ, ପୁଣି ସେହି ନୂତନ ଜୀବନଟି ଆଉ ଯେଉଁ ଜୀବନଟି ଲୁପ୍ତ ପାଇ ସାରିଅଛି ତହିଁରୁ ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣ ଜୀବନ ଧାରଣ କରିବା ପର୍ଯ୍ୟନ୍ତ ଆପଣମାନେ ଏକ ଭିନ୍ନ ଧରଣ ଜୀବନର ଆବଶ୍ୟକ କରନ୍ତି। କେଶରିଆ ବର୍ଣ୍ଣରେ ଗହମର ବୀଜଟିଏ ଭୂଗର୍ଭକୁ ପ୍ରବେଶ କରିଥାଏ, ଏହା ହରିତ ବର୍ଣ୍ଣ ରୂପକୁ ନେଇ ଅଙ୍କୁରିତ ହୋଇଥାଏ। ସପ୍ତ ଆବରଣ ସହିତ ଦୋଷ ମଧ୍ୟରେ ଅବସ୍ଥାନ କରି ଭୂଗର୍ଭକୁ ପ୍ରବେଶ କରିଥାଏ। ପୁଣି ଏହା ସମ୍ପ୍ରସାରିତ ହୋଇ ବାୟୁରେ ଦଳାୟମାନ ହୋଇ ପୁଣି ଥରେ ଉପରକୁ ବାହାରି ଆସିଥାଏ। ଓହୋ, ଗୌରବଜନକ ବିଷୟ, ହାଲେଲୁୟା। ପବନ ଯେତେବେଳେ ବହିବାକୁ ଲାଗେ, ଶସ୍ୟଟି ସ୍ୱୟଂ ଦୟାବାନ ହେବାକୁ ଦୟାବାନ ହେବା ବିନୁ ଅଧିକ କିଛି କରିପାରେ ନାହିଁ। ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଏ, ମାତ୍ର ଛୋଟ ଛୋଟ କେନ୍ଦ୍ର ଗୁଡାକ ବିକଶିତ ହୁଏ, ପୁଣି ଆନନ୍ଦିତ ହୁଏ, ତତ୍ପର ବୃଦ୍ଧି ଲାଭ କରେ, ଆଉ ସ୍ୱୟଂରୁ ବଳଶାଳୀ ହୁଏ। ଯେତେବେଳେ ପର୍ଯ୍ୟନ୍ତ ଶସ୍ୟର ଦାନାଟି ମରି ନ ଯାଏ ଆଉ ସଢି ନ ଯାଏ, ତାହା ଏକ କେନ୍ଦ୍ର ରୂପକୁ ଆଦୌ ଧାରଣ କରି ନ ପାରେ। କେବଳ ଯେ ମରିଯାଏ ସେପରି ନୁହେଁ, ମାତ୍ର ସମ୍ପୂର୍ଣ୍ଣ ରୂପେ ସଢି ପଚିଯାଏ। ପୂର୍ବ ସ୍ଥିତିକୁ ଆଦୌ ଫେରିପାରେ ନାହିଁ ସତ, ତଥାପି ତହିଁରୁ ଜୀବନ ନିର୍ଗତ ହୋଇଥାଏ। କିଛି କ୍ଷଣ ପୂର୍ବେ ମୁଁ ଯେପରି କହିଥିଲି, ଜନ୍ମ ଗ୍ରହଣର ଏକ ପ୍ରଥା ତାହା ଅତି ଭୟଙ୍କର ବିଷୟ ଅଟେ। ଆବର୍ଜନାମୟ, ଅପରିଷ୍କାର, ସବୁଠାରୁ ଅତି ଦୂଷିତ ବିଷୟ ଅଟେ, ତଥାପି ସେହି ସ୍ଥାନରେ ଜୀବନ ଅବସ୍ଥାନ କରି ରହିଥାଏ। ଆପଣମାନେ ନିଜ ନିଜକୁ ଦୂଷିତ ବୋଲି ଯେତେବେଳେ ବୁଝନ୍ତି, ନିଜକୁ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପେଣ୍ଟିକୋଷ୍ଟର ଦୂଷିତ ରୀତିନୀତି ଧାରି ବୋଲି ପରିଚିତ କରାନ୍ତି, ଆବେଦୀ ନିକଟରେ ସମବିତ ହୋଇ ମୃତ୍ୟୁବରଣ କରନ୍ତି, ତତ୍ପରେ ନୂତନ ଜୀବନ ଉତ୍ପନ୍ନ ହୋଇଥାଏ। ଆପଣମାନଙ୍କୁ ପବିତ୍ରାତ୍ମା ତହିଁରୁ ଅଧିକ କିଛି କରି ପ୍ରସ୍ତୁତ କରନ୍ତି, ଆଉ ଆପଣ ଈଶ୍ୱରଙ୍କୁ ଦର୍ଶନ କରନ୍ତି। ଏକଦା କୌଣସି ଏକ ଗୌରବମୟ ଦିନରେ ଆମେମାନେ ତାହାଙ୍କୁ ଦର୍ଶନ କରିବୁ। ଏକଦା ଏହି ମରଣଶୀଳ ଉତ୍ସାହ ଉର୍ଦ୍ଧ୍ୱରେ ଥାଇ ଆମେ ତାହାଙ୍କୁ ଦର୍ଶନ କରିବୁ। ଆପଣମାନେ ଏ କଥାକୁ ବିଶ୍ୱାସ କରନ୍ତି କି? ଏକଦା ଏହି ମରଣଶୀଳ ଅବସ୍ଥାରୁ ରହିତ ରହି ସେଠାରେ ଏକ ଆନନ୍ଦଜନକ ଦିନ ମୋ ପାଇଁ ଅପେକ୍ଷା କରି ରହିଥାଏ। ଗତ ରାତିରେ ମୁଁ ଏଠାରେ ଏକ କୋଣରେ ଠିଆ ହୋଇ ରହିଥିଲି, ପୁଣି ମୁଁ ଯେ ସେହି ସାଧାରଣ ରାବି ଲୋସନଙ୍କୁ ଦେଖିଥିଲି, ଏପରି ମୁଁ ବିଚାର କରିଥିଲି ଯେ ଏହି ସ୍ଥାନରେ ଯେତେବେଳେ ପ୍ରାୟତଃ ଆସୁଥିଲେ, ପୁଣି ଆପଣଙ୍କ ପୁରୁଣା ବଙ୍କୁଲି ବାଡ଼ି ହାତରେ ଧରି ଏହି ସ୍ଥାନର ଚାରିଆଡ଼େ ବୁଲାବୁଲି କରୁଥିଲେ, ଆଉ ତାର ବଙ୍କୁଲି ବାଡ଼ିରେ ମୋର ବେକକୁ ଧରି ଟାଣୁଥିଲେ, ମୋର ଗଳାକୁ ସେଥିରେ ପୁରାଇ ଧରୁଥିଲେ, ଏଠାକାର ପ୍ରଚାର ମଞ୍ଚ ଉପରକୁ ଚାଲି ଆସୁଥିଲେ, ଆଉ ସେ ଗୀତକୁ ଗାନ କରୁଥିଲେ, ସେଠାରେ ମୋ ପାଇଁ ଅପେକ୍ଷା କରେ। କିଛି ନା କିଛି ଘଟଣା ଘଟିଅଛି, ଏହା ଜଗତକୁ ବାହାରକୁ କାଢି ପକାଇଛି। ମୁଁ ବିଷୟ ଗୁଡାକୁ କିଛିଟା ଭିନ୍ନ ପ୍ରକାର ଦେଖିବାକୁ ଆରମ୍ଭ କରିଅଛି। ଏହି ଆମେରିକୀୟ ଲୋକ ଗୁଡାକ ଯେପରି ଭାବରେ ଆଚରଣ କରୁଅଛନ୍ତି, ମୁଁ ସେଥିପାଇଁ ଅଧିକ ରୂପେ ବିଚଳିତ ହୋଇସାରିଅଛି। ବର୍ଷ ବର୍ଷ ଧରି ଲଗାତାର ରୂପେ ପୁରୁଷଗଣଙ୍କୁ ପୁଣି ମହିଳାମାନଙ୍କୁ ଆପଣା ଆପଣାକୁ କିପରି ଭାବରେ ଯେ ପତନମୁଖୀ କରୁଅଛନ୍ତି, ସେ ବିଷୟକୁ ଲକ୍ଷ୍ୟ କରୁଅଛି। ପୁଣି ପାପରେ ଧସି ହୋଇ ଯାଉଛନ୍ତି, ଏପରିକି ଦୁଇ ତିନି ଥର ମୁଁ ହତୋତ୍ସାହିତ ହୋଇପଡ଼ିଥିଲି, ପୁଣି ଏହା ଉପରେ ବିବ୍ରତ ହୋଇ ଚିନ୍ତିତ ହୋଇପଡ଼ିଥିଲି। ମାତ୍ର ଗତକାଲି ମୁଁ ଈଶ୍ୱରଙ୍କୁ ନିବେଦନ କରି କହିଥିଲି, ମୁଁ ଆଉ କଦାପି ବିଚଳିତ ହେବି ନାହିଁ, ଏହା ଯେ ସେପରି ଧରଣ ହେବ ଆପଣଙ୍କ ବାକ୍ୟ ତାହା କହିଥିଲା। ମୁଁ ଭଗ୍ନ ସ୍ଥାନରେ ଠିଆ ହୋଇ ରହିବି, ପୁଣି ମୋ ପାଇଁ ପୁଣି ମୋ ମଧ୍ୟରେ ରହିଥିବା ସକଳ ଆବେଗର ସହିତ ଏହା ବିରୁଦ୍ଧରେ ନିବେଦନ କରିବି। ସେଦିନ ଗ୍ରୀନ୍ସ ମିଲ୍ର ଅଞ୍ଚଳରେ ଠିଆ ହୋଇଥିଲି, ମୋର ଗୁମ୍ଫା ନିକଟରେ ଉପସ୍ଥିତ ଥିଲି, ପ୍ରାନ୍ତର ବହୁତ ଦୂରରେ ଉପସ୍ଥିତ ଥିଲି, ଦିନ ତମାମ ପ୍ରାର୍ଥନା କରୁଥିଲି। ଅପରାହ୍ନର ପ୍ରାୟ ତିନିଟା ସମୟରେ ସୂର୍ଯ୍ୟ ଅସ୍ତ ହେଉଥିଲା, ପୁଣି ସେଠାରେ ମୁଁ ଠିଆ ହୋଇ ରହିଥିଲି ଏବଂ ଅପର ପାର୍ଶ୍ୱର ଅଞ୍ଚଳକୁ ଦେଖୁଥିଲି। ଗୁମ୍ଫା ମଧ୍ୟରୁ ବାହାରି ଆସିଥିଲି, ଏକ ବିରାଟ ପାଷାଣ ଉପରକୁ ଚଢି ଯାଇଥିଲି, ସେହି ସ୍ଥାନରେ ମୁଁ ଠିଆ ହୋଇ ପଡ଼ିଥିଲି, ପୂର୍ବ ଦିଗକୁ ଅନାଇ ରହିଥିଲି, ପ୍ରଭୁଙ୍କର ସ୍ତୁତିବାଦ କରୁଥିଲି। ପୁଣି ଗଛ ଗୁଡାକ ପାହାଡ଼ର ଚୋଟିରେ ସୂର୍ଯ୍ୟକୁ ଧୀରେ ଧୀରେ ଅସ୍ତଗାମୀ ହେଉଥିବାର ଦୃଶ୍ୟକୁ ମୁଁ ଦେଖିପାରିଥିଲି। ପରସ୍ପର ଉପରେ ଛନ୍ଦା ଛନ୍ଦି ହୋଇ ରହିଥିବା ରକ୍ତିମ ଆଭାକୁ ମୁଁ ସେତେବେଳେ ଦେଖିଥିଲି। ପୁଣି ଏକାଧିକ ସଂଖ୍ୟକ ଗୁଚ୍ଛକୁ ପତ୍ରଗୁଚ୍ଛ ପରି ବିଷୟକୁ ସୁସ୍ଥିର ରୂପେ ରହିଥିବାର ଅବସ୍ଥାକୁ ଦେଖିଥିଲି। ପୁଣି ମୁଁ କହିଥିଲି, ହେ ପ୍ରଭୁ, ଏକଦା ଆପଣ ମଶାଙ୍କୁ ପ୍ରସ୍ତରର ଛିଦ୍ର ମଧ୍ୟରେ ଲୁଚାଇଥିଲେ, ପୁଣି ଆପଣ ତାଙ୍କର ସାମ୍ନା ଦେଇ ଚାଲିଯାଇଥିଲେ, ଯେହେତୁ ସେ ଚିନ୍ତିତ ହୋଇ ପଡ଼ିଥିଲେ, ତଥାପି ଆପଣ ଅତିକ୍ରମ କରି ଯାଇଥିଲେ। ସେ କହିଥିଲେ, ମନୁଷ୍ୟର ପୃଷ୍ଠଭାଗ ପରି ତାହା ଦେଖାଯାଇଥିଲା। ତେବେ ମୁଁ କହିଥିଲି, ହେ ପ୍ରଭୁ, ମୋତେ ଛିଦ୍ର ମଧ୍ୟରେ ଗୁପ୍ତ କରି ରଖନ୍ତୁ। ପ୍ରାୟ ଠିକ ସେହି ସମୟରେ ମୋର ଗୋଟିଏ ପାଖରେ ବୁଦା ଗୁଡାକ ମଧ୍ୟ ଦେଇ ମୃଦୁ ପବନ ବହିବାରେ ଲାଗିଲା, ଏହା ସେହି ସ୍ଥାନ ବହିବାରେ ଲାଗିଲା, ମୋର ପାର୍ଶ୍ୱବର୍ତ୍ତୀ ସ୍ଥାନର ଦେଇ ବହିଯିବା ଲାଗିଲା, ମନ୍ଦ ପବନର ଉତ୍ସ ବହିଯିବା ଲାଗିଲା, ପୁଣି ଅରଣ୍ୟ ମଧ୍ୟକୁ ବହି ଯାଇଥିଲା।
Thou
ଏକଦା ମୁଁ ସେଠାରେ ଠିଆ ହୋଇ ରହିଥିଲି। ଏକଦା କେବଳ ଈଶ୍ୱର ହିଁ ଜାଣନ୍ତି କେଉଁଠାରେ ଆଉ କେବେ ମରଣଶୀଳ ଜୀବନଚକ୍ରଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥିର ହୋଇଯିବ। ତତ୍ପରେ ସ୍ୱର୍ଗର ପର୍ବତରେ ମୁଁ ଯାଇ ବାସ କରିବି। ଏକଦା ମରଣଶୀଳ ଉତ୍ସାହର ବହୁତ ଦୂରରେ ଏକଦା କେବଳ ପରମେଶ୍ୱର ହିଁ ଜାଣନ୍ତି କେବେ ଆଉ କେଉଁଠାରେ କଣ ଘଟିବାକୁ ଯାଉଛି। ଏହିସବୁ ଛୋଟ ଛୋଟ ଚକ୍ରକୁ ସେ ନିଶ୍ଚଳ କରି ପକାଇବେ।
Sowing low, sweet chariot, coming far to carry me home.
ଏହି ମୋର ଜୀବନର ଚକ୍ର ଗୁଡାକ ଦିନେ ପୁରାପୁରି ନିଶ୍ଚଳ ହୋଇପଡିବ। ତତ୍ପରେ ସ୍ୱର୍ଗୀୟ ଦେଶରେ ବାସ କରିବାକୁ ଆମମାନେ ଚାଲିଯିବୁ। ସୁନ୍ଦର ରଥଟି ଧୀରେ ଧୀରେ ଦୋଳାୟମାନ ହୋଇ ମୋତେ ଗୃହକୁ ଘେନି ଯିବାକୁ ଆସୁଅଛି। ସୁନ୍ଦର ରଥଟି ଧୀରେ ଧୀରେ ଦୋଳାୟମାନ ହୋଇ ମୋତେ ଗୃହକୁ ଘେନି ଯିବାକୁ ଆସୁଅଛି। ମୋର ପହଞ୍ଚିବା ପୂର୍ବେ ତୁମମାନେ ସେଠାରେ ଯଦି ପହଞ୍ଚ ମୋତେ ଗୃହକୁ ଘେନିଯିବା ନିମନ୍ତେ ଆସୁଅଛି। ଯାବତ୍ ଭାଇ ବୋସୱର୍ଥ ପୁଣି ମୋର ଅନ୍ୟ ସାଥୀଗଣ ମଧ୍ୟ ମୋତେ ସ୍ୱଗୃହକୁ ଘେନିଯିବା ନିମନ୍ତେ କେବଳ ଆସୁଥିବେ। ଆଉ ଧୀରେ ଧୀରେ ଦୋଳାୟମାନ ହୋଇ ଏକଦା ସେ ତଳକୁ ଓହ୍ଲାଇ ଆସିବ ଆଉ ମୋତେ ଉପରକୁ ଉଠାଇ ନେବ। ରଥଟି ପ୍ରତିଟି ଗଛ ଅଗ୍ନିମୟ ହୋଇ ରହିଥିବ। ଈଶ୍ୱରଙ୍କ ଦୂତଗଣ ପୁଣି ଅଗ୍ନିମୟ ରଥର ସହିତ ମୋତେ ଗୃହକୁ ନେଇଯିବା ପାଇଁ ଆସୁଅଛି। ସୁନ୍ଦର ରଥଟି ଧୀରେ ଧୀରେ ଦୋଳାୟମାନ ହୋଇ ମୋତେ ସ୍ୱଗୃହକୁ ଘେନିଯିବାକୁ ଆସୁଅଛି। ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ଏକଦା ମୋର ମୃତ୍ୟୁ ଘଡ଼ିର ନିକଟବର୍ତ୍ତୀ କାଳରେ ତାଙ୍କୁ ଆସୁଥିବାର ମୁଁ ଦେଖିବି। ଆଉ ତାହା ନିରାଟ ସତ୍ୟ କଥା ଅଟେ। ମୁଁ ଦୁର୍ଦ୍ଦନ ଆଡ଼କୁ ଦେଖିଲି, ପୁଣି ମୁଁ କଣ ଦେଖିଲି? ମୋତେ ଗୃହକୁ ଘେନିଯିବା ନିମନ୍ତେ ବାହାରି ଆସୁଅଛି। ଯେପରିକି ବୃଦ୍ଧ ଏଲିୟ ଜର୍ଦ୍ଦନ ଆଡ଼କୁ ଚାହିଁ ରହିଥିଲେ ଠିକ୍ ସେହିପରି।
Coming after me, ever coming for to carry
ମୋ ପଛରେ ସ୍ୱର୍ଗଦୂତ ମାନଙ୍କର ଏକ ଦଳ ଜ୍ୟୋତିର୍ମୟ ଦଳ ଆସୁଅଛନ୍ତି। ମୋତେ ଗୃହକୁ ଘେନିଯିବାକୁ ସେମାନେ ଆସୁଥିଲେ। ଧୀରେ ଧୀରେ ଦୋଳାୟମାନ ହୋଇ ସୁନ୍ଦର ରଥଟି ଓହ୍ଲାଇଥାଏ, ମୋତେ ଗୃହକୁ ଘେନିଯିବା ପାଇଁ ଆସୁଅଛି। ସୁନ୍ଦର ରଥଟି ଧୀରେ ଧୀରେ ଦୋଳାୟମାନ ହୋଇ ଆସୁଅଛି, ମୋତେ ଘରକୁ ଘେନିଯିବା ପାଇଁ ଆସୁଅଛି। ପ୍ରଭୁ ଯୀଶୁ ରଥର ଆଶିଷିତ ଚାଳକ, ସ୍ୱର୍ଗରାଜ୍ୟର ପୁରାତନ ନାବର ନାଉରୀ, ଜୀବନର ତରିଟି ଭବନ ମଧ୍ୟରେ ଓହ୍ଲାଇ ଆସି ବୁଲୁଅଛନ୍ତି, କଥାବାର୍ତ୍ତା କରୁଅଛନ୍ତି। ତାଙ୍କର ଉପସ୍ଥିତି ଏହି ସ୍ଥାନରେ ଅଛି ବୋଲି କହୁଅଛନ୍ତି। ସେହି ସମାନ ପବିତ୍ର ଆତ୍ମା ଯିଏ ତାଙ୍କୁ ମୃତ୍ୟୁରୁ ଉତ୍ଥାପିତ କରିଥିଲେ ସେଠାରେ ଉପସ୍ଥିତ ଅଛନ୍ତି। ଏପରି ହୋଇଥିବା କାରଣରୁ ସେମାନେ କୌଣସି ପ୍ରାର୍ଥନା କାର୍ଡ ଗୁଡାକୁ ବାଣ୍ଟି ନାହାନ୍ତି। ଏଠାରେ ଏପରି କେହି ଉପସ୍ଥିତ ଅଛନ୍ତି କି ଯିଏକି ନଗରର ବାହାରୁ ଏଠାକୁ ଆସିଛନ୍ତି, ଯାହାଙ୍କୁ ମୁଁ ଚିହ୍ନେ ନାହିଁ, ଯିଏକି ପ୍ରାର୍ଥନା କରାଯିବା ନିମନ୍ତେ ଏଠାକୁ ଆସିଛନ୍ତି? ଯେଉଁମାନଙ୍କୁ ମୁଁ ଚିହ୍ନେ ନାହିଁ ସେମାନେ ନିଜର ହାତ ଉପରକୁ ଉଠାନ୍ତୁ। ମୁଁ ଚିହ୍ନି ନଥିବା ଆଗନ୍ତୁକ ଗଣ ଆପଣମାନେ ନିଜ ନିଜର ହସ୍ତ ଉପରକୁ ଉଠାନ୍ତୁ। ଆପଣ ସେଠାରେ ଆପଣ ଉପସ୍ଥିତ ଅଛନ୍ତି। ପଛରେ ମୁଖା ଲଗାଇ ବସିଥିବା ସେହି ବ୍ୟକ୍ତି ଜଣକ ଯେ ସେପରି ଅଟନ୍ତି ତାହା ମୁଁ ବିଶ୍ୱାସ କରେ। ସେହି ସ୍ଥାନରେ କେତେକ ବ୍ୟକ୍ତି ନିଜ ନିଜର ହାତ ଉପରକୁ ଉଠାଇଥିଲେ। ହଁ, ଆପଣ ନିଜର ହାତ ଉପରକୁ ଉଠାଇଥିଲେ କି? ଭଲ କଥା। ପଛ ପାଖରେ ମହାଶୟ ଆପଣ, ଭଲ କଥା। ଆପଣମାନେ ସମସ୍ତେ ମୋ ପାଇଁ ଅପରିଚିତ ଅଟନ୍ତି କି? ଅର୍ଥାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟ ସେହି ସମାନ ମେଷପାଳକ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ତାଙ୍କର ପ୍ରତିଜ୍ଞା ଯେ ତାଙ୍କର ପ୍ରତିଜ୍ଞା ଗୁଡାକ ଯେ ସତ୍ୟ, ସେ କଥା ଆପଣମାନେ ବିଶ୍ୱାସ କରନ୍ତି କି? ସେ ଆପଣ ମଣ୍ଡଳୀକୁ ଅଭିଷେକ କରନ୍ତି ଆଉ ସେ ଯେ ସବୁ କର୍ମ କରିଅଛନ୍ତି ତୁମେମାନେ ମଧ୍ୟ ସେହି ସବୁ କର୍ମ କରିବ। ଏହା ଏପରି ଏହାଠାରୁ ଅଧିକ କର୍ମ କରିବ, ଯେହେତୁ ମୁଁ ମୋର ପିତାଙ୍କ ପାଖକୁ ଯାଉଅଛି। ଏହାଠାରୁ ଅଧିକ କରିବ, ଆପଣମାନେ ତାହାକୁ ବିଶ୍ୱାସ କରନ୍ତି କି? ଆପଣମାନେ ମୋତେ ଆଦୌ ଚିହ୍ନି ନଥିଲେ, ସେଥିପାଇଁ ଆପଣମାନେ ନିଜର ହାତକୁ ପ୍ରମାଣର ସହିତ ଉପରକୁ ଉଠାଇଥିଲେ କି? ଆପଣଙ୍କ ଅନ୍ତର ମଧ୍ୟରେ ଯେ କୃପା ଧାରଣା ବିଷୟ ରହିଛି, ପୁଣି ସେ ନାରୀଟି ଯେ କି ତାଙ୍କର ବସ୍ତ୍ର ଝୁମ୍ପାକୁ ଛୁଇଁ ଥିଲେ, ତାଙ୍କ ସହିତ ସେ ଯେପରି ଆଳାପ କରିଥିଲେ, ଠିକ ସେହିପରି ଭାବରେ ସେ ଯେ ମୋ ସହିତ କଥାବାର୍ତ୍ତା କରିପାରନ୍ତି, ସେ କଥାକୁ ଆପଣମାନେ ବିଶ୍ୱାସ କରନ୍ତି କି? ଆମ୍ଭମାନଙ୍କ ସକଳ ପ୍ରକାର ଦୁର୍ବଳତାରେ ସେ ଯେ ସ୍ପର୍ଶ କରାଯାଇ ପାରୁଥିବା, ପୁଣି ଅନୁଭବ କରିପାରୁଥିବା ଜଣେ ଯୋଗ୍ୟ ମହାଯାଜକ ଅଟନ୍ତି, ସେ କଥାକୁ ଆପଣମାନେ ପ୍ରକୃତରେ ବିଶ୍ୱାସ କରନ୍ତି କି? ଆପଣଙ୍କ ଅବସ୍ଥା ସମ୍ବନ୍ଧରେ ଈଶ୍ୱର ମୋତେ ଯଦି ତାହା ପ୍ରଘଟ କରିଦେଇ ପାରନ୍ତି, ତେବେ ଆପଣ ମୋତେ ତାଙ୍କ ଜଣେ ଭବିଷ୍ୟତ ବକ୍ତା ବୋଲି ବିଶ୍ୱାସ କରିବେ କି? ପୁଣି ତାଙ୍କର ଉପସ୍ଥିତି ଯେ ଏହି ସ୍ଥାନରେ ରହିଛି, ଆଉ ସେହି କାରଣ ସେ ମୋତେ ଏହା ପାଇଁ ଆଦେଶ ଦିଅନ୍ତି, ସେ କଥାକୁ ବିଶ୍ୱାସ କରନ୍ତି କି? ଆପଣ ନିଜର ପତ୍ନୀଙ୍କ ସମ୍ବନ୍ଧରେ ପ୍ରାର୍ଥନା କରୁଅଛନ୍ତି, ତାଙ୍କ ନିତମ୍ବଟି ଭାଙ୍ଗି ଯାଇଛି, ନିତମ୍ବଟି ଆପଣ ସ୍ଥାନରୁ ଖସି ପଡିଛି, ତା ସତ୍ୟ କଥା, ଏହା ଯଦି ସତ୍ୟ କଥା ଅଟେ ତେବେ ଠିଆ ହୋଇପଡନ୍ତୁ, ଭଲ କଥା, ଫେରିଯାଇ ତାଙ୍କୁ ସୁସ୍ଥ ପାଆନ୍ତୁ, ଆମେନ୍। ସେହି ଜଣଙ୍କ ଯିଏକି ପଛଧାଡ଼ିରେ ଉପସ୍ଥିତ ଅଛନ୍ତି, ପୁଣି ଗଳବନ୍ଧକୁ ପିନ୍ଧି ଅଛନ୍ତି, ଆଉ ନିଜର ହାତକୁ ଉପରକୁ ଉଠାଇଥିଲେ, ଆପଣ ବିଷୟରେ କିପରି ନିଜର ସର୍ବାନ୍ତରଣ ସହିତ ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କ ସକଳ ସମସ୍ୟା ବିଷୟରେ ପରମେଶ୍ୱର ଯେ ମୋତେ କହିଦେଇ ପାରନ୍ତି, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କ ପୁତ୍ର ଯେ ସୁସ୍ଥ ହୋଇଯିବ, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ସେପ୍ରତି ଆପଣ ସେପରି କରନ୍ତି କି? ଆପଣଙ୍କର ପୁତ୍ରଟି ଅଛି, ସେ ମସ୍ତିଷ୍କ ଜନିତ ପକ୍ଷାଘାତ ରୋଗରେ ଆକ୍ରାନ୍ତ, ତାହା ସତ୍ୟ କଥା, ଆପଣ ନୁହନ୍ତି କି? ସେହି ଜଣଙ୍କ କ୍ୟାଣ୍ଟିକରୁ ଅଟନ୍ତି, ତାହା ଯଦି ସତ୍ୟ କଥା ଅଟେ ତେବେ ନିଜର ହାତ ଉପରକୁ ଉଠାନ୍ତୁ, ମୁଁ ଆପଣଙ୍କୁ ଚିହ୍ନେ ନାହିଁ, ମୁଁ ଚିହ୍ନେ ନାହିଁ, ତାହା ଠିକ ନା? ଯଦି ମୁଁ ସେପରି ଚିହ୍ନିଥାଏ, ଏପରି ଭାବରେ ନିଜର ହସ୍ତକୁ ଉପରକୁ ଉଠାନ୍ତୁ ଯେ ଆମମାନେ ପରସ୍ପରକୁ ଆଦୌ ଚିହ୍ନି ନାହୁଁ, ତାହା ସତ୍ୟ କଥା। ଆପଣ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖୁଛନ୍ତି, ଆପଣ ବିଶ୍ୱାସ କରନ୍ତି କି? ଆପଣ ଯେହେତୁ ବିଶ୍ୱାସ କରନ୍ତି, ନିଜର ବିଶ୍ୱାସ ଅନୁସାରେ ନିଜର ପୁତ୍ରକୁ ସୁସ୍ଥ ପାଆନ୍ତୁ, କେବଳ ନିଜ ହୃଦୟରେ ରଖିଥାନ୍ତୁ। ସେହି ଜଣଙ୍କ କିଏ ଥିଲେ ଯିଏକି ଏଠାରେ ନିଜର ହାତ ଉପରକୁ ଉଠାଇଥିଲେ, ଯାହାକୁ ମୁଁ ଚିହ୍ନି ନଥିଲି, ସେହି ଜଣଙ୍କ ଆପଣ ଥିଲେ କି? ଶ୍ରୀମାନ, ଭଲ କଥା, ମୁଁ ଯେ ପରମେଶ୍ୱର ଭାବବାଦୀ ଅଟେ, ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ଆପଣ ନିଜର ସର୍ବାନ୍ତରଣ ସହିତ ବିଶ୍ୱାସ କରନ୍ତି କି? ଆପଣଙ୍କୁ ଏହି ସ୍ଥାନକୁ ଆସିବାକୁ ପଡିବ ନାହିଁ, କେବଳ ସେହି ସ୍ଥାନରେ ଠିଆ ହୋଇ ରହିଥାନ୍ତୁ। ମହାଶୟ, ଅତି ଉତ୍ତମ, ଆପଣଙ୍କର କଷ୍ଟଟି ଏପରି ଅଟେ, ଆପଣଙ୍କଠାରେ ମଧୁମେହ ରୋଗର କଷ୍ଟ ରହିଛି, ପୁଣି ତାହା ଆପଣଙ୍କ ପାଦକୁ ଯନ୍ତ୍ରମୟ କରୁଅଛି। ଆପଣ ଓହାଇଓରୁ ଆସିଅଛନ୍ତି, ଆପଣଙ୍କ ନାମ ଶ୍ରୀଯୁକ୍ତ ମିଲର ଅଟେ, ସୁସ୍ଥ ଲାଭ କରି ଘରକୁ ଫେରି ଯାଆନ୍ତୁ, ଅତି ଉତ୍ତମ, ନିଜର ସର୍ବାନ୍ତରଣ ସହିତ ବିଶ୍ୱାସ କରନ୍ତୁ, ତାହା ଅତି ଉତ୍ତମ ବିଷୟ ଅଟେ। ଆପଣ ଏହାକୁ ବିଶ୍ୱାସ କରନ୍ତି କି? ଯଦି ଆପଣ ବିଶ୍ୱାସ କରିପାରନ୍ତେ, ଏଠାରେ ବସିଥିବା ମହିଳା ଜଣକ ଆପଣ ଯେ ହାତ ଉପରକୁ ଉଠାଇଥିଲେ କି? ମୋଟା ସୋଟା ନାରୀ ଜଣକ ଚଷମା ପରିଧାନ କରି ରହିଛନ୍ତି, ଆପଣ ନିଜର ସର୍ବାନ୍ତରଣ ସହିତ ବିଶ୍ୱାସ କରନ୍ତି କି? ଆପଣ ଏହାକୁ ବିଶ୍ୱାସ କରନ୍ତି କି? ପରମେଶ୍ୱରଙ୍କର ମୁଁ ଯେ ଜଣେ ସେବକ ଅଟେ, ତା ଆପଣ ବିଶ୍ୱାସ କରନ୍ତି କି? ଉତ୍ତମ ବିଷୟ, ଆପଣଙ୍କ ଯନ୍ତ୍ରଣାଟି ଯେ କଣ, ସେ କଥାକୁ ପରମେଶ୍ୱର ମୋତେ କହିଦିଅନ୍ତି, ତେବେ ଆପଣ ମୋତେ ବିଶ୍ୱାସ କରିବେ ତ? ଆପଣଙ୍କ ଯାତନାଟି ହୃଦରୋଗର ଯନ୍ତ୍ରଣା ଅଟେ, ଉତ୍ତମ କଥା, ତାହା ଯଦି ସତ୍ୟ କଥା ହୋଇଥାଏ ତେବେ ନିଜର ହାତ ଉପରକୁ ଉଠାନ୍ତୁ, ଭଲ କଥା। ଆପଣଙ୍କ ଠିକ ପାଖରେ ବସିଥିବା ନାରୀ ଜଣକ ସେ ହାତ ଉପରକୁ ଉଠାଇଥିଲେ, ହୃତ୍ପୁଣ୍ୟ ଜନିତ ବ୍ୟାଧି, ମାତ୍ର ପ୍ରକୃତିରେ ତାହା ଆପଣଙ୍କ ଚକ୍ଷୁଦର କଷ୍ଟ ଅଟେ, ମୁଁ ତାଙ୍କୁ ଚିହ୍ନେ, ଭଲ କଥା, ଆପଣ ଯଦି ବିଶ୍ୱାସ କରିପାରନ୍ତି। ସେହି ପଛ ପାଖରେ ପଛରେ ବସିଥିବା ସେହି ଅନ୍ୟ ବ୍ୟକ୍ତି ଜଣକ ତାଙ୍କ ମଧ୍ୟରେ ହୃଦଜନିତ କଷ୍ଟ ରହିଛି, ମଧ୍ୟ ତାଙ୍କଠାରେ ଚର୍ମ ରୋଗ ରହିଛି, ପରମେଶ୍ୱର ଯେ ଆପଣଙ୍କୁ ସୁସ୍ଥ କରିଦେବେ, ସେ କଥା ଆପଣ ବିଶ୍ୱାସ କରନ୍ତି କି? ମହାଶୟ, ଆପଣ ସେପରି କରନ୍ତି କି? ସେଠାରେ ପଛ ପାଖରେ କୌଣସି ସ୍ଥାନରେ ଜଣେ ଏକ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ସେ ଆପଣଙ୍କର ହାତ ଉପରକୁ ଉଠାଇଥିଲେ, ଯିଏ ଚିହ୍ନି ନଥିଲେ, ସ୍କୁପ୍ଟର ମହାଶୟ ଅଟନ୍ତି। ମହାଶୟ, ଖୁବ୍ ଭଲ କଥା, ଭଲ କଥା, ଆପଣ ବିଶ୍ୱାସ କରନ୍ତି କି? ଏହା ଆପଣଙ୍କ ଚକ୍ଷୁଦର ପାଇଁ ମଧ୍ୟ ଅଟେ, ଏହା ସେପରି ଅଟେ ନା? ସେଠାରେ ବସିଥିବା ଆପଣଙ୍କ ମାଙ୍କ ପାଇଁ ଆପଣ ପ୍ରାର୍ଥନା କରୁଅଛନ୍ତି, ତାହା ଯଦି ସତ୍ୟ କଥା ଅଟେ, ନିଜର ହାତ ଉପରକୁ ଉଠାନ୍ତୁ। ଆମେମାନେ ଉଭୟ ପରସ୍ପର ଅପରିଚିତ ଅଟୁ, ତାହା ସତ୍ୟ କଥା ଅଟେ ନା? ନିଜ ହାତ ହଲାନ୍ତୁ, ପରସ୍ପର ପ୍ରତି ନିଜର ହାତ ହଲାନ୍ତୁ, ଉତ୍ତମ କଥା, ତାହା ଉତ୍ତମ ବିଷୟ ଅଟେ। ଆପଣ ଯଦି ବିଶ୍ୱାସ କରିପାରନ୍ତି, ଆପଣ ତେବେ ଲାଭ କରିପାରନ୍ତି। ଉତ୍ଥିତ ହୋଇଥିବା ଯୀଶୁ ଖ୍ରୀଷ୍ଟ ଏହି ଭବନ ମଧ୍ୟରେ ଉପସ୍ଥିତ ଅଛନ୍ତି, ସେ ସେହି ସମାନ ବ୍ୟକ୍ତି ଅଟନ୍ତି। ଏ ଆପଣଙ୍କ ପ୍ରତି କଣ କରନ୍ତି? ଜଗତର ସମସ୍ତ ପ୍ରକାରର ଆଚରଣକୁ, ସକଳ ପ୍ରକାର ଜାଗତିକ ଶକ୍ତିକୁ ନିଜ ମଧ୍ୟ ଦୂରେଇ ଦେଇଛନ୍ତି କି? ଗୌରବଜନକ, ମୁଁ ନୂତନ ଜନ୍ମ ଚାହେଁ, ମୁଁ ନୂତନ ଜନ୍ମର ଅନୁଗ୍ରହକୁ ଚାହେଁ, ସେଥିରେ କିପରି ସାଧାରଣ ରୂପେ ଆସନ୍ତି ସେ ବିଷୟ ମୁଁ ଆଦୌ ଚିନ୍ତିତ ହୁଏ ନାହିଁ। ଯଦି ମୋତେ ଜଣେ ଭଣ୍ଡ ବ୍ୟକ୍ତି କିମ୍ବା ସେପରି ଜଣେ ଅନ୍ୟ କଥା କୁହାଯାଏ, ସେଥିପାଇଁ ମୁଁ ଆଦୌ ବିବ୍ରତ ନୁହେଁ। ଏହା ଯେ କେତେ ଉଚ୍ଚକଟୀର ହୋଇ ପରିଚିତ ହୁଏ ସେ କଥାକୁ ମୁଁ ଭୃକ୍ଷେପ କରେ ନାହିଁ। ମୋ ଉପରେ ପବିତ୍ର ଆତ୍ମା ଏହାରିପରି ଯେ ଅବତରିତ ହେଉନ୍ତୁ ତାହା ହିଁ ମୁଁ ଆବଶ୍ୟକ କରେ। ମୁଁ ତାହାଙ୍କୁ ରକ୍ଷା କରି ରଖିବାକୁ ଚାହେଁ। ଜଗତର ଅନ୍ୟାନ୍ୟ ବିଷୟ ଗୁଡ଼ାକରୁ ଅଧିକ କିଛି ବିଷୟଠାରୁ ମୁଁ ଏହାଙ୍କୁ ଆବଶ୍ୟକ କରେ। ଆମେନ। ଆପଣ ବିଶ୍ୱାସ କରନ୍ତି କି ସେ ଯେଠାରେ ଉପସ୍ଥିତ ଅଛନ୍ତି ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ତେବେ ତ ପରସ୍ପର ନିଜର ହସ୍ତକୁ ଥୁଅନ୍ତୁ। ସେ ଯେ ଅଧିକ ଏକ କାର୍ଯ୍ୟକୁ କରିପାରନ୍ତି ସେ କଥାକୁ ମୋତେ କହନ୍ତୁ, ଅନ୍ୟ କିଛି ନୁହେଁ। ସେ ଯେ ଅଧିକ କିଛି କାର୍ଯ୍ୟକୁ କରିପାରନ୍ତି ତଦ୍ଭିନ୍ନୁ ମୋତେ ଅନ୍ୟ କୌଣସି କଥା ଆଉ ନ କହନ୍ତୁ, ଆଉ କିଛି ନ କହନ୍ତୁ। ଏତେବେଳେ ବିଶ୍ୱାସ ରଖନ୍ତୁ, ଏହା ଯେ ସୁସ୍ଥ ହୋଇସାରିଛି ସେ କଥାକୁ ବିଶ୍ୱାସ କରନ୍ତୁ। ପ୍ରଭୁ ଈଶ୍ୱର ସମସ୍ତ ସ୍ୱର୍ଗ ଆଉ ପୃଥିବୀର ସ୍ରଷ୍ଟା, ଅନନ୍ତ ଜୀବନର ଦାତା, ପୁଣି ସମସ୍ତ ଉତ୍ତମ ବରଦାନର ପ୍ରଦାନକାରୀ ପରମେଶ୍ୱର, ଆପଣଙ୍କ ଆତ୍ମା ବହୁ ରୂପେ ଧରାଯାଇ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ହେ ପ୍ରଭୁ, ଏପରି ଲାଗୁଛି ଯେପରିକି ଭବନଟି ଥରହର ହୋଇ ଉଠୁଛି, ପୁଣି ଆଗକୁ ଆଉ ପଛକୁ ହୋଇ ଦୋଳାୟମାନ ହେଉଛି। ହେ ପ୍ରଭୁ, ଏହି କଥାକୁ ଲୋକମାନେ କାହିଁକି ବୁଝିପାରନ୍ତି ନାହିଁ? ସେମାନେ ହୋଇଯାଇଛନ୍ତି, ସେମାନେ ଜଗତ ସହିତ ଅତ୍ୟଧିକ ରୂପେ ଜଡିତ ହୋଇ ପଡିଛନ୍ତି କି? ପୁଣି ଏପରି ଭାବରେ ଶୀତଳ, ପୁଣି ରୀତିନୀତି ସମ୍ପନ୍ନ ଆଉ ରୁକ୍ଷ ହୋଇ ପଡିଅଛନ୍ତି ଯେ ପରିଶେଷରେ ସେମାନେ ଆପଣଙ୍କୁ ମଧ୍ୟ ଚିହ୍ନି ପାରନ୍ତି ନାହିଁ। ହେ ପ୍ରଭୁ ଈଶ୍ୱର, ଏହି ଶକ୍ତି ଯେ ପ୍ରତ୍ୟେକ ଜଣଙ୍କୁ ଆଘାତ ପ୍ରଦାନ କରନ୍ତି, ଆଉ ପ୍ରତ୍ୟେକ ପୀଡିତ ବ୍ୟକ୍ତି ସୁସ୍ଥ ହୋଇଯାଆନ୍ତି, ପ୍ରତ୍ୟେକ ପାପୀ ଜଣ ଉଦ୍ଧାର ପାଆନ୍ତି, ଆଉ ପରମେଶ୍ୱରଙ୍କର ମହିମା ଯେପରି ପ୍ରଘଟ ହୋଇପାରେ, ମୁଁ ଏହାକୁ ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି। ଆମେନ୍। ଆପଣ ଏହାକୁ ବିଶ୍ୱାସ କରନ୍ତି କି? ନିଜ ହସ୍ତଦ୍ୱୟ ଉପରକୁ ଉଠାନ୍ତୁ, ଆପଣ ନିଜର ଆରୋଗ୍ୟତାକୁ ସ୍ୱୀକାର କରନ୍ତି କି? ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣ ଯେପରି ଭାବରେ ବିଶ୍ୱାସ କରନ୍ତି ଠିକ ସେହି ବିଶ୍ୱାସ ସହିତ ଫେରି ଯାଆନ୍ତୁ ଆଉ ଲାଭ କରନ୍ତୁ। ଏହା ଠିକ ସେହିପରି ଭାବରେ ହେବ। ଅନ୍ୟମାନଙ୍କ ଉପରେ ଦର୍ଶନର ବିଷୟକୁ ମୁଁ ଲକ୍ଷ୍ୟ କରୁଅଛି, ତାହା ସତ୍ୟ କଥା ଅଟେ। ମୋତେ ଆଜି ରାତିରେ ଫେରି ଆସିବାକୁ ଥିଲା। ଆପଣ ଏହି ସମୟରେ ବିଶ୍ୱାସ କରି ନ ପାରନ୍ତି, ତେବେ ତ ଆପଣ ଆଉ କଦାପି ବିଶ୍ୱାସ କରିବାକୁ ସକ୍ଷମ ହୋଇ ନ ପାରନ୍ତି, ଆଉ ତାହା ସତ୍ୟ କଥା ଅଟେ। ଯୀଶୁ ଏକଦା ସେପରି କହିଥିଲେ, ପୁଣି ସେମାନେ କହିଥିଲେ, ଆପଣ ଅଟନ୍ତି, ଆମେ ଜାଣୁ ମସିହ ଯେବେ ଆସିବେ ସେ ଆମମାନଙ୍କୁ ଏହା କହିବେ। ମସିହ ଯେ ତାହା କରିବେ ସେ କଥା ମୋତେ ଜଣା, କିନ୍ତୁ ଆପଣ କିଏ? ଯୀଶୁ କହିଥିଲେ ସେ ଜଣକ ମୁଁ ଅଟେ। ତତ୍ପରେ ସେ ନଗର ମଧ୍ୟକୁ ଧାଇଁ ଯାଇଥିଲା ଆଉ କହିଥିଲା, ଆସ ପୁଣି ଏପରି ଜଣେ ବ୍ୟକ୍ତିଙ୍କୁ ଆସି ଦେଖ ମୁଁ ଯେ କିପରି ଥିଲି, ପୁଣି କଣ କରିଅଛି, ସେସବୁ ସେ ମୋତେ କହିଛନ୍ତି। ସେହି ଜଣକ ମସିହ ଅଟନ୍ତି ନା? ସେ କହିଥିଲେ ଯୁଗାନ୍ତ ସମୟରେ ଏହିସବୁ ଘଟଣା ପୁନଃ ଘଟିବ, ମଣ୍ଡଳୀ ସତ୍ୟ ବାକ୍ୟକୁ ପ୍ରଚାର କରୁଥିବ, ଏହା ବଚନ ଉପରେ ନିଷ୍ଠାପର ଭାବେ ରହିଥିବ, ଏହା ଈଶ୍ୱରଙ୍କ ସକଳ ଆଜ୍ଞାକୁ ପ୍ରତିପାଳନ କରୁଥିବ, ଏହା ଜଗତ ସହିତ କଦାପି ସମ୍ପର୍କ ସ୍ଥାପନ କରି ରହିନଥିବ, ଆଉ ସେହି ସ୍ଥାନ ମୁଁ ଅଗ୍ରସର କରିବି, ପୁଣି ଏହିସବୁ କାର୍ଯ୍ୟକୁ ସମ୍ପନ୍ନ କରିବି। ସେ କହିଥିଲେ ସେମାନେ ଆତ୍ମଗର୍ବୀ, ଅହଙ୍କାରୀ, ଈଶ୍ୱରପ୍ରିୟ ନ ହୋଇ ବରଂ ବ୍ୟାସପ୍ରିୟ ହେବେ, ଅପବାଦକ, ଅଜିତେନ୍ଦ୍ରିୟ, ଈଶ୍ୱରପ୍ରିୟ ନ ହୋଇ ବରଂ ବ୍ୟାସପ୍ରିୟ ହେବେ, ପୁଣି ଧର୍ମପ୍ରାଣ ଅଟନ୍ତି, ଉପାସନାଳୟ ଗୁଡାକୁ ଯାଆନ୍ତି, ଭକ୍ତିର ଭେଦ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି। ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ। ଆପଣମାନେ ଲୋକଗୁଡାକ ଆପଣମାନେ ଯେତେବେଳେ ହେଉନା କାହିଁକି ଉପାସନାଳୟରେ ଥିଲେ, ଯେଉଁମାନଙ୍କୁ କିଛି କ୍ଷଣ ପରେ ସେ ଆହ୍ୱାନ କରିଥିଲେ, ଦର୍ଶନଟି ମୋ ଠାରୁ ଅପସରି ଯାଇଛି, ତାହା ଯଦି ସତ୍ୟ କଥା ଥିଲା, ମୁଁ ଯାହା କହିଥିଲି ତାହା ଯଦି ନିରାଟର ସତ୍ୟ କଥା ଥିଲା, ପୁଣି ମୁଁ ଯିଏକି ଆପଣମାନଙ୍କୁ ଆଦୌ ଜାଣିନଥିବା କାରଣରୁ ଆପଣ ଯେ କେହି ହେଉଥିଲେ ନା କାହିଁକି ହାତ ଉପରକୁ ଉଠାଇଥିଲେ, ଉପାସନାର ପ୍ରତ୍ୟେକ ସ୍ଥାନରୁ ପ୍ରତ୍ୟେକ କୋଣ ଉଠାଇଥିଲେ, ଭଲ କଥା ବୁଝନ୍ତି ତ? ସେମାନଙ୍କୁ ଆଦୌ ଚିହ୍ନ ନାହିଁ, ସେମାନଙ୍କୁ ଆଦୌ ଦେଖି ନାହିଁ, ତଥାପି ପବିତ୍ର ଆତ୍ମା ଏହି ସ୍ଥାନରେ ଅଛନ୍ତି, ପୁଣି ସେ ସେମାନଙ୍କୁ ଚିହ୍ନନ୍ତି। ମୁଁ ଯେ ଆଦୌ ନୁହେଁ ସେ କଥାକୁ ଆପଣମାନେ ବୁଝିପାରନ୍ତି ନାହିଁ କି? ତାହା ସହିତ ଯଦି ସେ ମୋତେ ବିଶ୍ୱାସ ଭଜନ ରଖନ୍ତି, ତେବେ ବାକ୍ୟ ସତ୍ୟବାଦିତା ସହିତ ସେ ମୋ ଠାରେ ଭରସା କରିବେ, ଯେହେତୁ କେବଳ ବାକ୍ୟ ଦ୍ୱାରା ସତ୍ୟ ପ୍ରକାଶ ପାଇପାରେ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ, ପୁଣି ନିଜ ନିଜର ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ, ତେବେ ଯାଇ ଆପଣମାନେ ପବିତ୍ର ଆତ୍ମାଙ୍କ ବରଦାନ ପାଇବେ, ଯେହେତୁ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କ ସନ୍ତାନ ସନ୍ତୀମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ପରମେଶ୍ୱର ଆପଣ ନିକଟକୁ ଆହ୍ୱାନ କରିବେ ସେହି ସମସ୍ତ ନିମନ୍ତେ ଅଟେ। ଆପଣ ତାହାକୁ ବିଶ୍ୱାସ କରନ୍ତି କି କିଛି ସମୟ ପରେ ଏଠାରେ ବାପ୍ତିସ୍ମର ଏକ ସେବା ବିଧି ସମ୍ପନ୍ନ ହେବାକୁ ଯାଉଛି। ଆସନ୍ତୁ ନିଜ ନିଜର ମସ୍ତକ ଅବନତ କରିବା। ସେମାନେ ବାପ୍ତିସ୍ମ ନିମନ୍ତେ ପ୍ରସ୍ତୁତ ହେଉଥିବା ସମୟରେ ମୁଁ ପାଳକ ମହାଶୟଙ୍କୁ ପ୍ରାର୍ଥନା କରିବାକୁ କହିବି। ବାପ୍ତିସ୍ମର ଏକ ଉପାସନା ଯେ ସମ୍ପନ୍ନ ହେବାକୁ ଯାଉଛି ସେ କଥାକୁ ମୁଁ ଆଶା କରୁଅଛି। ଭଲ କଥା।